नमो विष्णुपदाय कृष्णप्रस्थाय भूतले श्रीमते गौरगोविंदस्वामिनिति नामिने। नमो विष्णुपदाय कृष्णप्रस्थाय भूतले श्रीमते भक्तिवेदान्तस्वामिनिति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी वंशा कल्पतरुभ्यश्च कृपा सिंधुभ्यो पतितानां पावनेभ्यो वैष्णवेभ्यो नमो नमो। नमो महाबदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरत्वसे नमः। हे कृष्ण करुणा सिंधु दीनबंधु जगत्पते गोपेश गोपिका कांत राधा कांत नमस्तुते। तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये। वंशाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। श्रीकृष्ण चैतन्यं प्रभो नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्णा 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 हरे हरे, हरे राम 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 हरे हरे। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय।
सर्वप्रथम मम परम आराध्य गुरुदेव श्री श्रीमद गौर गोविंद गोस्वामी गुरुदेव अवहि चरण कमल प्रणति निवेदन करी कृपा प्रार्थना करी समर्पित हई। संस्थार संस्थापक आचार्य कृष्ण कृपा श्रीमती श्री श्रीमद अवहि चरण अरविंद भक्ति वेदांत स्वामी प्रभुपाद जी महाराज का चरण कमल प्रणति निवेदन करी कृपा प्रार्थना करी। समस्त साधु गुरु वैष्णव आचार्य चरण कमल प्रणति निवेदन पूर्वक कृपा प्रार्थना पूर्वक उपस्थित श्रोता वैष्णव मानंकु प्रणति निवेदन करी प्रभु श्री श्री गौर गोपाल देवंकर महत कृपारु आमे माने भगवान श्री कृष्णंकर नामर महिमा श्रवण करुछे। विशेष करी चैतन्य चरितामृत एवं हरिनाम चिंतामणि भक्ति मन ठाकुर जो जो सब आम मानंकर उद्धार पाई उपाय देछन्ति तबे गतकाली आम मान श्रवण करुथिले हरिनाम करिया पाई हेले आमर पात्रता किभली आवश्यक आमर हृदय क्षेत्र किभली हवा दरकार आमे केते प्रयत्नवान हवा दरकार एगुड़ जो शुणुले महाप्रभु सनातन गोस्वामी को चैतन्य चरितामृत जो सनातन शिक्षा प्रदान कर जड़े वैष्णव सब समय ध्यान रखा दरकार मोर समय शक्ति जो प्रभु सेवार लगुच मोर समय को शक्ति को प्रकृत उपयोग करी ये स्वल्प समय भितर मु किभली भगवान सेवा करी वैकुंठ को फेरि गोलक वृंदावन को फेरि एवं भगवान निकट को फेरिया पई सबुठ भगवान गोटे सुंदर माध्यम देले कलिजुगरे प्रभुंकर नाम। ये भगवान नाम को आम आश्रय करी सुष्ट भाव निरपराध भाव नाम कले प्रभु प्रभु पाख में फेरी पारिबा एवं भक्तिमन ठाकुर गतकाली से कथा कहते अतएव नाममात्र वैष्णवेर धर्म नामे प्रस्फुटित है रूप गुण कर्म। जो मैंने विष्णु भक्त वैष्णव तांकर गोटे हूँ धर्म हूँ कौन नाम। जो मैंने भगवान भक्त तांकर दायित्व हूँ नाम कीर्तन करवा तेणु वैष्णव मैंने दुई प्रकार जगत रे उपकार करते ନିଜର ଉପକାର କରନ୍ତି ଆଉ ଅନ୍ୟମାନଙ୍କର ଉପକାର କରନ୍ତି। ନିଜର ଉପକାର କିଭଳି କରନ୍ତି? ନାମ ମାଧ୍ୟମରେ, ନା ନାମ ଜପ ଦ୍ୱାରା। ଭଗବାନଙ୍କର ଯେଉଁ ନାମ, ଏ ନାମ ଯେଉଁ ଜପ କରୁଛେ, ଆମକୁ ନିର୍ବନ୍ଧ ନାମ ଦିଆଯାଇଛି, ପ୍ରତିଦିନ ଷୋଳମାଳା ଆମେ ଜପ କରିବା, ଏହାଦ୍ୱାରା ଆମର ନିଜର କଲ୍ୟାଣ ହବ, ପାରମାର୍ଥିକ ଉନ୍ନତି ହବ। ତେଣୁ ଜପ କିଭଳି କରିବା, ନାମାଭାସ କ'ଣ, ନାମ ଅପରାଧ କ'ଣ, ଯେଉଁ 10ଟି ନାମ ଅପରାଧ ଅଛି, ଆକୁ କିଭଳି ଆମେ ଅତିକ୍ରମ କରିବା, ଇଏ ପରବର୍ତ୍ତୀ ଅବସ୍ଥାରେ ଆମେମାନେ ଶ୍ରବଣ କରିବା କେବେ। କିନ୍ତୁ ନାମ ଜପ ଆମର ନିଜର ପାଇଁ କରାଯାଏ। କିନ୍ତୁ କଳିଯୁଗରେ ଭଗବାନ ଆଉ ଗୋଟିଏ ସୁନ୍ଦର ବ୍ୟବସ୍ଥା ଦେଇଛନ୍ତି, ଯେଉଁ ନାମ ସଂକୀର୍ତ୍ତନ। ସଂକୀର୍ତ୍ତନ ଶବ୍ଦ ଅର୍ଥ, ଯେତେବେଳେ ବହୁ ବ୍ୟକ୍ତି ମିଳିତ ହେଇକି ଭଗବାନଙ୍କର ନାମ କରନ୍ତି, କୀର୍ତ୍ତନ କରନ୍ତି, ସେଟା ହଉଛି ସଂକୀର୍ତ୍ତନ। ଏ ନାମ ସଂକୀର୍ତ୍ତନର ବହୁ ବଡ ମହିମା। ହରିଦାସ ଠାକୁର ଏକ ବ୍ରାହ୍ମଣଙ୍କ ସହିତ ବାର୍ତ୍ତାଳାପ ବେଳେ ସେ ବ୍ରାହ୍ମଣ ହିଁ ଯୁକ୍ତିତର୍କ କରୁଛନ୍ତି ଯେ ଯିଏ ଜପ କରୁଛି ସିଏ ଲାଭବାନ ହଉଛି, ନା ଯିଏ କୀର୍ତ୍ତନ କରୁଛି ସିଏ ଲାଭବାନ ହଉଛି। କିନ୍ତୁ ମନେ ରଖିବା ଦରକାର, ଯେଉଁମାନେ ଦୀକ୍ଷା ଗ୍ରହଣ କରିଛନ୍ତି ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଷୋଳମାଳା ପ୍ରତିଦିନ ଜପ କରିବା ହଉଛି ଆମର ଧର୍ମ। ଆମେ ଅଗ୍ନିଙ୍କ ଆଗରେ, ଅଗ୍ନିଙ୍କ ପାଖରେ ସାକ୍ଷୀ ରଖିଛେ, ବୈଷ୍ଣବମାନଙ୍କ ଆଗରେ ସାକ୍ଷୀ ରଖିଛେ, ଗୋପୀମାନେ ଅଷ୍ଟସଖୀ ଏମାନଙ୍କ ଆଗରେ ଆମେ ଦୀକ୍ଷା ନେଲା ବେଳେ ଶପଥ କରିଛେ ଯେ ଆମେ ନିଶ୍ଚିତ ଭାବରେ ଷୋଳମାଳା ନିର୍ବନ୍ଧ ନାମ କରିବା। କିନ୍ତୁ ଜଣେ ଅଧିକା କୀର୍ତ୍ତନ କରିପାରେ, କିନ୍ତୁ ପ୍ରତିଦିନ ତାକୁ ଷୋଳମାଳା ନାମ ଠିକ୍ ଠିକ୍ କରିବାକୁ ପଡିବ, ଏଟାକୁ ନିର୍ବନ୍ଧ ନାମ କୁହାଯାଏ। କିନ୍ତୁ ଭଗବାନ ବହୁତ ଖୁସି ହୁଅନ୍ତି, ଆଉ ଜଣଙ୍କର ବହୁତ କିଛି ପରିବର୍ତ୍ତନ ହେଇପାରିବ, ହୃଦୟରେ ପରିବର୍ତ୍ତନ ହେଇପାରିବ ଯଦି ଉଚ୍ଚ ନାମ ସଂକୀର୍ତ୍ତନ କରେ। ନିଜର ଜପ ସାରିଲା ପରେ ଯଦି ଉଚ୍ଚ ନାମ ସଂକୀର୍ତ୍ତନ କରେ, ନାମ କୀର୍ତ୍ତନ କରେ, କାରଣ ଜପକର୍ତ୍ତା ଠାରୁ, ଜପକାରୀ ଠାରୁ ଯେଉଁମାନେ ଭଗବାନଙ୍କର ନାମ କରୁଛନ୍ତି, କୀର୍ତ୍ତନ ସଂକୀର୍ତ୍ତନ କରୁଛନ୍ତି, ସେମାନେ ହେଉଛନ୍ତି ଅଧିକା କୃପା ପାଆନ୍ତି ଭଗବାନଙ୍କ। କାହିଁକି? କାରଣ ଜପକାରୀ ନିଜର ଉପକାର କରେ, ଯେ ଜପ କରୁଛି ସେ ନିଜ ପାଇଁ କରୁଛି। ସେଥିପାଇଁ ଜପ କଲାବେଳେ ଜପର ନିୟମ ହେଲା ଅତି ଉଚ୍ଚ ସ୍ୱରରେ ଜପ କରାଯିବନି, ଦୁଇଟି ଉଠ ସ୍ପନ୍ଦନ ହେବା ଦରକାର। ଜପ ଏମିତି ନାହିଁ ଯେ ମୋ ମୁହଁ ପୁରା ବନ୍ଦ ହେଇଯିବ। ଯେଉଁମାନେ ମାନସିକ ଜପ କରନ୍ତି, ଯେମିତି ହରିଦାସ ଠାକୁର, ହରିଦାସ ଠାକୁର 300,000 ନାମ କରୁଥିଲେ। ଆମକୁ ଷୋଳମାଳା ନାମ କରିବା ପାଇଁ କେତେ ସମୟ ଲାଗୁଛି? 2 ଘଣ୍ଟା। ତାହେଲେ 300,000 ନାମ କରିବା ପାଇଁ କେତେ ସମୟ ଲାଗିବ? 24 ଘଣ୍ଟା ଭିତରେ ହେଇପାରିବେ କି? ସେ 300,000 ନାମ କରୁଥିଲେ। 300,000 ନାମ କେମିତି କିଭଳି କରୁଥିଲେ, ନା ଗୋଟେ ଲକ୍ଷ ନାମ ଏଇ 64 ମାଳା ମାଳାରେ କରୁଥିଲେ, ଆଉ ଗୋଟିଏ ଲକ୍ଷ ନାମ 64 ମାଳା ମାନସିକ ଜପ କରୁଥିଲେ। ଆମ ପାଇଁ ମାନସିକ ଜପ ନାହିଁ, ଆଉ ଗୋଟେ ଲକ୍ଷ ନାମ ଉଚ୍ଚ କୀର୍ତ୍ତନ କରି ନାମ କରୁଥିଲେ, ଏଇଭଳି 300,000 ସେ ନାମ କରୁଥିଲେ। କିନ୍ତୁ ସବୁ ସମୟରେ ବୈଷ୍ଣବର ଧର୍ମ ହଉଛି ସେ ନିଜେ ଜପ କରିବ, କିନ୍ତୁ ନାମ ସଂକୀର୍ତ୍ତନ କରିବ। ପ୍ରଭୁପାଦଜୀ ମହାରାଜ ପ୍ରଥମେ ଯେତେବେଳେ ସଂସ୍ଥାକୁ ଆରମ୍ଭ କରିଥିଲେ କୀର୍ତ୍ତନ ମାଧ୍ୟମରେ, ସଂକୀର୍ତ୍ତନ ହଉଛି ବହୁତ ଭଗବାନ ଚୈତନ୍ୟ ମହାପ୍ରଭୁଙ୍କର ଭାରି ପ୍ରିୟ, ଏଥିରେ ଆମର ବହୁତ ଶୀଘ୍ର ଅନ୍ତରର ପରିବର୍ତ୍ତନ ହବ, ଆଉ ବହୁତ କୃପା ଆମେ ଲାଭ କରିବା। ଯେଉଁମାନଙ୍କର ମନ ଭଗବାନଙ୍କ ନାମ ଜପରେ ଲାଗୁନି, ସେବାରେ ଲାଗୁନି, ତାଙ୍କ ପାଇଁ ସବୁଠୁ ସୁସ୍ଥ ଉପାୟ ଭଗବାନଙ୍କର କୀର୍ତ୍ତନ। ଜପ କର୍ତ୍ତା ହୋଇତେ ଉଚ୍ଚ ସଂକୀର୍ତ୍ତନ କରି, ଜପ କର୍ତ୍ତା ହୋଇତେ ଉଚ୍ଚ ସଂକୀର୍ତ୍ତନ କରି, ସତ ଗୁଣ ଅଧିକ ସେ ପୁରାଣ ତେ ଧରି, ସତ ଗୁଣ ଅଧିକ ସେ ପୁରାଣ ତେ ଧରି, ସୁନ ଦିଆ ମନ ବିପ୍ର ଇହାର କାରଣ,
सुना दिया मन विहार कारण जपिया पनारस बे कर ए पोषण जपिया पनारस बे कर ए पोषण
आम जप करुचे आमर पोषण करुचे। हरिदास ठाकुर जन ब्राह्मण को बुझाऊ देख नाम संकीर्तन आउ नाम जप या भितर प्रभेद कर आम मैंने भगवान दया गुरु वैष्णव दया मथार तिलक मारे पापरु निवृत्त हो सारे आमिष खाऊने निशा खाऊने संसार लक्ष लक्ष जीव पड़ी जो मैंने एवं सुधा पाप कर उपाय कौन तक किए चिंता कर ये वैष्णव मान स्वतंत्र गोटे दायित्व अच्छी वैष्णव मान बड़ दायित्व है नाम संकीर्तन करेंगे जो भी वैष्णव मान रही से उठी नाम कीर्तन करेंगे जो गाँव में चारजण पांच जन वैष्णव मान अच्छा से मिलजे सांगे सांग प्रतिदिन सका सन्धार नाम कीर्तन करेंगे नाम जप ठारू नाम संकीर्तन में शत गुण अधिक फल मिले शहे गुण अधिक फल मिले कहीं क्यों अधिका फल मिले सी तो हरे कृष्ण महामंत्र आम माला जप कर उच्च कीर्तन कले कहीं अधिका फल मिले ना भगवान बहुत खुशी हूँ प्रसन्न हूँ कहीं केवल गोटे प्राणी सबू प्राणी जिहा अच्छी ना ना जीव समस्त अच्छी कि मनुष्य केवल कृष्ण नाम कर केवल मनुष्य भगवान श्रीकृष्ण नाम उच्चारण करा पशु पक्षी मान से जिहा थे भी भगवान नाम उच्चारण करें मनुष्य दायित्व से उच्च नाम संकीर्तन करने द्वारा अलग जो प्राणी मान श्रवण कले से मंगल ए भगवान बहुत खुशी हो जाते अधिक आशीर्वाद करती उच्च करी करी ले गो गोविंद संकीर्तन
उच्च करी करी ले गो गोविंद संकीर्तन जंतु मात्र सुनी ले पाए विमोचन जंतु मात्र सुनी ले पाए विमोचन
जेकोसी जीव गोविंद नाम संकीर्तन भगवान नाम संकीर्तन शुणला मात्र से मोचन पाइबे ये उपकार वैष्णव मान करेंगे जन साधारण प्रश्न कर बाहर लोक भी नाम कीर्तन करष्टप्रहरी नाम कीर्तन हो सेमाने जिहारे जदि भगवान नाम कीर्तन करिहारे नाम संकीर्तन कर जिहाटा शुद्ध नुहे से जिहार आमिष खाऊ से जिहार निशा खाऊ भगवान नाम शक्ति से प्रकट हवन वैष्णव मान जेहेतु आश्रय कर भगवान नाम को आश्रय करम कीर्तन करेंगे सतगुण फल मिल अलग जीव मान मिल से वैष्णव मान धर्म है निजर जप करने सहित नाम संकीर्तन करेंगे आ वैष्णव मान निज जो नाम संकीर्तन करेंगे जप करेंगे निजर भक्ति प्राप्ति पाई निजर भक्ति मिलवाई विशेषकर चारोटी साधन को से मानवे भक्तिमन ठाकुर हरिनाम चिंतामणि कह कथा ये चारिटा जिनस को वैष्णव मान बहुत सतर्क रही नहले कौन हम जानते नाम प्रभु फल देवेन भगवान नाम फल देवेन समस्ते ओडिशार प्रत्येक लोक जानते अजामिल नारायण नाम नहीं उद्धार पाईला समस्ते जानते दशरथनाकर राम नाम कहीं उद्धार पाईला आम भी नाम करुचे कि नाम फल आमको उपलब्धि होनी कि अंतर भक्ति आसुनी कारण नाम हूँ सबुठ दयालु आम कर बहु किसी नियम रही वैष्णव मान मान जो मैंने दीक्षा ग्रहण करम करेंगे से स्वतंत्र चारिटी नियम रही या प्रति से खूब सतर्क रही नाम फल देवे भगवान ନାମ ଯେଉଁ ଆମେ କୀର୍ତ୍ତନ କରୁଛେ ସେ ଅଲଗା ଫଳ ଦେବେ, ଧର୍ମ ଦେବେ, ପୁଣ୍ୟ କିଛି ହବ, ଅର୍ଥ କିଛି ମିଳିବ, କାମନା ପ୍ରାପ୍ତି ହବ, କିନ୍ତୁ ଭକ୍ତି ମିଳିବନି। ସେଥିପାଇଁ ଦେଖନ୍ତୁ ଯେଉଁମାନେ ଦୀକ୍ଷା ନେଇକି ହରିନାମ କରୁଛନ୍ତି ତାଙ୍କର ସମସ୍ୟା ଅର୍ଥର ସମସ୍ୟା ରହିବନି, ସେ କେଉଁଠି ନା କେଉଁଠି କୋଟି କୋଟି ଲାଗିକି ପଇସା କମେଇଦେବେ। ପୁଣ୍ୟ ମିଳିବ କିନ୍ତୁ ଭକ୍ତି ମିଳିବନି ଯଦି ଏଇ ନିୟମ ଗୁଡ଼ିକୁ ପାଳନ ନ କରନ୍ତି। ସିଏ ଯେଉଁମାନେ ଦୀକ୍ଷା ଗ୍ରହଣ କରିକି ହରିନାମ କରିବେ ସେମାନଙ୍କ ପାଇଁ ଚାରୋଟି ସ୍ୱତନ୍ତ୍ର ନିୟମ, ବହୁତ ନିୟମ ଅଛି, ତା ଭିତରେ ଇଏ ବହୁତ ସୁନ୍ଦର ନିୟମ।
ଆର କୋନ ଧର୍ମ କର୍ମ କଭୁ ନା କରିବେ, ଆର କୋନ ଧର୍ମ କର୍ମ କଭୁ ନା କରିବେ, ସ୍ୱତନ୍ତ୍ର ଈଶ୍ୱର ଜ୍ଞାନେ ଅନ୍ୟ ନା ପୂଜିବେ, ସ୍ୱତନ୍ତ୍ର ଈଶ୍ୱର ଜ୍ଞାନେ ଅନ୍ୟ ନା ପୂଜିବେ, କୃଷ୍ଣ ନାମ ଭକ୍ତ ସେବା ସତତ କରିବେ, କୃଷ୍ଣ ନାମ ଭକ୍ତ ସେବା ସତତ କରିବେ, କୃଷ୍ଣ ପ୍ରେମ ଲାଭ ତାର ଅବଶ୍ୟ ହୋଇବେ, କୃଷ୍ଣ ପ୍ରେମ ଲାଭ ତାର
ଏ ଚାରୋଟି ନିୟମ ବିଶେଷ ନିୟମ କହୁଛନ୍ତି। ଆର କୋନ କର୍ମ ଧର୍ମ କଭୁ ନା କରିବେ, ପଛରେ ଯେଉଁମାନେ ଆଗକୁ ଆଗକୁ ପଳେଇ ଆସନ୍, ମା ମାନେ ଆଗକୁ ଯେଉଁ ଜାଗା ଅଛି ପଳେଇ ଆସନ୍, ପଛରେ ଯିଏ ଆସୁଛନ୍ତି ଆଉ ସେ ଯେମିତି ପାଟି ନ କରନ୍, ଧୀରେ ବସ, ପ୍ରଭୁମାନେ ପଳେଇ ଆସନ୍ତି, ଜାଗା ଅଛି ଆଗକୁ ଆଗକୁ ପଳେଇ ଆସନ୍। ବୈଷ୍ଣବ ଏଇ ଚାରୋଟି ବିଶେଷ ଜିନିଷ ପ୍ରତି ଧ୍ୟାନ ଦେବେ। ଆମମାନେ ସମସ୍ତଙ୍କର ଗୋଟେ ମନ ମନ ଭିତରେ ପ୍ରଶ୍ନ ଆସୁଛି, ମୁଁ ଭଗବାନଙ୍କର ନାମ ନେଇଛି, ମୋ ଘରେ ଅସୁବିଧା, ମୋ ଦେହର ଅସୁବିଧା, ମୋର ଏଇଟା ଅସୁବିଧା, ଇଏ ମୋର ସେଇଟା ଅସୁବିଧା, ସମସ୍ତେ ଭାବୁଛନ୍ତି ମୁଁ ଭଗବାନଙ୍କର ନାମ କୀର୍ତ୍ତନ କରି ଦୀକ୍ଷା ନେଇଗଲେ ମାନେ ମୋର ସବୁ ସମସ୍ୟାର ସମାଧାନ ହେଇଯିବ। ଭାଇ ଯେତେ ସବୁ ସମସ୍ୟାର ସମାଧାନ ହେଇଯିବ ତୁମ ପାଇଁ କଣ ଭଗବାନ ଏଇଟା ଗୋଲକ ବୃନ୍ଦାବନ କରିଦେବେ ନା ବୈକୁଣ୍ଠ କରିଦେବେ, ତୁମେ ତା ଏଠୁ ଯିବନି, ତୁମେ ମୁଁ ଏଇଠି ରହିବି। କିନ୍ତୁ ଖୁବ ସାବଧାନ ମନେ ରଖିବା ଦରକାର, ଯେଉଁମାନେ ଚାହୁଁଛନ୍ତି ଏଇଠି ରହିକି ବୈକୁଣ୍ଠର ସୁଖ ପାଇବା ପାଇଁ ସେମାନଙ୍କୁ ବୈକୁଣ୍ଠର ସବୁ ନିୟମ ମାନିବାକୁ ପଡିବ। ଯିଏ ଏଇଠି ରହିକି ସୁଖ ପାଇବା ପାଇଁ ଚାହୁଁଛନ୍ତି ତାଙ୍କ ପାଇଁ ଏଇସବୁ ନିୟମ ଗୁଡ଼ିକ, ଆଉ ବିଶେଷ କରି ଦୀକ୍ଷା ଗ୍ରହଣକାରୀମାନେ ଏଇ ନିୟମକୁ ପାଳନ କରିବେ। ଆର କୌନ କର୍ମ ଧର୍ମ କଭୁ ନା କରିବେ, ଯିଏ ହରିନାମ ଦୀକ୍ଷା ନେଲେ ସିଏ ଅଲଗା କୌଣସି କର୍ମ କରିବେନି, କର୍ମ ମାନେ ପୁଣ୍ୟାଦି କର୍ମ କରିବେନି, ସିଏ ହରିନାମ ଗ୍ରହଣ କରୁଛନ୍ତି ମାନେ ଅନ୍ୟ କୌଣସି ପୁଣ୍ୟାଦି କର୍ମ, ଯଜ୍ଞାଦି କର୍ମ ଏସବୁ କରିବେନି। ଶନି ମେଳା, ଶନି କ'ଣ ଆଜି ଆଜି ଶନିବାର, ମୋ ପୁଅକୁ ଶନି ଦଶା ପଡ଼ିଛି। ଯେଉଁମାନେ ହରିନାମ କରୁଛନ୍ତି ବାହାର ପକେଟା କରିବେ, ଯିଏ ହରିନାମ କରୁଛନ୍ତି ସେ ଦେଖିବ ମୋ ଜାତକ, ଆଗେ ମୋ ଜାତକ ଦେଖିଲେ ଏ ତୋର ଶନି ଦଶା ପଡ଼ିଛି ରେ, ତୁ ଶନି ମେଳା କର, ଇଏ ନାହିଁ, ଏ କାମ ହବନି ହରିନାମ ପାଖରେ। କାହିଁକି ଆପଣ ଜଗତର କର୍ତ୍ତା ଭଗବାନ ଶ୍ରୀକୃଷ୍ଣଙ୍କୁ ଆଶ୍ରୟ କରିଛନ୍ତି ଏବଂ ତାଙ୍କଠୁ ବଡ ତାଙ୍କର ନାମକୁ ଆଶ୍ରୟ କରିଛନ୍ତି, ତେଣୁ ନାମ କ'ଣ କହିବେ? ଆରେ ମୋତେ ଆଶ୍ରୟ କରିଥିବା ଲୋକ ସେ ଯାଇକି ମୋ ଚାକରର ଶରଣ ନେଉଛି, ଭଗବାନଙ୍କର ନାମକୁ ଯିଏ ଆଶ୍ରୟ କରିବେ ସେ କୌଣସି ଅଲଗା ଧର୍ମକୁ ଆଶ୍ରୟ କରିବେନି। ଅଲଗା ଧର୍ମକୁ ଆଶ୍ରୟ କଲା ମାନେ ନାମର ଫଳ ତାକୁ ମିଳିବନି, ଆଉ ନାମ ଅପରାଧ ଲାଗିଗଲା। ଏ ପ୍ରାୟତଃ ଆଜିକାଲି ଜାତକ ନେଇ ଦେଖିବେ, ଆଜ୍ଞା ଦେଖିଲେ ଆଜ୍ଞା ମୋର କ'ଣ ହେଇଛି, ଆଉ ତୁ ଏଇଟା କର, ତୁ ସେଇଟା କର, ଏ ପୂଜା କର, ସେ ପୂଜା, ନାଇଁ 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 ନାଇଁ, ଜୀବନର ଯାହା କିଛି ସମସ୍ୟାର ଆମର ସମାଧାନ କରିବାର ଅଛି କାହା ପାଖରେ କରିବାକୁ ପଡିବ? ସେଇ ଭଗବାନଙ୍କ ନାମକୁ ପ୍ରାର୍ଥନା କରିବାକୁ ପଡିବ। ବୈଷ୍ଣବମାନେ ବିଷ୍ଣୁ ଭକ୍ତମାନେ ସେ ଅଲଗା କାହାର ଆଶ୍ରୟ ନେବେନି, କୌଣସି ଧର୍ମର ଆଶ୍ରୟ ନେବେନି, ଅଲଗା ଧର୍ମ ନେବେନି, ଅଲଗା ଧର୍ମ ଯୋଉଗୁଡ଼ାକ ରହିଲା ପୁଣ୍ୟାଦି କର୍ମ, ଯଜ୍ଞାଦି କର୍ମ, ଏତେ ଲୋକକୁ ଦାନ ଦେଇଦେଲେ ମୋର ଏଇ ଜିନିଷଟା ଭଲ ହେଇଯିବ, ଏସବୁ କର୍ମ ସେ କରିବେନି। ଏଟା କଲେ ନାମ ଅପରାଧ ଲାଗିଗଲା, ନାମର ଫଳ ମିଳିବେନି, ଯୋଗ ଆଦି ସାଧନ ବି କରିବେନି, ମୋ ଦେହ ଖରାପ ହେଇଯାଉଛି ମୁଁ ଟିକେ ଯୋଗ କରିବି। ଆରେ ଦେହଟା ଯେ ଯୋଉଦିନ ହେଲେ ନଷ୍ଟ ହବ, କିନ୍ତୁ ଭଗବାନଙ୍କର ନାମର ମହିମା ଆପଣ ଜାଣିଛନ୍ତି, ଆପଣ ଶୁଣିବେ ଯେତେବେଳେ ପରେ ଯେତେବେଳେ ଆସିବ ନାମର ମହିମା। ନାମାଭାସ ସ୍ତରକୁ ଚାଲି ଆସିଲେ ନାମାଭାସେ ସର୍ବରୋଗ ହୟେ ନିବାରଣମ, ଆପଣ ନାମାଭାସ ସ୍ତରକୁ ପଳେଇ ଆସିଲା ମାନେ କୌଣସି ରୋଗ ହବନି, ସେ ରୋଗ ଭଲ ହେଇଯିବ। ରୋଗଟା ପ୍ରାରବ୍ଧ ଯୋଗୁଁ ହଉଛି, କୌଣସି ପୁଣ୍ୟକର୍ମ ଆପଣଙ୍କ ରୋଗକୁ ଭଲ କରିପାରିବନି। ପୁଣ୍ୟକର୍ମ କରୁଛନ୍ତି ପୁଣ୍ୟକର୍ମର ଫଳ ପାଇବେ, କିନ୍ତୁ ରୋଗଟା କାହିଁକି ଆସୁଛି? ପ୍ରାରବ୍ଧ ଯୋଗୁଁ। ପ୍ରାରବ୍ଧକୁ ଖଣ୍ଡେଇବାର ଶକ୍ତି କାହାର ଅଛି? ଭକ୍ତି ଛଡା କାହାର ନାହିଁ, ପୁଣ୍ୟକର୍ମର ନାହିଁ। ପୁଣ୍ୟକର୍ମର ଏଭଳି ଶକ୍ତି ନାହିଁ, ସେ ପ୍ରାରବ୍ଧଟାକୁ ଖଣ୍ଡେଇ ଦେବ। ପୁଣ୍ୟକର୍ମର ଫଳ ଆପଣଙ୍କୁ ମିଳିବ, ଆପଣ ଦାନ କଲେ ମିଳିବ, ତୀର୍ଥ ଭ୍ରମଣ କଲେ ମିଳିବ, ଯଜ୍ଞ କଲେ ତାର ଫଳ ଅଲଗା ମିଳିବ, କିନ୍ତୁ ଆପଣଙ୍କୁ ଦୁଃଖ ଯିବନି। କିନ୍ତୁ ହରିନାମର ଶକ୍ତି ଅଛି, ହରିନାମ କେବଳ ପ୍ରାରବ୍ଧକୁ କାଟିପାରିବ, ଆପଣଙ୍କର ପୂର୍ବର କର୍ମ ଫଳକୁ କାଟିପାରିବ କେବଳ ହରିନାମ। କିନ୍ତୁ ସର୍ତ୍ତ, ହରିନାମ ଯିଏ କରିବ ସେ ଅଲଗା କୌଣସି ଧର୍ମକୁ ଆଶ୍ରୟ କରିବନି, ଅଲଗା ଧର୍ମ ମାନେ ବେଦର ଧର୍ମ, ବେଦର ଯୋଉ ସବୁ ଅଲଗା ଅଛି ଯଜ୍ଞାଦି କର୍ମ ଶୁଭାଦି କର୍ମ ଏଗୁଡ଼ିକୁ କେବେ ହେଲେ ସେ କରିବନି। ଯଦି ସେ ତାକୁ ବିଶ୍ୱାସ କରୁ, ସେ କର୍ମ କରୁ, ତାହେଲେ ହରିନାମ ତାକୁ ଫଳ ଦେବେନି। ସେଥିପାଇଁ ପ୍ରାୟ ଭକ୍ତମାନଙ୍କର ଏଇ ସମସ୍ୟା ବର୍ତ୍ତମାନ, ମୁଁ ଏତେ ଦିନ ନାମ କିନ୍ତୁ ମୋର ଏଇଟା ଅସୁବିଧା ହେଲା, ତାହେଲେ ଠିକ ଅଛି ୟା ପାଖକୁ ଯିବା, ଏ ଗୁଣିଆ ପାଖକୁ ଯିବା, ବା ଏଠି ଜାତକ ଦେଖିବା, ନାଇଁ ଇଏ ଅପରାଧ ହେଇଗଲା, ନାମ ଅପରାଧ ହେଇଗଲା, ଆଉ ନାମ ପ୍ରଭୁ କିଛି ଆପଣଙ୍କୁ ଫଳ ଦେବେନି। ଭକ୍ତି ଗଲା ପୁରା, କେବେ ଆଶ୍ରୟ କରିବେନି। ନନାମ ସଦୃଶଂ ପୁଣ୍ୟଂ ନନାମ ସଦୃଶଃ ଗତିଃ ନନାମ ସଦୃଶଂ ଜ୍ଞାନଂ ନନାମ ସଦୃଶଂ ବ୍ରତଂ। ନାମ ଭଳି ବ୍ରତ ନାହିଁ, ନାମ ଭଳି ଜ୍ଞାନ ନାହିଁ, ନାମ ଭଳି ପୁଣ୍ୟ ନାହିଁ, ନାମଠାରୁ ଗତି। ଭଗବାନଙ୍କର ନାମ କରୁଥିବା ଲୋକ ଆଉ କାହାକୁ ଆଶ୍ରୟ କରିବେ? ଯଦି ଆଶ୍ରୟ କଲା ତାର କଣ ହବ? ନାମ ଭଗବାନ ଆଉ ଫଳ ଦେବେନି, ଭଗବାନଙ୍କ ଇଏ ନାମ ଉପରେ ବିଶ୍ୱାସ ନାହିଁ। ଆଉ ଅଜ୍ଞ ଲୋକ ତରିଯିବ, ସେ ହରିନାମ କରିକି ତରିଯିବ, କିନ୍ତୁ ଯିଏ ନାମ ଅପରାଧ କଲା ସେ ଅଟକି ରହିବ। ନାମ ଅପରାଧରେ ଆପଣଙ୍କୁ ଲାଗି ହେଇଗଲା, ଆଉ ଆପଣ ଅଲଗା ଉପରେ ଆଶ୍ରୟ କଲେ, ଆଉ ନାମକୁ ବିଶ୍ୱାସ କଲେନି ହରିନାମକୁ। ଆର କୌଣ ଧର୍ମ କର୍ମ କବୁ ନା କରିବେ, ଜଣେ କହିବ ମୋର ମୁଁ ତୀର୍ଥ ଯିବି, ଅଲଗା ତୀର୍ଥ ବୁଲିକି ଆସିବି, ମୋର କିଛି ପୁଣ୍ୟ ହବ? ନାଇଁ ନାଇଁ ନାଇଁ, କିଛି କରିବା ଦରକାର। ହରିନାମ ସଦୃଶ କୌଣସି କେହି ସମାନ ନୁହନ୍ତି। କିଏ କହୁଛନ୍ତି? ଭଗବାନ କପିଳଦେବ। କପିଳଦେବ ତାଙ୍କ ମା ବସିଛନ୍ତି, ମା ସବୁ ପ୍ରବଚନ ଶୁଣି ସାରିଲା ପରେ କପିଳଦେବଙ୍କ ପୁଅଙ୍କ ମୁଖରୁ କହୁଛନ୍ତି, ପୁଅଙ୍କୁ ଭଗବାନ କପିଳଦେବଙ୍କୁ କହୁଛନ୍ତି, ଅହୋ ସପଚ ତଗରିଆନମ ୟତ ଜିହ୍ୱାଗ୍ରେବର ତତ ନାମ ତୁଭ୍ୟମ ତେ ପୁସ୍ତପସ୍ତେ ଜୁହୁଜୁ ସୃଷ୍ଣୁ ଆର୍ଯ୍ୟା ବ୍ରହ୍ମାନ ବ୍ରହ୍ମାନ ଚୁ ନାମ କୃଣନ୍ତି ଯେତେ। ଏ ମା କହୁଛନ୍ତି, ଏ ପୁତ୍ର, ଏ ଭଗବାନ, ଭଗବାନଙ୍କ ନାମର କେତେ ବଡ ମହିମା! ଏ ନାମ ଉପରେ ବିଶ୍ୱାସ ନ ଆସିଲା ପର୍ଯ୍ୟନ୍ତ ବୈଷ୍ଣବର କୌଣସି କଲ୍ୟାଣ ହବାର ନାହିଁ। ବୈଷ୍ଣବ ପଥରେ ଆମର କୌଣସି କଲ୍ୟାଣ ହବାର ଆସିବା ମାନେ ସମ୍ଭାବନା ନାହିଁ, ଯେପର୍ଯ୍ୟନ୍ତ ଆମେ ନାମଙ୍କୁ ପୂର୍ଣ୍ଣ ବିଶ୍ୱାସ ନ କଲେ। ମୁଁ ଭଗବାନଙ୍କର ନାମ କରୁଛି, ମୋର ଆଉ କାହାର ଶରଣ ହବା ଦରକାର ନାହିଁ, କେଉଁ ଦେବାଦେବୀର ଶରଣ ହବା ଦରକାର ନାହିଁ, କାହା ପାଖକୁ ଯିବା ଦରକାର ନାହିଁ, କୌଣସି ପୁଣ୍ୟାଦି କର୍ମ କରିବା ଦରକାର ନାହିଁ, କି ମୋର ସମସ୍ୟା ପାଇଁ ଆଉ କାହା ନିକଟରେ କିଛି କହିବା ଆବଶ୍ୟକ ବି ନାହିଁ। ମୁଁ ଯାହା ଜଣେଇବି କାହାକୁ ଜଣେଇବି? ପ୍ରଭୁଙ୍କର ନାମ, ଆଉ ଜଣେଇବା ବି ଆବଶ୍ୟକ ନାହିଁ। ଭଗବାନଙ୍କର ନାମ କରୁଛେ କ'ଣ ଭଗବାନ ଜାଣନ୍ତିନି? ଆମର କ'ଣ ଅସୁବିଧା? ଭଗବାନଙ୍କର ନାମ ଯିଏ କରୁଛି ସେ କଦାପି କାହାର ଆଶ୍ରୟ ନବନି। ଭଗବାନ କପିଳଦେବ କହୁଛନ୍ତି, ଭଗବାନଙ୍କର ଗୋଟିଏ ମା ଦେବହୂତୀ ଭଗବାନ କପିଳଦେବଙ୍କୁ କହୁଛନ୍ତି, ଏ ଭଗବାନ, ଏ ପୁତ୍ର, ତୁମର ଗୋଟିଏ ନାମର ମହିମା କେତେ? ଅହୋ ସୋପଚମ ଅତୋ ଗରିଆନମ। ସୋପଚ ମାନେ ସ୍ୱପଚ, ପଚ ମାନେ ପାକ, ସ୍ୱ ମାନେ କୁକୁର, କୁକୁରକୁ ଯିଏ ପାକ କରିକି ଖାଏ କିଏ? ଚଣ୍ଡା। ଭଗବାନଙ୍କ ନାମର ମହିମା ଦେଖନ୍ତୁ, ଅହୋ ସ୍ୱପଚ ଅତୋ ଗରିଆନମ, ସେ ଗରିଆନ ହେଇଯାଏ, ଗୁରୁ ହେଇଯାଏ। ভগবান নাম মহিমা যে কুকুর কু মারি খায় সে গুরু হয়ে যত ইহাগ্রে বর্ততে নাম তুভ্যম নাম এক নু নামানি বিশ্বনাথ চক্রবর্তী ঠাকুর টিকা লিখলে ভগবান নাম মহিমা কন কহবা নাম কেবল গোটিয়ে নাম কন হরি কৃষ্ণ রাম যদি এতকি কেবল কুচি চন্ডাল কূলে জন্ম হয়েছি অহো সোপচ অত গরিয়ানম ইয়ত জিহাগ্রে বর্ততে নাম তুভ্যম যে জিহা অগ্রে থরে কেবল ভগবান গোটে নাম কলে সে কন হয়ে যায় তা কন ফল মিলে তেপুহু ভগবান কপিলদেব তাঁর মা কিন্তু তেপুহু সমগ্র তপস্যা সাধন যেতে অছি বেদরে তপস্যার ফল তাকে মিলে যাব ভক্ত যে হরিনাম করছে তাকে আপ তপ করা স্বতন্ত্র পড়ে না আউ জুহু যজ্ঞাদি কর্ম অলগা কোণী যজ্ঞ করা পড়ে না কোণ ভক্ত কোণী যজ্ঞ করবে সুষ্ণু স্নান আদি গঙ্গার স্নান করবি যমুনার স্নান করবি এটি স্নান করবি সেটি স্নান করবি পুষ্কর স্নান করবি গয়ার স্নান করবি কুম্ভমেলা কু যাবি কিছু করা আবশ্যক না যার এই বিশ্বাস নাই সে কেবে ভগবান নামর ফল পাই দস্যুরত্নাকর কু নারদ মুনি কেউ জায়গা কু পঠেলেনি জায়গা বি চেঞ্জ কলেনি কইলে কি তুমি যাও বৃন্দাবনে নাম করবি অযোধ্যার নাম করিব বলে এইটি বসিক নাম কর সে জানিলে এ যেতে পাপ কলে বি হরিনামর এত শক্তি অছি গোটে ক্ষণ ধ্বংস করদেব অনন্ত কোটি জন্মর পাপকু গোটিয়ে ক্ষণের ধ্বংস করদেব হরিনাম নাম সদৃশ কে শক্তিশালী না সে বৈষ্ণব কেবে কোণী ধর্ম কু আচরণ করবে অলগা কাহার কেউ আস্ট্রোলোজি পাখি যা হাত দেখবা স্টোন মুদি লাইবা এ কোণ যোগ করা এসব পন্থা আচরণ কলে ভক্তি বিরোধী হয়ে গেল নাম বিরোধী হয়ে গেল তা ভক্তি নষ্ট হয়ে যাবে তাকে সব অলগা ফল মিলবে কিন্তু নামর ভক্তি পক্ষ ফল প্রেম মিলবে কিন্তু না ভাগবতের এই সিদ্ধান্ত যে ভগবান নাম জুহা অগ্রে চন্ডাল হয়েকি থরে করছি তাকে তপস্যার ফল মিলে যাচ্ছে সুষ্ণু স্নানর ফল ব্রহ্মাচুনাম বেদ অধ্যয়নের ফল মিলে যাচ্ছে তাকে স্বতন্ত্র ভাবে নাম গ্রহণকারী কোণী পুণ্যকর্ম করা কিছু আবশ্যক নিচ কূলে জন্ম হয়েছিল শবরি কেউ কূলে লা শবরী শবর কূলরে নিচ কূলরে শবরী জাঁচান শবরী যেত মতঙ্গ ঋষি আশ্রম রুলে আশ্রম রুলে প্রথমে লুচি লুচি রুলে ঝিও পিলা না যুবতী বয়স আশ্রম ব্রহ্মচারী মান আশ্রম সাধু মান আশ্রম নারী মান প্রবেশ নাই কিন্তু ইয়ে জাঁতি ইয়ে তো কেবল জীবক দয়া করছেন রাম নেই তা পাখে পৌঁছে দেলে কেবল কেতটা পশু মান দয়া কলে গোটে যুবতী ভগবান তাকে দেখুন কি রাস্তা দিয়ে দৌছ যেত পম্পা সরোবরের পৌঁছি গেলে কোটি পম্পা সরোবর নিকটরে শবরী পৌঁছি গেলে সে দেখলে এটি বহু মনোরম পরিবেশ আর সাধু মানে বহুত রোচন শবরীর বর্ণ কিভাবে স্বাভাবিক কলা শবর জাতি ভয়ঙ্কর রূপ নুহে সৌম্য রূপ কিন্তু কলা সাধারণ ব্রাহ্মণ ঋষি এমানকর টিকে অভিমান অছে তপস্বী মানকর টিকে অভিমান অছে নিচ জাতি বলে ঘৃণা করছেন দেখি দেলে এটা ঝিওটা আউ শবরি কন করে চিন্তা করে মু তো বিবাহ চুরা হলিনি এটি পলাই আইলি বন ভিতরে মতো জীবন কটাইলে মু যে বাটে হলে কটাই দেবি কিন্তু সাধুঙ্কর সেবাটা মতো মিলবে এইটি বহুত সাধু রয়েছেন মু এই এরিয়ার রহবি যেদিন হল যেদিন হলে সাধু মতো টিকে যে বিবাহ নহেলা তা জীবনরে তা জীবনরে সংসার লোক মানে বেড়ে বেড়ে তো সংসার লোক ইয়ে বিবাহ চুরা হলানি ইয়ার আউ উদ্ধার হবে এ বাহালানি আউ ইয়ে বিবাহ হলা পিণ্ড কি দেওয়া উদ্ধার হব লোক মানে ইয়া ভাবতে আরে বিবাহ নহেলে প্রকৃতরে উদ্ধার হবনি যে সিনা ভজন করুনি কাই তার উদ্ধার হবনি সে ভজন যেহেতু ভগবান কু ডাকুনি সে আউ গোটে শরীর পাইব সে যে কুকুর শরীর কি ঘুষুরি শরীর পাইব সে শরীরে তা কে পিণ্ড দেওয়া কে নথিবে তার সেপাই তার উদ্ধার হবনি বৈষ্ণব কেন শরীর পাইব না কেন তার তো গ্যারেটি 100% গ্যারেটি আপনি হিউম্যান বডি মিলব মনুষ্য শরীরে তাপাই খেলা খেলার থা ବୈଷ୍ଣବ ଶରୀର ପାଇବନି, ସେ ଭଜନ କଲେ ଭଗବାନ ପାଖକୁ ଯିବ। ଦେହ ମିଳିଲେ ଦେହଟା ମିଳିବ ନା, ବିଭାଜନ ସହିତ ଦେହର କଣ ସମ୍ପର୍କ ଅଛି, ଆତ୍ମାର କଣ ସମ୍ପର୍କ ଅଛି, ଏ ବିବାହ ନ ହେଲା କଣ ଅସୁବିଧା। କିନ୍ତୁ ଯେଉଁମାନେ ବିବାହ ହେବେନି ସେମାନେ ଘରେ ରହିବା ଉଚିତ ନାହିଁ। ବିବାହ ନ ହବ ତ ଗୁରୁ ସେବା କର, ସାଧୁ ସେବା କର, ତୁମ ଜୀବନ କୃତାର୍ଥ ହେଇଯିବ। ସବୁରି ଚିନ୍ତା କଲେ ସେଇ କଥା, ଏଇ କଥାରେ ମୁଁ କହୁଛି। ଦେଖନ୍ତୁ ନାମର କେମିତି ମହିମା, ନିଚ ଜାତି ସ୍ୱପଚ ସିଏ ସେଠି ରହିଲା ବେଳେ ରାତିରେ ଅର୍ଦ୍ଧରାତ୍ରିରେ ଉଠିବେ, ଦେଖିବେ ସାଧୁମାନେ ସବୁ ନାମ କରିକରି ଯାଉଛନ୍ତି। କେଉଁଠି ପମ୍ପା ସରୋବରରେ କେବଳ ଗୋଟିଏ ପୁଷ୍କରଣୀ ଥିଲା, ସେଇଠି ସମସ୍ତେ ସେଇ ଜଳରେ ସ୍ନାନ କରନ୍ତି, ସେଇଠି ପାନ କର, ସବୁରି ଦେଖେ, ସବୁ ମନ୍ତ୍ର ଧ୍ୱନି ବେଦ ଧ୍ୱନି ସବୁ ସମସ୍ତେ କହି କହିକା ଯାଉଛନ୍ତି, ସବୁରି ଶୁଣି କହ ଏଇ ଜାଗାକୁ ଛାଡ଼ି କେବେ ହେଲେ ମୁଁ ଆଉ ଯିବିନି, କିଛି ନହେଲେ ତ ଟିକେ ଭଗବାନଙ୍କ ନାମ ଶୁଣିଲି, ଏତେ ସାଧୁ ମୁଁ ଦେଖିଲି ଏଇଠି ରହିବି, କିନ୍ତୁ ମୋ ଜୀବନଟା ଲାଭ କେମିତି ହବ, ବିବାହ ନହେଇକି ମୁଁ ଯଦି ଟିକେ ସାଧୁଙ୍କର ସେବା କରିପାରିବି ମୋର ଲାଭ ହବ। ସାଧୁମାନେ ତ ମହାତ୍ମ ସେବା ଗ୍ରହଣ କରିବେନି, ଏମାନେ ସବୁ ବ୍ରହ୍ମଚାରୀ ସନ୍ୟାସ, ତେଣୁ ରାତିର ନେଇକି ରାତିରେ ସବୁ ଦିନମାନେ ସବୁ କାଠକୁ କାଟିକି ରଖିବ, ଶୁଖିଲା କାଠକୁ ଭାଙ୍ଗିକି ରଖିବ, ରାତିରେ ବୋଝ କରିକି ମୁଣ୍ଡରେ ନେଇକି ଆଶ୍ରମ ସେପଟରେ ଫୋପାଡ଼ି ଦେଇ ଆସିବ। ପାଖ ଭାଲୁ ଆସିବା ପାଇଁ ସବୁ ବଡ଼ ବଡ଼ ବାଡ଼ କରାହେଇଛି, ଏନେ ମୁଣ୍ଡରେ ଫୋପାଡ଼ି ଦେଇକି ଜୁହାର ହେଇକି ପଳେଇ ଆସିବ। ତେଣୁ ଶିଷ୍ୟମାନେ ଯୋଉ ପମ୍ପା ସରୋବରରେ ରହୁଥିଲେ, ଯୋଉ ମତାଙ୍ଗ ଋଷିଙ୍କ ଆଶ୍ରମରେ ଶିଷ୍ୟମାନେ ସବୁ ବ୍ରହ୍ମଚାରୀ ମାନେ, ସେମାନେ ଦେଖିଲେ ଯେ ସକାଳୁ ଆସି ଖାଲି କାଠ ଗୋଛା ପଡୁଛି, ଦୁଇ ଗୋଛା ତିନି ଗୋଛା, ସେମାନେ ଗୁରୁଦେବଙ୍କୁ କହିଲେ, କହିଲେ ଗୁରୁଦେବ ଆମର ଆଉ କାଠ କାଟିବା ଯିବା ଦରକାର ନାହିଁ, ଶ୍ରୀରାମ ବର୍ତ୍ତମାନ କାଠ ଦେଲେଣି, ଭଗବାନ ପଠେଇ ଦଉଛନ୍ତି କାଠ ଆଉ। ଗୁରୁ କହିଲେ କିରେ ବୋକା, ତୁମ ପାଇଁ କଣ ଭଗବାନ କାଠ ଆଣିକି ଦେବେ ନା କଣ, ତୁମେ ବୋକା ଜାଣିପାରୁନ, ରାତିରେ ତୁମେ ଦେଖ କିଏ କାଠଟା କେତେବେଳେ ଆସୁଛି ନା ସକାଳେ, ରାତିରେ କିଏଟା ପକଉଛି ଜଣେ ଦେଖ, ପତଙ୍ଗ ଋଷି କହିଦେଲେ। ତେଣୁ ଶିଷ୍ୟମାନେ ରାତିରେ ଛକିକି ଜଗିଲେ, ଦେଖିଲେ ଗୋଟେ ଭୟଙ୍କର କଳା ରୂପ ଅନ୍ଧକାର ରାତିକୁ, ସବୁରି ତାକୁ ଦେଖିଦେଲେ, ସେ ଆଣିକି କାଠ ବୋଝଟାକୁ ଫୋପାଡ଼ି ଦଉଛି, ପ୍ରଣାମ କରିକି ଯାଉ ତାକୁ ଅଟକେଇଲେ, କହିଲେ ର ଆମ ଗୁରୁଦେବ ଡାକୁଛନ୍ତି ଆସ। ପତଙ୍ଗ ଋଷି ଦେଖିଦେଲେ ସବୁରି, ସବୁରି ଖାଲି ଦେଖିଦେଲେ, ତାକୁ ଦେଖି ଦେଇକି ଜାଣିଦେଲେ ଇଏ ଶ୍ରୀରାମଙ୍କୁ ପାଇବ। ସାଧୁଙ୍କର ଦୟାଟା ଦେଖନ୍ତୁ, ସାଧୁ ଦେଖିକି ଜାଣିଦେବେ, କହିଲେ ମା ତୁ ଆଉ ବାହାର ରହନି, ତୁ ଆଶ୍ରମ ଭିତର, ବ୍ରହ୍ମଚାରୀଙ୍କ ଆଶ୍ରମ ଭିତରେ ଝିଅ କେମିତି ରଖାବ, ଯୁବତୀ ଝିଅ, କହିଲେ ନା ନା କିଛି ଅସୁବିଧା ନାହିଁ। ସବୁ ବ୍ରହ୍ମଚାରୀ ମାନେ ଷ୍ଟ୍ରାଇକ୍ କଲେ, ଗୁରୁଦେବଙ୍କର ମୁଣ୍ଡ ଖରାପ ହେଲାଣି, ବୁଢା ବୟସରେ ଗୋଟେ ଯୁବତୀ ଝିଅଟାକୁ ଆଣିକି ସବୁଟାକୁ ରଖିଲେଣି ଆଶ୍ରମରେ, କିଛି ଛାଡ଼ିକି ପଳେଇଗଲେ, ସବୁରି ତ ଲାଷ୍ଟ ଶିଷ୍ୟ କହିଲେ ଶିଷ୍ୟା କହିଲେ ଚଳେ, ସବୁ ପଳେଇଗଲେ ଛାଡ଼ିକି। ଆଉ ପମ୍ପା ସରୋବର ଯେତେ ମୁନି ଋଷି ମାନେ ଥିଲେ ସେମାନେ ସମସ୍ତେ ବିରୋଧ ହେଇଗଲେ, କାର ମତଙ୍ଗ ଋଷି, ଇଏ ଗୋଟେ ଯୁବତୀ ଝିଅକୁ ବୃଦ୍ଧ ବୟସରେ ରଖିଲା, କିନ୍ତୁ ଇଏ ଜାଣିପାରୁଥିଲେ, ମତଙ୍ଗ ଋଷି ଜାଣିପାରୁଥିଲେ, ଇଏ ହିଁ ଶ୍ରୀରାମଙ୍କୁ ବଶୀଭୂତ କରିପାରିବ ପ୍ରେମରେ, ଇଏ ହିଁ ରାମ ନାମର ନିଷ୍ଠାଙ୍କର ଅଛି, ଇଏ ଜାଣିପାରିବ। ଏଇ ଏଇ କଥାରେ ମୁଁ ଆପଣଙ୍କୁ କହୁଛି, ବୈଷ୍ଣବ ନାମାଶ୍ରୟକାରୀ ବୈଷ୍ଣବ କୌଣସି ଧର୍ମ ଗ୍ରହଣ କରିବା ଉଚିତ ନାହିଁ, ଆଉ କାହାକୁ ଆଶ୍ରୟ କରିବା ଉଚିତ ନାହିଁ, କୌଣସି ପୁଣ୍ୟାଦି କର୍ମକୁ ବିଶ୍ୱାସ କରିବା ଉଚିତ ନାହିଁ, ଯଦି କରେ ଅପରାଧ ହେଇଯିବ, ତାକୁ ସ୍ୱତନ୍ତ୍ର କିଛି କରିବା ଦରକାର, ସବୁ ନାମରେ ଫଳ ମିଳିବ। କିନ୍ତୁ ସବରି ଯେତେବେଳେ ରହିଲା ଧୀରେ ଧୀରେ, ସବରି କଣ କରେ ଜାଣେ, ରାତି 3ଟାରୁ ସାଧୁମାନେ ଉଠୁଛନ୍ତି, ସେ 3ଟା ପୂର୍ବରୁ ଉଠିକି ପଳେଇ ଆସିବ, ଉଠିକି ଯାଇକି ସ୍ନାନ କରି ପୁଷ୍କରଣରୁ ପଳେଇ ଆସେ, କିନ୍ତୁ ଗୁରୁଦେବ କହିକି ଯାଇଛନ୍ତି ଯେ ତୁମେ ଶ୍ରୀରାମଙ୍କୁ ଏଠି ଦର୍ଶନ ପାଇବ। ପ୍ରତିଦିନ ଫୁଲ ତୋଳୁଛନ୍ତି, ଫଳ ତୋଳୁଛନ୍ତି, ଫଳକୁ ସ୍ୱାଦ କରୁଛନ୍ତି, ଆସ୍ୱାଦନ କରୁଛନ୍ତି, ରଖୁଛନ୍ତି, ରାସ୍ତାକୁ ସଜଉଛନ୍ତି, ମାନେ ଯୁବତୀ ଅବସ୍ଥାରୁ ବୃଦ୍ଧା ହେଇଗଲେ। ଆମେ କେତେ ଦିନ ହେଲା କିଏ ମାଳି ନେଇଥିବ, 5-7 ବର୍ଷରୁ ଯାଇକି ଆମର ଭକ୍ତି ହଉନି, ଭକ୍ତି କଣ ଆମ ସମ୍ପତ୍ତି ନା, ATM କାର୍ଡରେ ଭରି କରୁଛ ଯେ ଭର୍ତ୍ତି ବାହାର କରି ନେଇଆସିବା, ଭକ୍ତି ଆମର ସମ୍ପତ୍ତି କି, ଭକ୍ତିଟା ଭଗବାନଙ୍କର ସମ୍ପତ୍ତି, ଭକ୍ତି ଉପରେ ଆମର ଅଧିକାର କଣ ଅଛି। ଆପଣ ଗୋଟେ ଚାଷୀ ବର୍ତ୍ତମାନ ମରୁଡ଼ି ହେଇଛି ନା କଣ, ଯୋଉଠି ହେଇଛି ମରୁଡ଼ି ସବୁ କହୁଛି ଫାଟିଗଲାଣି ଧାନ, ଷ୍ଟ୍ରାଇକ୍ କରୁନା, ତୁମେ ଚାଷ କରିବାର ତୁମର ଅଧିକାର ଅଛି, ତୁମେ ଚାଷ କରିକି ଧାନଟା ରୋଇକି ତୁମେ ସାର ପକେଇ ଦେବାର ତୁମର ଅଧିକାର ଅଛି, କିନ୍ତୁ ବର୍ଷା ପରେ ଇନ୍ଦ୍ରଦେବଙ୍କ ଉପରେ ତୁମର ଅଧିକାର ନାହିଁ, ଇନ୍ଦ୍ରଦେବ ସ୍ୱଚ୍ଛାମୟ, ସେ ଇଚ୍ଛା କରିବେ ତ ବର୍ଷା କରିବେ ନହେଲେ ନାହିଁ, ତୁମେ ତାଙ୍କର କଣ କରିପାରିବ। ସେଭଳି ଆମେ ଜୋର ଜବରଦସ୍ତି କରିପାରିବାନି ଯେ ମୁଁ ହରିନାମ ଦୀକ୍ଷା ନେଇଛି, ମୁଁ ହରିନାମ ଜପ କରୁଛି, ମୋତେ ଭଗବାନ ମୋତେ ମିଳିବ, ଭକ୍ତି ମିଳିବ, ଏ ଅଧିକାର ଆମର ନାହିଁ, ଭକ୍ତି ହେଉଛି ସ୍ୱତନ୍ତ୍ର। ଦେଖନ୍ତୁ ମତଙ୍ଗ ଋଷିଙ୍କର ସେବା କରୁଥିବା ବ୍ରହ୍ମଚାରୀମାନେ ରାମଙ୍କୁ ପାଇଲେନି, କିନ୍ତୁ ଗୋଟେ ସବରି ପାଇଲା, ସର୍ବ ନିଚ କୂଳରେ ଜନ୍ମ ହେଇଛି। ଭକ୍ତି ସ୍ୱତନ୍ତ୍ର, କେତେ ଧୈର୍ଯ୍ୟ ସବରୀ ନିକଟରୁ ଧୈର୍ଯ୍ୟର ଶିକ୍ଷାଟା ଭକ୍ତମାନେ ନେବେ। ଜୀବନର ଯୌବନ ଅବସ୍ଥାରୁ ଯୌବନକୁ ଜଳାଞ୍ଜଳି ଦେଇ ପଡିକି ରହିଲେ କେତେ ପର୍ଯ୍ୟନ୍ତ, ବୃଦ୍ଧା ପର୍ଯ୍ୟନ୍ତ, ପୁଣି ବୃଦ୍ଧା ନାହିଁ, ପୁରା ମୃତ୍ୟୁ ମୁମୂର୍ଷୁ ଅବସ୍ଥାରେ ଶ୍ରୀରାମ ଆସିକି ପହଞ୍ଚନ୍ତି। କମ୍ବର ଯାହା କୁହନ୍ତି ଲାଗିଗଲାଣି, ନାକ ଛଉଛି ମାଟିକି, ଧୈର୍ଯ୍ୟ କେତେ ଆଉ ଗୁରୁ ବାକ୍ୟରେ ବିଶ୍ୱାସଟା କେତେ, ଏଇଟା ତାଙ୍କ କତିରୁ ସବରିଙ୍କ କତିରୁ ଦୁଇଟା ଶିକ୍ଷା, ଧୈର୍ଯ୍ୟ, ଗୁରୁ ବାକ୍ୟରେ କେତେ ବିଶ୍ୱାସ। ଗୁରୁଦେବ କହିଛନ୍ତି ଶ୍ରୀରାମ ଆସିବେ, ସେ କେବେ ତାକୁ ଅବିଶ୍ୱାସ କରୁନାହାନ୍ତି ଯେ ଶ୍ରୀରାମ ଆସିବେନି ବୋଲି। ଯଦି ଅବିଶ୍ୱାସ କରିଥାନ୍ତେ ତାହେଲେ ସେ ଡେଲି ଡ୍ୟୁଟି କରିନଥାନ୍ତେ, ଡେଲି ପରିଷ୍କାର କରିବା, ଡେଲି ଫଳ ଆଣିବା, ଡେଲି ଫୁଲ ଆଣିବା, ଏ କାମ କରିନଥାନ୍ତେ। ତାଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି, ମୋ ଗୁରୁଦେବ କହିଛନ୍ତି ମାନେ ରାମ ଲକ୍ଷ୍ମଣ ଆସିବେ, ଏଇ ବିଶ୍ୱାସ। ବିଶ୍ୱାସ କେତେ ଦିନ ଆପଣ କରିବେ, ଦିନେ କରିବେ, ଦୁଇ ଦିନ କରିବେ, ବର୍ଷେ କରିବେ, ପାଞ୍ଚ ବର୍ଷ କରିବେ, ତାପରେ କଣ କହିବେ ଏ ଠକେଇ ଦେଇଛନ୍ତି ମାମୁଁ ଗୁରୁଦେବ, ଆଉ କୋଉ ଗୁରୁଙ୍କୁ ପଚାରିବା ନା କଣ, ଏଇ ଏ ମନ୍ତ୍ର କାମ କରୁନି, ଆଉ କୋଉ ମଣିଷର କେତେ ବିଶ୍ୱାସ ଆଜ୍ଞା। ସେଇଭଳି ସୁକୃତିମାନ ଜୀବ ହେଇଥିଲେ ସେ ନାମ ଉପରେ ବିଶ୍ୱାସ କରିବ, ଗୁରୁଙ୍କ ବାକ୍ୟରେ ବିଶ୍ୱାସ କରିବ, ନହେଲେ କରିବନି। ବହୁ ଧୈର୍ଯ୍ୟରେ ଅପେକ୍ଷା କରିକରି ରହିଛନ୍ତି, କିନ୍ତୁ ୟା ଭିତରେ ବୃଦ୍ଧା ହେଇଗଲେଣି, ଏଣେ ରାମଙ୍କର ଦର୍ଶନ ହଉନି, ଏଣେ ଶରତ ତ୍ୟାଗ କରିବା ବେଳେ ଆସିଗଲେଣି, ବହୁତ ବିରହରେ ରହୁଛନ୍ତି, ଉଠିବା ଡେରି ହେଇଯାଇଛି, ଉଠିବା ଯେତେବେଳେ ଡେରି ହେଇଯାଇଛି, ପ୍ରତିଦିନ କେହି ଜାଣନ୍ତିନି ଯେ ଶବରୀ ସେଇ ପୁଷ୍କରଣରେ ସ୍ନାନ କରୁଛି। ଶବରୀ ଯେତେବେଳେ ସ୍ନାନ କରିକି ଫେରୁଛି, ସାଧୁମାନେ ଯାଉଛନ୍ତି, ଶବରୀର ବୃଦ୍ଧା ତ ତାର ଲୁଗା ଟିକେ ବାଜିଗଲା, ସଂକୀର୍ଣ୍ଣ ରାସ୍ତା, ସାଧୁମାନେ ତାକୁ ନିନ୍ଦା କଲେ, ଏ ଶବରୀଟା ଛୁଇଁଦେଲା, ସେ ସ୍ନାନ କରିକି ଫେରୁଛି କିଏ ସାଧୁ, ଦେହରେ ବାଜିଗଲା ବୋଲି ପୁଣି ଗଲା ଆଉ ଥରେ ସ୍ନାନ କଲା। ଆଜ୍ଞା, ସ୍ନାନ କଲାବେଳେ ଜଳକୁ ସ୍ପର୍ଶ କଲା ମାନେ ସବୁ ଜଳଟା କିଡ଼ ହେଇଗଲା, ମାନେ କୀଟ ହେଇଗଲେ ଜଳ, କାହିଁକି ଅପରାଧ ଲାଗିଗଲା ବା। ଏ ବୈଷ୍ଣବୀ ଶବରୀକୁ କଣ କହିଦେଲେ, ନିଚ ଜାତି, ଯାଇକି ସ୍ନାନ କଲାବେଳକୁ ଜଳରେ ଜଳରେ ସବୁ କୀଟ ହେଇଗଲେ, କିନ୍ତୁ ସାଧୁ ଯୋଉ ଅପରାଧ କରିକି କୀଟ ହେଲେ, କିନ୍ତୁ ସେ ଯାଇକି ସବୁଆଡେ କଣ କହିଲେ, ଦେଖ ଶବରୀ ସେ ସରୋବରରେ ସ୍ନାନ କରୁଛି ବୋଲି କୀଟ ହେଇଗଲେ, ସବୁଆଡେ ହାଲା କଲେ, ଏ ଶବରୀ ସ୍ନାନ କରିଦେଲା ନିଚ ଜାତିର ଲୋକଟା କୀଟ ହେଇ, ଆଉ କେହି ଜଳ ଖାଇପାରୁନାହାନ୍ତି, କେହି ଜଳ ସ୍ନାନ କରିପାରୁନାହାନ୍ତି, ସବୁ ସାଧୁମାନେ ପୁରା ଚିନ୍ତାରେ ରହିଛନ୍ତି। ଭଗବାନ ଶ୍ରୀରାମ ଆସିକି ପହଞ୍ଚ, ଭଗବାନ ଶ୍ରୀରାମ କଣ କଲେ, ମତଙ୍ଗ ଋଷିଙ୍କର ଆଶ୍ରମ ପମ୍ପା ସରୋବର ଶେଷ ଆଡ଼କୁ, ଆରମ୍ଭରେ ବହୁ ମୁନି ଋଷିମାନଙ୍କର ଆଶ୍ରମ ଅଛି, ଶ୍ରୀରାମ ସେଠି କାହାର ଆଶ୍ରମକୁ ଗଲେନି, କାହାର ଆଶ୍ରମକୁ ଗଲେନି, କାହାର ଆଶ୍ରମ ଗଲେ, ସବରି ରହୁଥିଲା ଯୋଉଠି ଆଗେ ସେଇଠି ଗଲେ। ଆଚ୍ଛା ମୁନିମାନେ କଣ କରିବେ, ଭଗବାନ ବହୁ ଚାଲାକ ଆଜ୍ଞା, ଦେଖନ୍ତୁ ଏମାନେ ସମସ୍ତେ ଘୃଣା କରୁଥିଲେ ଶବରୀକୁ, ଶ୍ରୀରାମ ତାଙ୍କ ପାଖକୁ ଗଲେନି, ଶ୍ରୀରାମ ଶବରୀ ପାଖକୁ ଗଲେ, ତେଣୁ ମନୁଷ୍ୟମାନଙ୍କର ଆଉ ଗତି କଣ ଅଛି, କୁଆଡେ ଯିବେ, ସବୁ ଆସି ପହଞ୍ଚି ଶବରୀଙ୍କ ଆଶ୍ରମରେ, ମତଙ୍ଗ ଋଷିଙ୍କ ଆଶ୍ରମ, ଏବଂ ପଚାରେ ରାମଜୀ, ରାମଜୀଙ୍କୁ ଦର୍ଶନ କଲେ, ପ୍ରଣାମ କଲେ, ରାମଜୀ ପଚାରିଲେ ସମସ୍ତେ ଖୁସିରେ ଅଛ ତ, କହିଲେ ଆଜ୍ଞା ଆମର ସବୁ ଭଲରେ ଅଛୁ, ନାମ ଭଜନ ଠିକ ଚାଲିଛି, କିନ୍ତୁ ଗୋଟିଏ ଅସୁବିଧା, ପାଣି ଫାଣି ଆଉ ପିଇପାରୁନୁ କି ଗାଧେଇ ପାରୁନୁ, ସେ ପାଣିରେ କୀଟ ହେଇଯାଇଛି। ନା କାହିଁକି କୀଟ ହେଇଛି, କହିଲେ ଆଜ୍ଞା ଆମେ ତ ଜାଣିପାରୁନୁ, ଆଉ କହୁନାହାନ୍ତି ଶବରୀ କଥା, କଣ ଶବରୀ ଆଶ୍ରମ ଭଗବାନ ଆସ, ଶବରୀ ଆଶ୍ରମ ଭଗବାନ ଆସ, ଏ କଥା କହିବେ କି, ଆଉ ଲାଜରେ କହିପାରୁନାହାନ୍ତି। ଶ୍ରୀରାମ ଗୋଟିଏ ଉପାୟ ଦେଲେ, ଦେଖ ସେ ଜଳ ଶୁଦ୍ଧ ହବ ଯଦି ଶବରୀର ପାଦ ଧୌତ କରି ତୁମେ ତା ଜଳକୁ ନେଇ ସେ ପୁଷ୍କରଣ ପକେଇବ, ଆଉ ବାଟ କଣ ଅଛି, କହିଲେ ସେ ଜଳ, କହିଲେ ପ୍ରଭୁ ଆପଣଙ୍କ ପାଦ ପଦ୍ମରୁ କଣ ଆସିଛି, ଆପଣଙ୍କ ପାଦ ପଦ୍ମରୁ ଗଙ୍ଗା, ଆପଣଙ୍କ ପାଦ ପଦ୍ମରୁ ସଂସାରର ସବୁ ତୀର୍ଥ ଅଛି, ଆମେ ଆସିଥିଲୁ ଆପଣଙ୍କ ପାଖକୁ କାହିଁକି, ନା ଆପଣଙ୍କ ପାଦ ଧୌତ ଜଳକୁ ନେଇକି ସରୋବରରେ ପକେଇଦେଲେ ସେ ଶୁଦ୍ଧ ହେବ। ଭଗବାନ କହିଲେ ମୋ ହାତର ବାପା କିଛି ନାହିଁ, ମୋ ପାଦ କଣ, ମୁଁ ତ ଏଠି ଗାଧେଇଲେ ବି ହବନି, ଆଉ ମୋ ପାଖରେ ଆଉ କିଛି ନାହିଁ, ମୋ ପାଦ ଧୌତ ଜଳକୁ ତୁମେ ନେଲେ ବି ସେ ଜଳ ଶୁଦ୍ଧ ହବ, ତୁମେ ମୋ ଆଗରେ ଶବରୀର ପାଦକୁ ଧୌତ କରିବ, ଶବରୀର ପାଦ ଧୌତ ଜଳକୁ ନେଇକି ସରୋବରରେ ପକେଇବ, ତାହେଲେ ସେ ସରୋବରରୁ କୀଡ଼ାମୁକ୍ତ ନହେଇପାରିବ। ଋଷିମାନେ କଣ କହିବେ, ଆଜ୍ଞା ଭଙ୍ଗ ହବ, ଏବେ ନ କରିବେ ତାହେଲେ ମଲେ ନ କରିବେ, ଆଉ କଲେ ଅହଙ୍କାରଟା ଗଲା। ଭଗବାନ ଶ୍ରୀରାମ ଜାଣନ୍ତି ଯେ ଇଏ ଅପରାଧ କରିଦେଇଛ, ଏ ନିଚ ଜାତିରେ ହେଲେ କଣ ହବ, ସେ ରାମର ନାମକୁ ଆଶ୍ରୟ କରିଛନ୍ତି। ତାଙ୍କ ଗୁରୁଦେବ ତାଙ୍କୁ ଦୁଇଟି ଜିନିଷ ଦେଇକି ଯାଇଥିଲେ, ରାମର ନାମ ଦେଇଥିଲେ, ଗୁରୁ ବିଶ୍ୱାସ, ଗୁରୁଙ୍କ ବାକ୍ୟର ପୂର୍ଣ୍ଣ ବିଶ୍ୱାସ ଥିଲା, ଆଉ ରାମ ନାମର ବିଶ୍ୱାସ ଥିଲା। ତେଣୁ ସେ ସୋପଚ କୂଳରେ ଜନ୍ମ ହେଲେ ବି, ଚଣ୍ଡାଳ କୂଳରେ ଜଣେ ଜନ୍ମ ହେଲେ ବି, ଯଦି ଭଗବାନଙ୍କର ନାମ ଆଶ୍ରୟ କରିଛି, ତାକୁ ଯଦି ଆମେ ଅଲଗା ଦୃଷ୍ଟିରେ ଦେଖିବା, ସେ କରିଆନ ହେଇଗଲେ, ଗୁରୁ ହେଇଗଲେ। ସେଥିପାଇଁ ଏଇଠି ସେ କଥା କହୁଛନ୍ତି, ଅହ ସୋପଚ ଅତ ଗରିଆନ ୟତ ଜିହ୍ୱାଗ୍ରେ ବର୍ତ୍ତତ ନାମ ତୁଭ୍ୟମ। ଏ ପ୍ରଭୁ, ଯାହାର ଜିହ୍ୱାର ଅଗ୍ରରେ ଆପଣଙ୍କର ଗୋଟିଏ ନାମ, ବହୁ ନାମ ନାହିଁ, ଗୋଟିଏ ନାମ, ଥରେ ହରେ କୃଷ୍ଣ ରାମ ଉଚ୍ଚାରଣ ହେଲା, ସେ ସବୁ ତୀର୍ଥର ଫଳ, ଯଜ୍ଞର ଫଳ, ବେଦ ଅଧ୍ୟୟନର ଫଳ, ଆଉ ଆର୍ଯ୍ୟ ଆର୍ଯ୍ୟ ହେଇଯାଏ, ସେ ଶିଷ୍ଟ ଭଦ୍ର ହେଇଗଲା। ତାକୁ କୌଣସି ଅଲଗା ଧର୍ମ କରିବାକୁ ଆବଶ୍ୟକ ନାହିଁ। ତେଣୁ ବୈଷ୍ଣବମାନେ ଖୁବ ସତର୍କ ରହିବେ, ଯଦି ପ୍ରେମ ପାଇବା ପାଇଁ ଚାହୁଁଛନ୍ତି, କେବେ ଅଲଗା ଆଶ୍ରୟ କରିବେ ନାହିଁ, ତାହେଲେ ଭଗବାନ ଶ୍ରୀକୃଷ୍ଣଙ୍କର ନାମ ହରିନାମ କେବେ ଫଳ ଦେବେ। ଆର କୌନ ଧର୍ମ ଆଉ କର୍ମ, ପୁଣ୍ୟାଦି କର୍ମ ଏସବୁ କରିବେନି, ଆଉ ସ୍ୱତନ୍ତ୍ର ଈଶ୍ୱର ଜ୍ଞାନେ ଅନ୍ୟ ନା ପୂଜିବେ, କୌଣସି ଦେବାଦେବୀର ପୂଜା କରିବେନି। ଦେବାଦେବୀର କେମିତି ପୂଜା କରିବେ, କିଏ ପ୍ରଶ୍ନ କରନ୍ତି, ଏ ଦଶ ଅପରାଧ ପ୍ରସଙ୍ଗରେ ଆସିବ ପରେ ଶୁଣିବେ। ଦେବାଦେବୀର ପୂଜା ଆପଣ କରିପାରନ୍ତି, କାହାର କୁଳ ପରମ୍ପରାରେ ତାଙ୍କ ଘରେ ଦେବୀ ଅଛନ୍ତି, ସେ ଆଜି ବୈଷ୍ଣବ ହେଲା, କେମିତି ପୂଜା କରିବ। ସ୍ୱତନ୍ତ୍ର ଈଶ୍ୱର ଜ୍ଞାନରେ କେବେ ପୂଜା କରିବନି, ଇଏ ହେଉଛନ୍ତି ସ୍ୱୟଂ ଭଗବାନ। ଇଏ ସ୍ୱୟଂ ଦେବୀଙ୍କୁ ପୂଜା କରିବା, କାଳୀଙ୍କୁ ପୂଜା କରିବା, ଶିବଙ୍କୁ ପୂଜା କରିବା, ପୂଜା ବୈଷ୍ଣବ ପୂଜା କରିପାରେ, କିନ୍ତୁ ସ୍ୱତନ୍ତ୍ର ଈଶ୍ୱର ଜ୍ଞାନରେ କେବେ କରିବନି। ସ୍ୱତନ୍ତ୍ର ଈଶ୍ୱର ଜ୍ଞାନରେ କଲେ ତାର ଅପରାଧ ହେଇଗଲା, ନାମଙ୍କ ନିକଟରେ ଅପରାଧ ହେଇଗଲା। ଏ ହେଲା ଦୁଇଟି ଧର୍ମ, ଆଉ ଦୁଇଟି ଧର୍ମ କଣ,
କୃଷ୍ଣ ନାମ ଭକ୍ତ ସେବା ସତତ କରିବେ, କୃଷ୍ଣ ନାମ ଭକ୍ତ ସେବା ସତତ କରିବେ, କୃଷ୍ଣ ପ୍ରେମ ଲାଭ ତାର ଅବଶ୍ୟ ହୋଇବେ, କୃଷ୍ଣ ନାମ ଲାଭ ତାର
ଦୁଇଟା ହେଲା। କୌଣସି ଦେବାଦେବୀକୁ ସ୍ୱତନ୍ତ୍ର ଈଶ୍ୱର ଜ୍ଞାନରେ ପୂଜା କରିବେନି, କିନ୍ତୁ ମନେ ରଖିବେ କୌଣସି ଦେବାଦେବୀକୁ ଅବମାନନା କରିବେନି, ଅବମାନ କଲେ ବୈଷ୍ଣବ ଅପରାଧ ଲାଗିବ, କାରଣ ସେମାନେ ସବୁ ବୈଷ୍ଣବୀ, ବୈଷ୍ଣବ। କୌଣସି ବୈଷ୍ଣବ କେବେ ଦେବାଦେବୀଙ୍କୁ ଦେଖିଲା ମାନେ ପ୍ରଣାମ କରିବ, ଏ ଦଶ ଅପରାଧ ପ୍ରସଙ୍ଗରେ ଆପଣମାନେ ଶୁଣିବେ, ଦେବାଦେବୀଙ୍କ ପ୍ରତି କିଭଳି ବ୍ୟବହାର କରିବ, ସାଧୁଙ୍କ ପ୍ରତି କିଭଳି ବ୍ୟବହାର କରିବେ, ଏସବୁ ଭକ୍ତିମାନେ ଠାକୁର ବହୁତ ସ୍ପଷ୍ଟ ସୁନ୍ଦର ଭାବରେ ଲେଖିଛନ୍ତି। ଏ ନାମଗ୍ରହଣର ବହୁତ ବଡ଼ ଉପକାରିତା, ଆମେ ନାମ ଗ୍ରହଣ କରୁଛେ, କିନ୍ତୁ ନାମ ଗ୍ରହଣର ଯେଉଁଗୁଡ଼ିକ ନିଷେଧ ଗୁଡ଼ିକ ଅଛି ଆମେ ସବୁ କରିପକଉ, ସେଥିପାଇଁ ନାମର ଫଳ ଆମକୁ ମିଳୁ। ହରିନାମ ଯେ ଗ୍ରହଣ କରୁଛି, ଦେବତାମାନେ ତାକୁ ଦେଖିକି ଖୁସି ହେଇଯାନ୍ତି, ଯାହା ଇଏ ପ୍ରଭୁଙ୍କର, ଆମ ପ୍ରଭୁଙ୍କର, ଆମ ମାଲିକର ନାମ କରୁଛି, କିନ୍ତୁ ଆମେ ଦେଖିଲୁ ଆମର ସଂସାର ଦୁଃଖ ଯାଉ, ଇଏ କୁ ଯାଇ ଆମର ଦେହ ଖରାପ, ଇଏ କହୁଛି ମୋ ମୁଣ୍ଡ ଖରାପ, ଆମ ଘରେ କଳି କହୁଛି, କିନ୍ତୁ ଇଏ ସବୁ କ'ଣ ହରିନାମ କରିବା ବାଲା ବା, ଆମେ ଐକାନ୍ତିକ ଭାବରେ ନାମର ଶରଣ ନେଉନି, ଆଉ ଯୋଉ ଦୁଃଖ ଗୁଡାକ ଆସୁଛି ଏଟା ଭଗବାନଙ୍କର ଆଶୀର୍ବାଦ ବୋଲି ଗ୍ରହଣ କରୁ। ଆରେ ଭଗବାନଙ୍କୁ ଡାକିବାକୁ ହେଲେ ଭଗବାନ ଗୋଟେ ଦୁଃଖ ଦିଅନ୍ତି, କାହିଁକି ଦିଅନ୍ତି, ସୁନାଟାକୁ ମାପିବାକୁ ହେଲେ କେମିତି କଣ କରିବାକୁ ପଡିବ, ଏସିଡ୍ ପକାଇ କଷଡି ପତ୍ରରେ ଘଷିବାକୁ ପଡିବ, ଆଉ ଭଗବାନ ଆପଣଙ୍କୁ ଖାଲି ଭକ୍ତି ଦେଇଦେବେ, ସେ କଷି କଷାଇ ଧନ ଦେବେ, ନହେଲେ ବାହୁଡ଼ାଇ ଦେବେ, ସେ ଭକ୍ତି ଭକ୍ତି ଦେବା ପୂର୍ବରୁ ଆଗେ କଷିବେ, ଦେଖିବା ଇଏ କେତେ କଷ୍ଟ ସହିପାରୁଛି, ଟିକେ ବିପଦରେ ଦେବେ ନା, ବିପଦ ହେଲା ଭଗବାନଙ୍କର ଗୋଟେ ମାପ କାଠି, ବିପଦ ହେଲା ଭକ୍ତିର ମାପ କାଠି, ବିପଦ ବେଳେ ତୁମେ କେତେ ଧୈର୍ଯ୍ୟ ଧରିକି ଭଗବାନଙ୍କୁ ଡାକୁଛ, ଭଗବାନ ସେତିକି ଦେଖିବେ, ସେଥିପାଇଁ ବିପଦ ଆସିବ, କିନ୍ତୁ ବିପଦ ଆସିଲେ ବାହାର ଲୋକ ଆଉ ଭକ୍ତ ଭିତରେ କଣ ପାର୍ଥକ୍ୟ, ଦଶମ ସ୍କନ୍ଧ ଭାଗବତମରେ ବ୍ରହ୍ମାଜୀ ତାଙ୍କ ସ୍ତୁତିରେ କହୁଛନ୍ତି, ତତେନୁ କମ୍ପା ସୁସମୀକ୍ଷମାଣଂ ଭୁଞ୍ଜାନେବାତ୍ମକୃତ ବିପାକଂ। ପ୍ରଭୁ ଇଏ ହେଉଛି ଭକ୍ତର ଭାବ, ଏଗୁଡ଼ିକୁ ନ ଜାଣିଲେ ଆମର ସବୁ ନଷ୍ଟ ହେଇଯାଉଛି ଭକ୍ତି, ଭଗବାନଙ୍କ ଉପରେ ଆକ୍ଷେପ କରିଦେଲ, ମୁଁ ଏତେ ହରିନାମ କଲି ଆଜ୍ଞା ମୋର କାହିଁ ଅସୁବିଧା ହେଉଛି, ସରିଲା ତୁମର ଭଜନ ବେକାର, ତୁମର ଦୀକ୍ଷା ନବା ଏତେ ବର୍ଷର ଫଳ ସବୁ ବେକାର ହେଇଗଲା, ତୁମେ ନାମଙ୍କୁ ଦୋଷ ଦେଲ, ଆରେ ତୁମେ ଏତିକି ସହିପାରୁ ନା ଭଗବାନ କଣ ପାଇବ, ମୁଁ ଏତେ ଦିନ ଠାକୁରଙ୍କୁ ନାମ କଲି ମୋର ଅସୁବିଧା ହେଲା, ଆରେ ବାବା ତୁମେ ନାମ ଅପରାଧ କରିଦେଲ, ନାଇଁ ନାଇଁ ଏ ହରିନାମ କଲାବେଳେ ଯୋଉ ବିପଦ ଆସୁଛି ସେଟା କଣ ଭଗବାନ ତୁମକୁ ପରୀକ୍ଷା କରୁଛନ୍ତି, ଧୈର୍ଯ୍ୟ ତୁମର କେମିତି ଅଛି ସେଇ ସମୟରେ ଭକ୍ତ କି କଣ ଜାଣିବ, ତତେ ଅନୁକମ୍ପା ଭଗବାନଙ୍କର ଯୋଉ ବିପଦଟା କଣ ଦୟାବା, ବିପଦ ନ ଦେଲେ ସମ୍ପଦ ରଖିଲେ ଆପଣ ହରିନାମ କରିବେ, ଇଏ ପାଣ୍ଡବ ମାନଙ୍କୁ ଯାହା କୁହନ୍ତି ବଣରେ ବୁଲେଇ ବୁଲେଇ ଛୁଆଟି ବେଳୁ, ଛୁଆଟି ବେଳୁ ବଣରେ ଜନ୍ମ, ଯୁବକ ଅବସ୍ଥା ଗଲା ବଣରେ, ମାତ୍ର ଭଗବାନ ଶ୍ରୀକୃଷ୍ଣ ତାକୁ ରାଜା କରିବାର 30 ବର୍ଷ ଭିତରେ ପୁଣି ରାଜସିଂହାସନ ଛାଡ଼ି ପୁଣି ବୈକୁଣ୍ଠକୁ ପଳେଇବେ, ବଣରେ ବୁଲି ବୁଲି ଯାହାଙ୍କର ଜୀବନ ଯାଇଛି ସେ ଦିନେ ଭଗବାନ କହିନାହାନ୍ତି ପ୍ରଭୁ ଆପଣ ମତେ ବିପଦ ଦେଇଛି, କେବେ କହିନା, ଆଉ ମଣିଷ କି ବିପଦ ପଡିଛି, ପାଞ୍ଚାଳି ଭଳିଆ ଆପଣ ବିପଦ ପଡିଛି, କୋଉ ନାରୀ କି ଦ୍ରୌପଦୀ ଭଳିଆ ବିପଦ ପଡିଛି କହିଲେ ଦେଖିବା, କେଉଁ ଭକ୍ତକୁ ଦ୍ରୌପଦୀ ଭଳିଆ ବିପଦ ପଡିଛି, କେଉଁ ପୁରୁଷକୁ ପାଣ୍ଡବ ଭଳିଆ ଅର୍ଜୁନଙ୍କ ଭଳିଆ ଭୀମସେନଙ୍କ ଭଳିଆ ବିପଦ ପଡିଛି, ଟିକେ କଷ୍ଟ ହେଲାରୁ ଛାଟିପିଟି ଆମେ ହଉଛେ ମୁଁ ହରିନାମ କଲି, କଣ ହରିନାମ କଲି ତୁମେ ସଂସାର ଭୋଗ କରିବା ପାଇଁ, ଭଗବାନ ହରିନାମ ଦେଇଛନ୍ତି ତୁମେ ସଂସାର ଆରାମସେ ଟଙ୍କା ପଇସା ରୋଜଗାର କରି ଭୋଗ କରିବା ପାଇଁ, ହରିନାମ ଦେଇଛନ୍ତି ଏ ସଂସାରରୁ ପାର କରିବା ପାଇଁ, ଆଉ ସଂସାରରୁ ପାର କରିବା ପାଇଁ ଭଗବାନ ଗୋଟେ ଔଷଧ ଅଛି, କଣ ଔଷଧ ଜାଣିଛନ୍ତି, ଏ ସଂସାର ପ୍ରତି ଆମର ଯେପର୍ଯ୍ୟନ୍ତ ମମତା ଥିବ ସେ ପର୍ଯ୍ୟନ୍ତ ଏଠୁ ଯାଇପାରିବା, ସେଥିପାଇଁ ସଂସାର ଭଗବାନ ଜାଣିଶୁଣିକି ବିରକ୍ତି କରିବା ପାଇଁ ଆମକୁ ଡିଟାଚ କରିବା ପାଇଁ ବହୁତ ପ୍ରକାର ଜାଣିଶୁଣିକି ଭଗବାନ କ୍ରିଏଟ୍ କରନ୍ତି, କଣ ବିପଦ, ଏ ଜାଗାଟା ଆମର ଭଲ ଜାଗା ନୁହେଁ ନା, ଆମେ ଏଇ ଜାଗା ପ୍ରତି ଭଗବାନ ପ୍ରଭୁ ମୁଁ ହରିନାମ କରୁଛି କିନ୍ତୁ ମୋର ଭଦ୍ରକର ପ୍ଲଟ୍ଟା ରହିବ ସବୁ, ଏଠୁ କ୍ୟାମ୍ପ ଉଠାନ୍ତୁ, ଭଗବାନ ଜାଣନ୍ତିନି ଭଦ୍ରକ ଜାଗା କି ଜାଗା, ତୁମେ ତାଙ୍କୁ ଜବରଦସ୍ତି କହିବ ମୋ ପରିବାରଟା ଠିକ ହେଇଯାଅ, ମୋ ପିଲା ଛୁଆ ସବୁ ଠିକ ହେଇଯାଆନ୍ତୁ, ମୁଁ ଏଇଠି ରହିବି ବର୍ଜନ କରିବି, ଆଉ ବୈକୁଣ୍ଠ ଦ୍ୱାରକୁ କିଏ ଯିବ, ବୈକୁଣ୍ଠ ଫାଙ୍କା ପଡିବ ସେଠି ଭଦ୍ରକ ଭୁଲ, ଆରେ ଭଗବାନ ଜାଣନ୍ତି ନା, ବ୍ରହ୍ମାଚାରୀ ତୁମେ ଶିଖେଇଲେ ପ୍ରଭୁ ପ୍ରଚଷ୍ଟ ସ୍ତୁତି ବ୍ରହ୍ମସ୍ତୁତି, ବ୍ରହ୍ମାସ୍ତୁତି ହଉଛି ଭାଗବତର ସାର, କହିଲେ ପ୍ରଭୁ ଭକ୍ତକୁ ଆପଣ ବିପଦ ଦିଅନ୍ତି କାହିଁକି ଦିଅନ୍ତି, ନା ସେଟା ଆପଣଙ୍କର କୃପା, ତତେ ଅନୁକମ୍ପା ସୁସମୀକ୍ଷମାନ, ଭକ୍ତ ଉପରେ ଯେତେବେଳେ ବିପଦ ପଡିବ ଭକ୍ତ ଗୋଟେ ଚିନ୍ତା କରି ରହିବ, କଣ କଦା ତବ କୃପା ଭବିଷ୍ୟତି, ସନାତନ ଗୋସ୍ୱାମୀ ଲେଖୁଛନ୍ତି, ହେ ପ୍ରଭୁ କେତେବେଳେ ଆପଣଙ୍କର କୃପା ହବ ଏ ବିପଦ ବେଳେ, କିନ୍ତୁ କୃତ ଏବ ଆତ୍ମବିପାକମ, ବିପଦ ବେଳେ ସେ କେବେ ଦାୟୀ ଦେବନି ଯେ କିଏ ଭଗବାନ ମତେ, ମୁଁ ଭଗବାନଙ୍କ ନାମ କରୁଛି ଭଗବାନ ମତେ ଦୁଃଖ ଦେଲେ, ନା 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 ଏଇଟା ମୁଁ କର୍ମ କରିଥିଲି ସେ କର୍ମର ଫଳଟା ମୁଁ ଭୋଗୁଛି, ଏଇଟାକୁ ଚିନ୍ତା କରିକି ଭଗବାନଙ୍କ କୃପା ଉପରେ ନିର୍ଭର କରି ରହିବେ, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଟୀକା କଲେ, ଏ ଅର୍ଥର ଟୀକା କଲେ, ସେ କହିଲେ ଭଗବାନଙ୍କର ବିପଦ ଯୋଉ ଦଉଛନ୍ତି ଭକ୍ତକୁ, ଭକ୍ତ ଯେତେବେଳେ ହରିନାମ କରୁଛି ତାର ଟିକେ ଛାନିଆ ହେଇଯାଉଛି, ବିପଦ ହେଲେ ସେ ଅନନ୍ତ ଅଲଗା ଧର୍ମକୁ ଜାତକ ଭଲ ଦେଖ ଆଜ୍ଞା ଦେଖିଲା ଆଜ୍ଞା କଣ ହବ, ଟିକେ ସେ ସହିପାରୁନି ବିପଦ, କିନ୍ତୁ ଏ ବିପଦଟା ହଉଛି ଭଗବାନଙ୍କର କଣ କୃପା, ତତେ ଅନୁକମ୍ପା, ବିପଦ ହଉଛି ଭଗବାନଙ୍କର କୃପା, ଆଶୀର୍ବାଦ ହଉଛି ଭଗବାନଙ୍କର କୃପା, ଦିଟା ଭଗବାନଙ୍କର କୃପା, ଭଗବାନ କେବେ କାହାକୁ ଅଭିଶାପ ଦିଅନ୍ତିନି, ଭଗବାନ କେବେ କାହାକୁ ସେ ଯାହା ଦିଅନ୍ତି, ଦୁଃଖଟା ଭଗବାନଙ୍କର ସୁଖ, ସୁଖଟା ହିଁ ଭଗବାନଙ୍କର ସୁଖ, କାରଣ ସେ ବା ଆନନ୍ଦମୟ, ତେଣୁ ଭଗବାନ ଯେତେବେଳେ ଦୁଃଖ ଦଉଛନ୍ତି ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଟୀକାରେ ଲେଖିଲେ, ମା କଣ କରେ କଦାଚିତ ମାତା ସ୍ୱପୁତ୍ରମ ନିମ୍ବରସ ପାୟତି, ମା କଣ କରେ କିଛି ଦିନ କ୍ଷୀର ଦେଲା ପରେ ଦେଖିବ ୟା ପେଟରେ କଣ ହେଲାଣି, କୁର୍ମି ହେଇଗଲାଣି, ନିମ୍ବରସ ଦବ, ଛୁଆ କଣ କହିବ ଏ ମା ମୋର ଶତ୍ରୁ ଆଉ ମତେ ନିମ୍ବରସ ଦେଲା, ଥୁ ଥୁ କରି ଫୋପାଡ଼ିକି ମାର ଶାଢ଼ୀକି ଚିରିବ, ତା କାନକୁ ତା ଲୁଗାକୁ ଟାଣିବ, ତା କାନରୁ ଫୁଲକୁ ଛିଡ଼େଇବ, ମା ଶତ୍ରୁ କି, ମା ଶତ୍ରୁ କାମ କରୁଛି, ଲିମ୍ବରସ ବର୍ତ୍ତମାନ ଦରକାର ସେଟା ମା ଜାଣେ ଛୁଆ ଜାଣେ ନା, ଲିମ୍ବରସ ଦ୍ୱାରା ତାର କୁର୍ମିଟା ଯିବ, ତା ଶରୀର ସୁସ୍ଥ ହେବ, ସେ ଅଧିକ ଭୋଜନ କରିପାରିବ, ସେ ପୁଷ୍ଟ ହେବ, ଏଇଟା ମା ଜାଣେ, ସେ ଲେଖୁଛନ୍ତି କେତେବେଳେ କେତେବେଳେ ମା କଣ କରେ ନା କରତଳେ ପ୍ରହରତି, ହାତ ରାଣି ଯେଉଁ ଗାଲକୁ ଚୁମ୍ବନ କରୁଥିବ ସେ ଗାଲକୁ ମା ଢୋକିଡ଼ି ପିଟିବ, ଆଶ୍ଳିଷ୍ୟତି ଚୁମ୍ବତି, ଯୋଉଠି ଚୁମ୍ବନ କରୁଥିଲ ଆଶ୍ଳିଷଣ କରୁଥିଲା ସେଠି ମାରିବ, ସହିତାହିତ ମମ ପ୍ରଭୁ ଜାଣନାହାନ୍ତି ନ ତୁ ଅହମ, ବିଶ୍ୱନାଥ ଚକ୍ର ଠାକୁର ଲେଖେ ମୋର ହିତ କଣ ମୋର ଅହିତ କଣ କିଏ ଜାଣନ୍ତି, ମୋ ପ୍ରଭୁ ଜାଣନ୍ତି, ମୁଁ ଜାଣେ ନା, ସେଭଳିଆ ଭଗବାନ ଆମକୁ କେତେବେଳେ ବିପଦ ଦଉଛନ୍ତି, କେତେବେଳେ ସୁଖ ଦଉଛନ୍ତି, ଦୁଃଖ ଦଉଛନ୍ତି, ଯିଏ ହରିନାମ କରୁଛି ସେ କେବେ ହେଲେ ଏଥିରେ ବିଚଳିତ ହବନି, ବିପଦ ଆସିଲେ ବି ସେ କଣ ଦେବ, ଏଇଟା ଭଗବାନଙ୍କର ଆଶୀର୍ବାଦ। ଲିମ୍ବରସ ଖାଇଲା ବେଳେ ଛୁଆକୁ ଭଲ ଲାଗୁନି, କିନ୍ତୁ ମା ଜାଣେ, ଭକ୍ତକୁ ବିପଦ ବେଳେ ଭଗବାନ ଜାଣନ୍ତି। ଯଦି ଏତିକି ବିପଦ ନଦେବି ସେ ଟୋଟାଲ ମୋ ମାଳା ଛାଡ଼ିକି ଯେ ଟଙ୍କା ମିଳିଯିବ, ପକେଟ ଗରମ ହେଇଯିବ, ସେ ମାଳା ମାଳା ପପାଡ଼ିକି କୁଆଡେ ଯିବ ଯେ ତା ବାଟ ମିଳିବନି। ଭଗବାନ ଠାରୁ ବେଶୀ ବୁଦ୍ଧିଆ କି ଭଗବାନ ବିଚାରଜ୍ଞ, ବହୁତ ବିଚାର କରି ଦେଖନ୍ତି ଏ ଜୀବଟା କେମିତିକା, ତାକୁ ଧନ ଦେଇଦେବି, ପଦବୀ ଦେଇଦେବି, ପୁତ୍ର କନ୍ୟା ଦେଇଦେବି, ଇଏ ବର୍ତ୍ତମାନ ଭୁଲିଯିବ ମତେ, ଇଏ ବହୁ ଜନ୍ମ ବିପଦ ପାଇକି ଦୁଃଖ ପାଇକି ମତେ ଧରିଛି, ଆକୁ ଦେଇଦେଲା ମାନେ ବିଷୟ ଛାଡ଼ିଦେବ, ଆକୁ ଦେବିନି, ଯେ ବିପଦ ଟିକେ ଦେଇଦେବେ। ଆମେ ଭାବିବା ଏତେ ଦିନ ହରିନାମ କଲି, ଭଗବାନ ମୋର କିଛି କଲେନି, ଲାଭ କଣ ଅଛି, ଗଲା ତୁମର ଅପରାଧ ଲାଗିଲା। ସେଥିପାଇଁ ଯିଏ ଭଗବାନଙ୍କର ଭକ୍ତ ସେ ସବୁବେଳେ ଚିନ୍ତା କରିବ। ଚାରୋଟି ନିୟମ କହିଲେ, ଅଲଗା ଧର୍ମ କେବେ ଆଶ୍ରୟ କରିବ ନାହିଁ, ଅଲଗା କର୍ମ କେବେ ସ୍ୱତନ୍ତ୍ର ଆଶ୍ରୟ କରିବ ନାହିଁ, ଦେବାଦେବୀଙ୍କୁ କେବେ ହେଲେ ପୂଜା କରିବ ନାହିଁ, ସୋ ଈଶ୍ୱର ଜ୍ଞାନରେ। ଆଉ କୃଷ୍ଣ ନାମ ଭକ୍ତ ସେବା ସତତ କରିବେ, ବୈଷ୍ଣବଙ୍କର ଧର୍ମ ସବୁବେଳେ ଭଗବାନଙ୍କର ନାମ କରିବେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ନାମ କରିବେ କୃଷ୍ଣ ନାମ। ଆଉ ଦିଟା ସବୁବେଳେ କରିବେ, ସତତ କରିବେ, କଣ କଣ, ଭକ୍ତ ସେବା, କୃଷ୍ଣ ନାମ, ଭଗବାନଙ୍କର ସେବା ସହିତ, ଭକ୍ତର ସେବା ସହିତ ଭଗବାନ ଶ୍ରୀକୃଷ୍ଣଙ୍କର ନାମ। ବୈଷ୍ଣବ ସେବା ଦରକାର, ଭଗବାନ ବୈଷ୍ଣବମାନଙ୍କର ସେବା ନ କଲେ ବିନା ମହତ ରଜ ପାଦ ଅଭିଷେକମ ନିଷ୍କିଞ୍ଚନାନମ ନିପୃଣୀତ ଯାବତ, ବୈଷ୍ଣବମାନଙ୍କର ଦୟା, ବୈଷ୍ଣବମାନଙ୍କର ସେବା ନ କଲେ ଆମର ଭକ୍ତି ହବନି, କାହିଁକି ହବନି। ଆପଣ ବାହାର ଦୁନିଆରେ ଦେଖୁଛନ୍ତି ଗାଡ଼ିମାନଙ୍କର କଣ ଲେଖାଇ ଦେଖିଛନ୍, ଟ୍ରକ ମାନଙ୍କର କଣ ଲେଖା ହେଇଛି, ପିତାମାତାର, ସିଏ ତାଙ୍କ ବାପା ମାଙ୍କୁ ଅନୁଛନ୍ତି, ସିଏ ପିତାମାତାର ଆଶୀର୍ବାଦ, ସିଏ ତାଙ୍କର, ସିଏ କର୍ମୀ ଲୋକ ହେଲେ ବି ଭକ୍ତ ନହେଲେ ବି ସିଏ ତାଙ୍କର ଆଶୀର୍ବାଦ ଚାହୁଁଛନ୍ତି। କିନ୍ତୁ ବୈଷ୍ଣବ କେବେ ଲେଖିବନି ମୋର ଭଗବାନଙ୍କର ଆଶୀର୍ବାଦ ବୋଲି ଲେଖିବନି, ବୈଷ୍ଣବ ସବୁବେଳେ ବୈଷ୍ଣବମାନଙ୍କ ଉପରେ ଆଶୀର୍ବାଦ ଚାହିଁବ, କାହିଁକି ନା, ଭଗବାନ କେବେ କାହାକୁ ସିଧାସଳଖ ଭକ୍ତି ଦେବେନି, ଏଟା ଭଗବାନ ନିୟମ କରିଛନ୍ତି। ଆପଣଙ୍କୁ ସିଧାସଳଖ ଗଭର୍ଣ୍ଣମେଣ୍ଟ ଦେଇଦେଉଛି କଣ, ଗ୍ୟାସ ପଇସା ଯୋଉ ଆସୁଛି କୋଉଠି ଆସୁଛି, ହଁ ଆପଣଙ୍କୁ ଡାଇରେକ୍ଟ ଦେଇଦେଲେ ଆପଣ ପାନ ବିଡ଼ି ଖାଇଦେବେ, ବ୍ୟାଙ୍କ ମିଡିଆରେ ବ୍ୟାଙ୍କରେ ଦିଆହବନି, ବ୍ୟାଙ୍କରେ ନେବେ କଣ ସବସିଡି ନା କଣ କହୁଛନ୍ତି, ସିଏ କଟିବ, ବ୍ୟାଙ୍କରେ ପୁଣି ଯିଏ ମ୍ୟାନେଜର ଅଛି ସିଏ ଆପଣଙ୍କର ସବୁ ଡାଟା ନେବ, ପୁଣି ପଇସା ଦେବା ପାଇଁ ଗୋଟେ ଭାଇ ମିଡିଆ ଦରକାର, ଆଉ ଭକ୍ତି ଭଗବାନ ଦେଇଦେବେ ମାଗଣା, ଭକ୍ତି ଦେବେ ଆପଣ ଭକ୍ତ ଧରିକି କୁଆଡେ ଡିଆଁ ମାରିବେ, ଭଗବାନ ଏମିତି ଦେବେନି, ଭଗବାନ ଭକ୍ତ ମାଧ୍ୟମରେ ଭକ୍ତି ଦେବେ, କାହିଁକି ଭକ୍ତି ଦେବେ ନା, ଭକ୍ତ ଭଗବାନଙ୍କୁ ହୃଦୟରେ ରଖିଥାଏ, ଭଗବାନ ସ୍ୱତନ୍ତ୍ର କିନ୍ତୁ ସେ ଭକ୍ତର ଅଧୀନ, ଭକ୍ତ ଯାହାକୁ କହିବେ ଭଗବାନ ତାକୁ ଭକ୍ତି ଦେବେ, ଡାଇରେକ୍ଟ କେତେ ଡାକିଲେ ଆମେ ଭଗବାନ ଆମକୁ ଭକ୍ତି ଦେବେ, ଅଲଗା ଜିନିଷ ଦେଇଦେବେ, ଧର୍ମ ଦେଇଦେବେ, ଅର୍ଥ ଦେଇଦେବେ, କାମ ଦେଇଦେବେ, ଆବଶ୍ୟକ ପଡ଼ିଲେ ମୁକ୍ତି ଦେଇଦେବେ, ଭକ୍ତି ଦେବେ, ନତୁ ଭକ୍ତି ଯୋଗମ ମୁକ୍ତି ଦଦାତି ମୁକୁନ୍ଦ ନହତୁ ଭକ୍ତି ଯୋଗମ, ନାରଦ ମୁନି କହୁଛନ୍ତି ମୁକ୍ତି ଦେଇଦେବେ କିନ୍ତୁ ଭକ୍ତି ଦେବେନି ଏତେ ଶୀଘ୍ର, କାହିଁକି, ଭକ୍ତି ଦେଲେ ସେ ନିଜେ ବନ୍ଧା ପଡ଼ିବେ, ଆଉ କିଏ ବନ୍ଧା ପଡ଼ିବାକୁ ଭଲ ପାଏ, ତେଣୁ ସେ ଦେଖିବେ ଆକୁ ଯୋଉ ଭକ୍ତି ଦେବି ଇଏ ଠିକସେ ମୋର ସୁଖ ମୋର ସେବା କରିବ କି ନାହିଁ, ନା ନିଜର କାର୍ଯ୍ୟରେ ଲଗେଇବ, ସେ ବୈଷ୍ଣବ ସେବାଟାକୁ ସବୁବେଳେ କରିବାକୁ ପଡିବ। ଆଉ ବୈଷ୍ଣବ ସେବା ମାନେ ବିଶେଷ କରି ବୁଝିବାକୁ ପଡିବ, ବୈଷ୍ଣବ ସେବା ଆଜିକାଲି ବୁଝୁଛନ୍ତି କ'ଣ, ବାବାମାନଙ୍କୁ ଡାକି ନେବା, ପ୍ରଭୁ ଆମ ଘରୁ ଜଲ୍ଦି ଖାଇ, ବୈଷ୍ଣବ ସେବା ମାନେ ଖାଲି ପ୍ରସାଦ କରିକି ବାସ୍ ତାଙ୍କ ପେଟକୁ ଖରାପ କରିବା, ସିଏ କେତେବେଳେ କଣ ଖାଆନ୍ତୁ ନ ଖାଆନ୍ତୁ ଆଗେ 10-15 ଆଇଟମ କରି ଖାଲି ଖୋଇଦେବା, ଏଇଟା ହଉଛି ବୈଷ୍ଣବ ସେବା, ବୈଷ୍ଣବ ସେବା ହଉଛି ବଡ ସେବା, ହଉଛି ବୈଷ୍ଣବଙ୍କର ଆଦେଶକୁ ପାଳନ, ଇଏ ହଉଛି ବୈଷ୍ଣବ ସେବା। ବୈଷ୍ଣବଙ୍କୁ ଭୋଜନ ଦେବା ଦରକାର, ଇଏ ସେ ଅଲଗା ଜିନିଷ, କିନ୍ତୁ ବୈଷ୍ଣବ ସେବା ଅର୍ଥ ବିସ୍ତାର ଅର୍ଥ ହଉଛି ବୈଷ୍ଣବଙ୍କର ଆଦେଶକୁ ପାଳନ କରିବା, ବୈଷ୍ଣବମାନଙ୍କର ଦାସତ୍ୱ ଭାବନାରେ ରହିବା, ଏଟାକୁ ସବୁବେଳେ କରିବାକୁ ପଡିବ, କାରଣ ବୈଷ୍ଣବ ସେବା ଦ୍ୱାରା, ଭକ୍ତର ସେବା ଦ୍ୱାରା ଆମର ଭକ୍ତି ହବ। ସେଥିପାଇଁ ଭଗବାନ ନିଜେ অনন্ত কোটি ব্রহ্মাণ্ড মালিক কি ভগবান বি ভক্তি পাই কা পছরে গুড়ান্তি? ভগবান প্রতিদিন ভক্ত পছরে গুড়াউছন্তি। অনুম প্রজামি অহম নিত্য পুয়েত অঙ্গ্রি রেণু বি উত্তম কোচন্তি একাদশ ভাগবত
নিরপেক্ষ মুনি সন্তম নিরিবেরম সমদর্শনম অনুব্রজামি অহম নিত্য পুয়েত অঙ্গ্রি রেণু বি।
ভগবান এই কথা কলা উদ্ধব আশ্চর্য হচ্ছে। ভগবান প্রতিদিন আমি যদি ঠাকুর প্রতিদিন অর্চন করছে ভগবান বি ডেলি ভগবান সকাল উঠলা মানে কন করতে ব্রহ্মাণ্ড কু পবিত্র করা পাই চাই কাই ব্রহ্মাণ্ডর সবু জীব কাহা ভিতরে অছন্ত ভগবান হৃদয় ভিতরে। ভগবান পবিত্র কেমতি করিবে? তাঙ্ক পাদরু গঙ্গা আসছে, তাঙ্ক নামরে অনন্ত কোটি ব্রহ্মাণ্ড পবিত্র হচ্ছে, কিন্তু সি একাদশ স্কন্ধ ভাগবত মানে কৌছন্তি কা ঘরে ভাগবত থিও দেখিবে একাদশ স্কন্ধ ভাগবত উদ্ধব উদ্ধব ভগবানকর কথাবার্তা।
নিরপেক্ষ মুনি সন্তম নির্বেরম সমদর্শনম
কলে যে সাধু হচ্ছে নিরপেক্ষ, সবুবেলে সমস্ত মঙ্গল পাই কথা করে, কার পক্ষপাতিতা করে না, আন্ত যার কামাদি ক্রোধাদি দোষ না। মুনি সবুবেলে মোর মনন করুছি, নির্বেরম কাহা প্রতি শত্রুতা তার না, আমদর্শীন সমস্ত সমান দৃষ্টি দেখুছি। হে উদ্ধব এইভাবে সাধু পছরে মু ডেলি যাচ্ছি, নিত্যম শব্দ ভগবান লগাই অনুব্রজামি অহম নিত্য, মু প্রতিদিন সেই সাধু পছরে গড়ুছি। উদ্ধব পচারে কাই গড়ুছন্তি না পুয়েত অঙ্ঘ্রি রেণু বি, মু সে সাধু যেটি পাদ পকে পকে আসব মু তা ধূলি আনিকি মো দেহ সারা গড়ুছি। অঙ্ঘ্রি অঙ্ঘ্রি মানে পাদ, রেণু বি ভগবান বৈষ্ণবর পদ ধূলি নেই আম ভি বৈষ্ণব নুয়ে নারদ ভি বড় বড় বৈষ্ণব মান চতুর্সন ভি বৈষ্ণব মান পদ ধূলি ভগবান লগাউছেন কী অনন্ত কোটি ব্রহ্মাণ্ড কু পবিত্র করছে। সেপা ভক্তির মুখ্য জিনিস হল বৈষ্ণব সেবা আাম সংকীর্তন, বৈষ্ণব সেবা। ভগ ভক্ত ঠাকুর লেখিলেন
শুদ্ধ ভকত চরণ রেণু ভজন অনুকূল, শুদ্ধ ভকত চরণ রেণু ভজন অনুকূল, শুদ্ধ ভকত চরণ রেণু ভজন অনুকূল, শুদ্ধ ভকত ভকত সেবা পরম সিদ্ধি প্রেমলতিকার মোল, ভকত সেবা পরম সিদ্ধি প্রেমলতিকার শুদ্ধ ভকত চরণ রেণু ভজন অনুকূল, শুদ্ধ ভকত চরণ রেণু ভজন,
ভকত সেবা পরম সিদ্ধি প্রেম লতিকার মূল। ভগবান ভক্ত সেবা করতে আম কথা কন কহ, সুদামার পাদক ধুই দেই ভগবান বহুত ব্রাহ্মণ কু সেবা করছেন দরকারে, সমস্ত দেখিছেন রুক্মিণী দেখিছেন সত্যভামা দেখিছেন দাসী মানে দেখিছেন, কিন্তু ভগবান আজ সুদামা কু সেবা কলা বেড়ে সমস্ত গোটে শ্লোক কৌছেন
কি মান্যে নাম কৃতম পুণ্যম অবধূতেন ভিক্ষুনা,
ভগবান কষ্ট লাগুছে আরে ও সুদামা কই মানে কইছে ভিক্ষু বলে, কারণ সুদামা গোটে জীর্ণ বস্ত্র পিন্ধিকি যাইছে ছেড়া বস্ত্র আর শীর্ণ, এটি সুদামা যত হয়নি বোধে কিন্তু সমস্তে আশ্চর্য ভগবান এত ভক্তির সেবা করছেন সুদামা চাহি যদি ভক্ত আরতি করে কেমতি পুরা ভগবান চাহি পুরা ভক্ত কু এমতি সেবা করছেন সমস্ত কি মনে না কৃতম পুণ্য এই জন্মর তো কিছু পুণ্য নাই না ভিকারী ভাবে জনা পড়ছে, কিন্তু কোন পুণ্য করেছি ভগবান এত আদর সেবা করছেন সুদামা ভগবান ভক্ত। ভক্ত সেবা করছেন বা পুরা আদর সেবা করছেন দেখি সমস্ত আশ্চর্য হচ্ছে ভগবান ভক্ত সেবা এইভাবে করতে তাঁর পাদক ধুই দেন নিজে ভগবান আজ দাসী দ্বারা কিছু মগাউ না নিজে আনুচ্ছেন কাহি কালে মো ভক্ত কু কে ভাবি ইয়ে হীন বলে নিজ হাতের জল আনুচ্ছেন নিজ হাতের আজ সেবা করছেন নিজ হাতের আরতি করছেন ভক্ত সেবা ভগবান শিখে ভক্ত কু এইভাবে সেবা করব মুো দ্রব্য দ্বারা মোর সেবা হচ্ছে ভক্ত কু সেই সেই দ্রব্য দ্বারা সেবা করি ভকত সেবা কেবল ভগবান এটি কলে ভগবান সুদামার চরণ জলকু অগ্রহীত শিরসা রাজন ভগবান লোক পাবনম এ পরীক্ষিত ভগবান এত বড় কাম কলে বিশ্ব ব্রহ্মাণ্ডে কোণসি প্রভু এমতি করে না ভগবান শ্রীকৃষ্ণ ভক্ত বৎসল কুযায় এইপাই কোণসি ভগবান ভগবানকর কোণসি অবতার তাঙ্কর ভক্তর পাদক ধোইকি মুন্ডর লগে না কইপারিবে কে অবতারে ভগবান করছেন কো এই গৌর অবতারে করছেন কৃষ্ণ অবতারে করছেন সুদামার পাদক ধোইকি জলকু নেই অগ্রহীত শিরসা রাজন ভগবান লোক পাবন যে সমস্ত ব্রহ্মাণ্ডকু যাহাঙ্কর নাম পবিত্র করে সে ভগবান আজ ভক্তর পাদ জলকু মস্তক রখছেন তাহলে ভক্ত সেবা কিভাবে করিয়া পড়ব যে প্রেম পাওয়া চাইবে তাই চারোটি অঙ্গ অন্য দেবাদেবী স্বতন্ত্র ঈশ্বর জ্ঞানরে পূজা করবে না অলগা ধর্ম বেদর ধর্মক আশ্রয় করবে না কৃষ্ণ নাম ভক্ত সেবা সতত করবে সবুলে ভগবান নাম আৃষ্ণ নাম করবে কৃষ্ণ নাম কলা বেড়ে অলগা কিছু করবে নামাশ্রয় একান্ত হওয়া দরকার একান্ত একান্ত মানে কেন মহাপ্রভু যেত সন্ন্যাস হয়ে গলে প্রকাশানন্দ সরস্বতী পাখক গলে কাশী গলে প্রকাশানন্দ সরস্বতী তা গোটে প্রশ্ন পচার লোক মানে আমক লোক মানে সেই প্রশ্ন পচার এমানকর তো কিছু না খালি হরে কৃষ্ণ তোমার যোগ কন লোক মানে তোমার তো যোগ ভোগ কিছু না ধ্যান ভ্যান কিছু না ইয়া না আমার যোগ কন আমি কিছু কইপার যে পচার আপন কোন যোগ করছেন আমার কেউ যোগ করছে আমি ভক্তি যোগ করছি না লোক কেবল সাপ ভাড়া বিশ্বাস প্রশ্বাস নেওয়া গর্জন করছে সেটা ভাবছেন যোগ কি আখি বুঝি কি সংসার চিন্তা করছে ওর ধ্যান আরে যে পান বিড়ি সিগারেট টিভি চব্বিশ ঘন্টা পেপর দেখছে সে কি ধ্যান করে তাঙ্ক মন ভিতরে তো কেবল সংসার সম্বাদ অছি ধ্যান শুদ্ধ মনরে হুয়ে দূষিত মনরে বিষয় কলুষিত অন্তর ধ্যান হুয়ে না তুমি তো জন্ম নিয়ম মানে না ধ্যান কেমতি করো ধ্যান কেউ স্টেপ রহলি আগে জন্ম তারপরে নিয়ম আসন প্রাণায়াম তারপরে ধ্যান ধারণা ধ্যান কত নম্বর রহলি তুমি তো জন্ম নিয়ম মানু না তুমি তো নিশা খাউছ যোগর কোণসি জায়গার লেখা যায় না নিশা খাওয়া পাই কিন্তু জন্ম নিয়ম সব অছি ধ্যান কোন করিব কিন্তু ভক্তি যোগে যে হরে কৃষ্ণ মহামন্ত্র জপ করুছি এটা গোটে যোগ যোগ শব্দর অর্থ পরমাত্মাঙ্ক সহিত জীবাত্মা সম্পর্ক স্থাপন করিবা কাহা দ্বারা করা যাচ্ছে নাম দ্বারা ভক্তি যোগ দ্বারা এটা আমার গোটে যোগ ভক্ত মানে এতে পুরা যা কুন্তি দৃঢ় বিশ্বাস রক্ষা দরকার কিন্তু আমি কেবে এটা ভাবিয়া উচিত নুহে এটা গোটে যোগ নুহে এতে ভগবান মিলবে বাহার লোক কুহ তোমার কোনো কিছু তো না কাহিঁ ধ্যান ফান নাই যোগ কেউ কিছু নাই খালি হরে কৃষ্ণ করছ চৈতন্য মহাপ্রভু সেই প্রশ্ন পচারলে আপনার সন্ন্যাস হয়েছেন সন্ন্যাসী হইয়াকর নর্তন কীর্তন ভাবুকর ভাবুকর সঙ্গে ভাবু কহিকি সঙ্গে লোক মানুষ নিয়ে নাচুছ কোণ বাবাজি সন্ন্যাসীর ধর্ম হে বেদান্ত পঠন সন্ন্যাসী বেদ পড়ব চৈতন্য মহাপ্রভু কিছু পড়ত কেবল সবুলে হাত ডাকি নৃত্য করত কীর্তন করত প্রকাশানন্দ সরস্বতী প্রশ্ন পচারছ আজ্ঞা মোর কিছু দোষ নাই মহাপ্রভু কুচন্ত মো গুরুদেব কেবল গোটিয়ে কথা কহিলে চৈতন্য মহাপ্রভু এই কথাই আমি শিক্ষা দিয়েছেন মো গুরুদেব কেবল মতো গোটিয়ে কথা কহিলে যেতে গুরুদেব পাখে কহিলি গুরুদেব মু সন্ন্যাসী হলি কন করবি মু বেদ পড়বি কি কন মহাপ্রভু কিন্তু যেতে এই কথা কহিলে মো গুরুদেব কেবল গোটিয়ে কথা কহিলে মূর্খ তুমি তোমার নাই
বেদান্ত অধিকার মূর্খ তুমি তোমার নাই বেদান্ত অধিকার কৃষ্ণ নাম কর তুমি এই নাম সার হবে সংসার মোচন কৃষ্ণ নাম হইতে হবে সংসার মোচন কৃষ্ণ নাম হইতে পাবে কৃষ্ণের চরণ কৃষ্ণ নাম নাম বিনা কলি কালে নাহি আর ধর্ম নাম বিনা কলি কালে সর্ব মন্ত্র সরনাম এই শাস্ত্র মর্ম সর্ব মন্ত্র সরনাম এই শাস্ত্র মর্ম
চৈতন্য মহাপ্রভু সরল উত্তর দেব মো গুরুদেব কহিলি গোদে মু সন্ন্যাসী নেলে বেদ পড়িবি কি সেথিপাই চৈতন্য মহাপ্রভু কিছু পড়ি না কিছু লেখি না কেবল শিক্ষাষ্টক বৈষ্ণবর এই চারোটি হল ধর্ম প্রাপ্তি পাই অন্য দেবা কু স্বতন্ত্র জ্ঞানের দেবাদেবী পূজা করবে না অন্য ধর্ম কর্ম আশ্রয় করবে না কৃষ্ণ সেবা করবে এ ভক্ত সেবা করবে কৃষ্ণ নাম করে তাহলে কৃষ্ণ সেবা তো উঠে দিয়ে হ্যাঁ ভগবান সেবা করা কহিলি ভক্ত সেবা করা কহিলি এই প্রশ্ন যদি কি করব তার ভগবান মন্দির কে করা হব না ভগবান সেবা এটা আমার ভক্ত সেবা এটি যে পূজারী সেবা করুছে সে কা অধীনরে সেবা করুছে ভক্তর অধীনরে গুরুঙ্ক অধীনরে সেবা করুছে সে ভাবিবনি মু ভগবানকর সেবা করুছে মু কা সেবা করুছে গুরুদেবঙ্কর সেবা করুছে সেটা এটা ভক্ত সেবার গলা আর ভগবানকো আমি সেবা করে অধিকার আছে সকাল উঠলা বেলা এই হাতের বা কোন করুছে এই হাতের মল ধুছে যাঙ্কর অমল শরীর যে সচিদানন্দময় বিক্র তাঙ্কু আমি ধরি পারিবা আমার অধিকার আছে স্পর্শ করি পারিবা সেই ভগবানকু গুরু প্রতিষ্ঠা করুছেন আহ্বান করুছেন ভগবান আপনা আসি এটি রহন্তু তাঙ্কর আহ্বানরে ভগবান সে রহুছেন বিগ্রহরে তাঙ্ক আদেশরে সেবা করছে ভাই বৈষ্ণব সম্প্রদায়ের যে ভগবানঙ্কর সেবা এটা হচ্ছে ভক্তর সেবা আমি ভক্তর সেবা গুরুঙ্ক ভোগ লগা হচ্ছে কোন কাহা হচ্ছে গুরুঙ্ক মাধ্যমে ভোগ লগা হচ্ছে না আপনি ডাইরেক্ট লগুছেন আম গুরুদেবঙ্ক মাধ্যমে লগা হব সব সেবা গুরুদেবঙ্ক মাধ্যমে করা হচ্ছে এটা ভক্ত সেবার গলা চৈতন্য মহাপ্রভু যেত আসলে এই বৈষ্ণব মানুষ ধর্ম কিভাবে না এই ভক্ত সেবা মহাপ্রভু যেত পুরী রুলে চারি মাস কালে ভক্ত মানে সব আসন চারি মাস পুরা রুহতি কোটি পুরী রুহ চতুর্মাসিয়া ব্রত পাাল করি ফেরতি রথযাত্রা পরে থরে কুড়ীন গ্রামর সত্যরাজ খান মহাপ্রভু পচারি প্রভু আমি গৃহস্থ লোক আমার কোন কর্তব্য গৃহস্থ বিষয় আমি কি মোর সাধন গৃহস্ত বিষয় আমি কি মোর সাধন শ্রীমুখে আজ্ঞা কর নিবেদি চরণ শ্রীমুখে আজ্ঞা কর ପଚାରିଲେ ମହାପ୍ରଭୁ ସତ୍ୟରାଜ ଖାନ ପଚାରୁଛନ୍ତି ପ୍ରଭୁ ଆମକୁ ଗୃହସ୍ଥୀ ଗୃହସ୍ଥ ଲୋକ ଆଉ ବିଷୟ ସେ ମହାପ୍ରଭୁଙ୍କର ବହୁତ ବଡ ଭକ୍ତ କିନ୍ତୁ କେବେ କହୁନାହାନ୍ତି ମୁଁ ଭକ୍ତ ବୋଲି କହୁଛି ବିଷୟ ତା ଗୃହସ୍ଥ ସ୍ୱାଭାବିକ ବିଷୟ ସାଙ୍ଗରେ ସବୁବେଳେ ରହେ ଟଙ୍କା ପଇସା ସନ୍ନ୍ୟାସ ହେଇଗଲା ପରେ ସାଉଣ୍ଡ ଅପଡାଉନ୍ କରନି କହିଦେବନି ଭଜନ ବେଳେ ଦେବା ଦରକାର ଗୋଟେ ସାଉଣ୍ଡ ରଖେ କଣ କହୁଥିଲି ସନ୍ନ୍ୟାସୀ ହେଲା ପରେ ସାଉଣ୍ଡ ଟିକେ ବଡ ସନ୍ନ୍ୟାସୀ ଅର୍ଥକୁ ଧରେ ନା ଟଙ୍କାକୁ ଧରିବନି ସନ୍ନ୍ୟାସୀର ଧର୍ମ ଏତେ କଡା ଖଟରେ ବି ଶୋଇବେ ପଲଙ୍କରେ ଶୋଇବେନି ତଳେ ଶୋଇବ ତିନିବାର ସ୍ନାନ କରିବ ଭୂମିତେ ଶୟନ ଚୈତନ୍ୟ ମହାପ୍ରଭୁ ଏତେ କଡା ସନ୍ନ୍ୟାସୀ ଥିଲେ ବହୁତ ଲମ୍ବା ଶରୀର ଦୀର୍ଘକାୟ ଅଜାନୁଲମ୍ବିତ ଭୁଜ କନକାବଦାତ ସଂକୀର୍ତ୍ତନକ ବିତରୁ କମଳା ଏବଂ ତାକ୍ଷୁ ବିଶାଳ ବଡ ସ୍ୱର କୃଷ୍ଣ ବିରହ ଚିନ୍ତାରେ ସ୍ୱର ପୁରା କ୍ଷୀଣ ଯେତେବେଳେ ମହାପ୍ରଭୁ ଶୁଅନ୍ତି ତଳେ ଉଠନ୍ତି ତାଙ୍କ ସ୍ୱର ସବୁ ଦାଗ ହେଇଯାଇଥିବ କୋଉ ଚଟରେ ଯୋଗାନନ୍ଦ ପଣ୍ଡିତ ଦେଖିଲେ ମହାପ୍ରଭୁଙ୍କ ପାଇଁ ଗୋଟେ କନ୍ଥା ଦବା ଗୋଟେ ରେଜି ତୁଳା ଗଦି କରିକି ଆଣିଦେଲେ କହିଲେ ପ୍ରଭୁ ଆପଣ ଏଥିରେ ଶୋଇବେ ଗଦିଟାକୁ ଦେଖିଦେଲେ ମହାପ୍ରଭୁ କହିଲେ କଣ ମୋତେ ଇଏ ସନ୍ନ୍ୟାସୀ ମୋ ସନ୍ନ୍ୟାସୀ ଧର୍ମକୁ ନଷ୍ଟ କରିବ ନା କଣ ମାନେ କଣ ମୋତେ ସେ ବିଷୟ ବୁଝିବାକୁ ଚେଷ୍ଟା କରୁଛି ଉଠା ନବଦୀପରୁ ମହାପ୍ରଭୁଙ୍କର ମୁଣ୍ଡରେ ତେଲ ମାରିବା ପାଇଁ ସୁଗନ୍ଧି ତୈଳ କର୍ପୂର ପଡିଥିବ ବହୁଦିନର ରାଶି ତୈଳକୁ ରଖିକି ଆଣିଥିଲେ ମୁଣ୍ଡେ ମୁଣ୍ଡେଗା ନବଦୀପରୁ ଆଣିଛ ଆଣି ମହାପ୍ରଭୁଙ୍କୁ ଉତ୍ତର ଦେଲେ କହିଲେ ପ୍ରଭୁ ଇଏ ସୁଗନ୍ଧି ତୈଳ ଗୋବିନ୍ଦକୁ ଦେଲେ ମହାପ୍ରଭୁଙ୍କ ମୁଣ୍ଡରେ ମାରିବେ ସନ୍ନ୍ୟାସୀ ସାବୁନ ଲଗେଇବନି ତେଲ ଲଗେଇବନି ମାଟି ଲଗେଇବ ସନ୍ନ୍ୟାସୀ ଧର୍ମ ମହାପ୍ରଭୁଙ୍କର ବାଡ଼ି କଡ୍ଡା ମହାପ୍ରଭୁ ପାଖ ଆଣି ତ ଦେଲେ ଗୋବିନ୍ଦ କହିଲେ ପ୍ରଭୁ ଏ ଜଗଦାନନ୍ଦ ଆଣିଛି ଏ ତେଲଟା ଆପଣ ଟିକେ ମୁଣ୍ଡରେ ଲଗେଇବେ କହିଲେ ଏଇଟା ନିଜ ଜଗନ୍ନାଥଙ୍କର ମନ୍ଦିର ଦେଇଦେବ ଦୀପ ଜଳା ହବ ଏଥିରେ ସାର୍ଥକ ହବ ସେ ଶୁଣିଲେନି ଜଗଦାନନ୍ଦ ପଣ୍ଡିତ ଅଭିମାନ କରିବେ ମହାପ୍ରଭୁ ସାଙ୍ଗେ ଝଗଡ଼ା କରିବେ ସେ ତ ବାରମ୍ବାର କହିଲେ ମହାପ୍ରଭୁ କହିଲେ ମୋତେ କଣ ଦାରି ସନ୍ନ୍ୟାସୀ କରିବ ନା କଣ ମୁଁ ସୁନ୍ଦର ସୁଗନ୍ଧି ତୈଳ ମାରି ହେଇକି ଯିବି ସ୍ତ୍ରୀ ଲୋକମାନେ ତାହେଲେ ଯିବେ ସେ କହିବେ ଏ ସନ୍ନ୍ୟାସୀ ବଢିଆ ତେଲ ସୁଗନ୍ଧ ସେଣ୍ଟ ମାରି ହେଇକି ଯାଉଛି ମୁଁ ସନ୍ନ୍ୟାସୀ ହେବି ନା ନାରୀଙ୍କୁ ଆକର୍ଷଣ କରିବି ମହାପ୍ରଭୁ ରାଗିଗଲେ ଜଗଦାନନ୍ଦ ସିଧା ଉଠେଇଲେ ସେ ତେଲକୁ କଚାଡ଼ି ଭାଙ୍ଗିଦେଲେ ତୈଳ ହାଣ୍ଡି ମହାପ୍ରଭୁ ଏତେ କଡା ଥିଲେ ଶୋଇଥିଲେ କନ୍ଥାରେ ଶୋଇବେନି ତେଣୁ କଦଳୀ ପଟୁଆକୁ ସବୁ ଚିରା ହେଲା କଦଳୀ ପଟୁଆ ନାଇଁ ଶୁଖିଲା କଦଳୀ ପଟୁଆକୁ ଚିରି ଗୋଟେ କନ୍ଥା କରିକି ନେଇକି ଛିଡ଼ା କନ୍ଥା ଭିତରେ ଭରି କରିକି ଜଗଦାନନ୍ଦ ଦେଲେ ଶୋଇପାରୁନାହାନ୍ତି ମହାପ୍ରଭୁ ତା ଦେଖିଲେ ଏଟା କଣ ନା କଦଳୀ ପଟୁଆ ତାହେଲେ ଚଳିବ ଯଦି ନ ଗ୍ରହଣ କରିବେ ସିଏ ଆହୁରି ରାଗି ଖା ପିଇ କରିବେ ସନ୍ନ୍ୟାସୀ ଧର୍ମ ବଡ କଟା ସେଥିପାଇଁ ସନ୍ନ୍ୟାସୀକୁ ବିଷୟଠାରୁ ବହୁତ ଦୂର ରହିବାକୁ ପଡିବ ସେ ଅର୍ଥକୁ ଧରିବେନି କିନ୍ତୁ ଗୃହସ୍ଥ ବହୁ ଭଜନ କଲେ ସୁଦ୍ଧା ସେ ସବୁବେଳେ କହିବ ମୁଁ ହେଉଛି ବିଷୟ କାରଣ ତାର ସବୁବେଳେ ସ୍ତ୍ରୀ ସହିତ କାରବାର ଅର୍ଥ ସହିତ କାରବାର ସତ୍ୟରାଜ ଖାନ ପଚାରୁଛନ୍ତି ପ୍ରଭୁ ଆମେ ଗୃହସ୍ଥ ଆମର ସାଧନଟା କଣ ଆପଣ ଟିକେ କହିଲେ ଆମେ ତ ଗୃହସ୍ଥ ଲୋକ ବାବାଜୀ ଲୋକ ପାଇଁ ବହୁତ କିଛି ଫାସିଲିଟିଜ୍ ଅଛି ଗୃହସ୍ଥ ଲୋକ ପାଇଁ କାହିଁ ସେ କେମିତି ଭଜନ କରିବ ମହାପ୍ରଭୁ କହିଲେ ଦେଖ ତୁମ ପାଇଁ ଏତିକି ଏଇ ଭକ୍ତି କଥା ପ୍ରଭୁ କହେ କୃଷ୍ଣ ସେବା ବୈଷ୍ଣବ ସେବନ ପ୍ରଭୁ କହେ କୃଷ୍ଣ ସେବା ବୈଷ୍ଣବ ସେବନ ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ ନିରନ୍ତର କର କୃଷ୍ଣ ନାମ ସଂକୀର୍ତ୍ତନ ଚୈତନ୍ୟ ମହାପ୍ରଭୁ ଏ ଗୋଟେ ବର୍ଷର ଘଟଣା ଆର ବର୍ଷ କଥା ପଚାରିବେ ପ୍ରଭୁ ଆମେ ଗୃହସ୍ଥ ଲୋକ ଆଉ କଣ କରିବୁ ଗୃହସ୍ଥ ବୈଷ୍ଣବଙ୍କର ଏ କର୍ତ୍ତବ୍ୟ ସବୁବେଳେ ବାରମ୍ବାର ତ୍ୟାଗୀ ବୈଷ୍ଣବ ଗୁରୁଙ୍କୁ ଭେଟିଲେ ସବୁବେଳେ ଏ କଥା ପଚାରିବ ଆଜ୍ଞା ମୋର କଣ ଧର୍ମ ମୁଁ କଣ କରିବି ଜାଣିଥିଲେ ପଚାରିବାକୁ ପଡ଼ିବ ଇଏ ଶିଖଉଛ ପ୍ରଥମ ବର୍ଷ ପଚାରିଲେ ପ୍ରଭୁ ଆମେ ଗୃହସ୍ଥ ଲୋକ ଆମେ କଣ କରିବୁ, ମହାପ୍ରଭୁ ପ୍ରଥମ ବର୍ଷ କହିଲେ କହିଲେ କୃଷ୍ଣ ସେବା ବୈଷ୍ଣବ ସେବନ ନିରନ୍ତର କର ତୁମେ ନାମ ସଂକୀର୍ତ୍ତନ, ସବୁବେଳେ ନାମ କରିବ ଘରେ ଆଉ କୃଷ୍ଣ ସେବା କରିବ ଆଉ କଣ କରିବ ବୈଷ୍ଣବ ସେବା କରିବ। ବାହାର ଲୋକମାନଙ୍କ ପାଇଁ କର୍ମୀ ଲୋକମାନଙ୍କ ପାଇଁ ଅତିଥି ସେବା ଯେଭଳି, ବୈଷ୍ଣବ ମାନଙ୍କ ପାଇଁ ଅତିଥି ସେବା ସହିତ ଏକ୍ସଟ୍ରା ଗୋଟେ ଡ୍ୟୁଟି ରହିଲା ବୈଷ୍ଣବ ସେବା। ଗୃହସ୍ଥ ବୈଷ୍ଣବ ଗୃହସ୍ଥ ତାର ଘରକୁ ଯଦି କେହି ଭିକାରୀ ଆସିବି ସେ ଫେରେଇବନି, ସେ କଣ ଦବ ପ୍ରସାଦ ଦବ, ଟଙ୍କା ଦେବେନି, ଟଙ୍କା ଦେଲେ ସେ ବିଡ଼ି ଖାଇଦେଲା, ଆମର ଇଏ ଭକ୍ତିଧନ ନଷ୍ଟ ହେଇଯିବ। ପ୍ରସାଦ ଦେବେ, ବସ୍ତ୍ର ଦେବେ, ପ୍ରସାଦ ଦେବେ, ଅର୍ଥ ଦିଆ ହବ, ତାର ଯେମିତି କଲ୍ୟାଣ ହବ। କିନ୍ତୁ ବୈଷ୍ଣବ ସେବା କରିବାକୁ ପଡିବ, କିନ୍ତୁ ବୈଷ୍ଣବ ସେବା କୌଣସି ପ୍ରତିଷ୍ଠା ଆଶାର ନାହିଁ, ଏ ବୈଷ୍ଣବ ନିକଟରୁ କିଭଳି କୃପା ଟିକେ ସେ ଖୁସି ହେବେ, କେମିତି ଗୋଟେ କୃପା ପାଇ ଭଗବାନଙ୍କର କରୁଣା ପାଇ, କମ୍ପିଟିସନ ମନବୃତ୍ତିରେ ନୁହେଁ। ଆଜିକାଲି ପ୍ରାୟ ତାଙ୍କର ଶ୍ରାଦ୍ଧ ହେଲା ସିଏ ଡାକି କୀର୍ତ୍ତନ କରିଲେ ଆମେ ଟିକେ କରିବା ଆମେ ଟିକେ ଖାଇବା ଦବା, ବୈଷ୍ଣବ ସେବାର ଉଦ୍ଦେଶ୍ୟଟା କଣ ନା ବୈଷ୍ଣବ ବେଶୀ ବୈଷ୍ଣବଙ୍କୁ ଡାକିବେନି। ଭାଗବତରେ ଲେଖା ହେଇଛନ୍ତି କେତେଜଣ ବୈଷ୍ଣବଙ୍କୁ ଡାକିବେ ଜାଣିଛନ୍ତି ନା, ପିତୃଶ୍ରାଦ୍ଧରେ କେତେଜଣଙ୍କୁ ଡାକିବେ, କେଉଁ କେଉଁ କର୍ମରେ ଦୁଇ ଜଣ କିମ୍ବା ତିନି ଜଣ ବୈଷ୍ଣବଙ୍କୁ ଡାକିବେ, ଅଧିକା ବୈଷ୍ଣବଙ୍କୁ ଡାକିବେନି, କାହିଁକି ତାଙ୍କ ସେବା କରିପାରିବେନି, ଅପରାଧ ହେଲା, ଆଉ ଡାକିଲେ ତାଙ୍କ ମନର ଅସନ୍ତୁଷ୍ଟ ହେଲା ଡାକିବେ କାହିଁ, ବରଂ ଗୋଟିଏ ବୈଷ୍ଣବଙ୍କୁ ଡାକିବେ ତାଙ୍କୁ ସନ୍ତୁଷ୍ଟ କରି ଛାଡ଼ିବେ। ବୈଷ୍ଣବ ସନ୍ତୁଷ୍ଟ ମାନୁ ଯେ କେବଳ ଖାଇବା ପିଇବାକୁ ଦବା, ଟଙ୍କା ଶହେ ଦୁଇଶହ ଧର ଦବା ଖାଇବାକୁ, ନାଇଁ ନାଇଁ, ତାଙ୍କର ଅନୁଭବ, ସେ ଆସୁଛନ୍ତି ତାଙ୍କର ହରି କଥାକୁ ପସନ୍ଦ, ସେ ଆସିଲେ ତୁମକୁ ଟିକେ ଭଗବାନ କଥା କହିଲେ, ନାମ କୀର୍ତ୍ତନ କଲେ, ସେ ଯେଉଁଥିରେ ଖୁସି, ପାଣି ଗ୍ଲାସ ପିଇଲେ ଚାଲ, ସିଏ ଖୁସି ହେବା ଦରକାର, ଆଉ ତାଙ୍କର କଥାଟାକୁ ମାନିବା ଦରକାର, ଏଇଟା ବୈଷ୍ଣବ ସେବା। ନହେଲେ ଆଜିକାଲିର ବୈଷ୍ଣବ ସେବା କଣ, ଏଇ ସବୁ କମ୍ପିଟେଟିଭ ମାଇଣ୍ଡ, କଣ ପ୍ରତିଯୋଗିତା ମନ, ଗୋଟେ ଗୁରୁର ଦୁଇ ଜଣ ଶିଷ୍ୟ ଅଛନ୍ତି ଗୋଟେ ଗାଁରେ, ୟା ଗୁରୁ ଅଲଗା ତା ଗୁରୁ, ଦୁଇ ଜଣ ବୈଷ୍ଣବ, ୟା ଗୁରୁ ଅଲଗା ତା ଗୁରୁ ଅଲଗା, ସିଏ ଯେତେବେଳେ ତାର ଗୁରୁଦେବଙ୍କର ଆସିବେ ୟାକୁ ଡାକିବେ, ଆସୁନା ଆମ ଗୁରୁଦେବ ଆସିଛନ୍ତି, ଇଏ ଗଲା, ଇଏ ଯାଇ ଦେଖିଲା ସିଏ କଣ କଣ ଖାଇବାକୁ ରୋଷେଇ କରୁଛି କଣ କଣ, ସିଏ ଆଉ ତା ଗୁରୁ ସେବା କିଛି ଦେଖୁନି, ମୋ ଗୁରୁଦେବ ଆଇଲେ ମୁଁ ଏଇ ଆଇଟମ କରିବି, ସିଏ ତାର ଏଇଟା ଜଗୁଛି, ତାର ଜଗିକି ରହିଛି, ଦେଖିଲା ସବୁ ଦେଖିକି ଆସିଲା, ୟାର ତା ଗୁରୁଦେବ ଆସିଥିଲେ ଖରାଦିନେ, ୟାର ଗୁରୁଦେବ ଆସିଲେ ଶୀତ ଦିନେ, ତେଣୁ ଗୁରୁଦେବ ଆଇଲା ବେଳକୁ ଇଏ ତାର କଣ କରିଛି ନା ଗୋଟେ ନୂଆ ସୁରେଇ ଆଣିଛି, ଶୀତ ଦିନରେ ନୂଆ ସୁରେଇ ଆଣିକି ରଖିଛି, ସିଏ ଖରା ନୂଆ ସୁରେଇ କାହିଁ ରଖନ୍ତି, ପାଣିଟା ଥଣ୍ଡା ହବ, ସିଏ ଦେଖିଥିଲା ତା ଘରକୁ ଯାଇଥିଲା ଗୁରୁ ସେବା ଦେଖିବା ପାଇଁ, ସିଏ କଣ କଣରେ ସେବା କରୁଛି, ସିଏ ଦେଖିଲା ଗୋଟେ ନୂଆ ସୁରେଇ କିଣିଛି, ମୁଁ ବି ଗୋଟେ ନୂଆ ସୁରେଇ କିଣିବି, ଏଟା ତୁ ନୂଆ ସୁରେଇରେ ଦବୁ ଯେ ଏଟା ବା ଶୀତ ଦିନ, ଗୁରୁ କହିଲା ପାଣି ପିଅଥିଲା, ଗୁରୁ କହିଲେ କିରେ କୋଉଠୁ ପାଣି ଆଣିଲୁ କି, ନା ଆଜ୍ଞା ସୁରେଇ ପାଣି, କହିଲେ ଏଟା ମୂର୍ଖ ଏଟା ବା ଶୀତ ଦିନ, କହିଲା ଗୁରୁଦେବ ସିଏ ନୂଆ ସୁରେଇରେ ତା ଗୁରୁ ଖାଇବାକୁ ଦେଇଛି ମୁଁ ଦେବିନି, ତାର ଖରାଦିନ ସିଏ କରିଛି କଣ ଦହି ବାଇଗଣ ଆଇଟମ କରିଛି, ଦହି ସବୁ ସବୁ ଦହିର କରିଛି, କାରଣ ଖରାଦିନ ପେଟ ଥଣ୍ଡା ହବ, ଇଏ ତାର ଶୀତ ଦିନ ସବୁ ଦହିର କରିଛି, ଗୁରୁଦେବ ପାଖରେ ଥୋଇଲା, ଗୁରୁଦେବ କହିଲେ କିନ୍ତୁ ଏଗୁଡା କଣ ତୁ ମୂର୍ଖଟା କିରେ, କହିଲା ଆଜ୍ଞା ସିଏ ତା ଗୁରୁଦେବ ଆସିଥିଲେ ସିଏ ଦହିର ପାଞ୍ଚ ରକମର ଆଇଟମ କରିଥିଲା ମୁଁ ଛାଡ଼ିଦେବି, ଗୁରୁ କହିଲେ କିନ୍ତୁ ତୁ ଗୁରୁ ସେବା କରୁଛୁ ନା ଗୋରୁ ସେବା କରୁଛୁ, ମୁଁ ଗୁରୁ ନା ଗୋରୁ, ମୁଁ ଏ ଦହି ଖାଇକି ମରିବି ଶୀତ ଦିନରେ, ଏଇଠି ମୋ ସୁରେଇ ପାଣି ପିଇକି ମରିବି, ମତେ ଗୋରୁ ଭାବୁଛୁ ନା ଗୁରୁ, ତା ଗୁରୁ କୋଉଦିନ ଆସିଥିଲେ, କହିଲା ଗୁରୁଦେବ ମୁଁ ଭୁଲି ଯାଇଛି ସେଟା ଖରାଦିନ ଥିଲା ଆଉ, କହିଲା ତୁ ଏଭଳିଆ ଶିଷ୍ୟ, ଆଜିକାଲି ପ୍ରାୟ ମନୋଭାବ ବୁଝିବା, ବୈଷ୍ଣବମାନଙ୍କର ମନୋଭାବକୁ ବୁଝିବା, ଏଇ ଭକ୍ତମାନଙ୍କର ସଂଖ୍ୟା କମ, ବୈଷ୍ଣବମାନଙ୍କୁ ଡାକିବା ବୈଷ୍ଣବ ସେବା ମାନେ ତାଙ୍କର ମନୋଭାବ, ସେ କେଉଁଥିରେ ଖୁସି ହେବେ, ଜଣେ ହଉ ଦୁଇ ଜଣ ହଉ, ସେ ଗୃହସ୍ଥ ବୈଷ୍ଣବ ହଉ ତ୍ୟାଗୀ ହଉ ଯାହାକୁ ଡାକିବେ, ତାଙ୍କର ମନୋଭାବ ହିସାବରେ ସେବା କରିବାକୁ, କାରଣ ବୈଷ୍ଣବ ସେବା କଲେ ତାଙ୍କର ଆସେ ପ୍ରତ୍ୟେକ, କେବଳ ବୈଷ୍ଣବ ନାହିଁ ପ୍ରତ୍ୟେକ ଜୀବ ପାଖରେ ଭଗବାନଙ୍କର ଶକ୍ତି କିଛି ଅଛି, ସବୁ ଜୀବର ଆଶୀର୍ବାଦ ଆମର ଦରକାର, ଆଉ ବିଶେଷ କରି ବୈଷ୍ଣବ ମାନେ ଯେହେତୁ ଭଗବାନଙ୍କୁ ଭଜନ କରୁଛନ୍ତି, ସବୁଦିନ ଆମେ ବୈଷ୍ଣବ ମାନଙ୍କର ଆଶୀର୍ବାଦ ପ୍ରାର୍ଥନା କରିବା, ଯେ ସବୁ ବୈଷ୍ଣବ ମାନେ ଆଜି ଯେଉଁମାନେ ବଡ ହେଇଛନ୍ତି ସେମାନେ କେମିତି ବଡ ହେଇଛନ୍ତି, ଆଜି ଯେଉଁମାନେ ବଡ ବଡ ଆଚାର୍ଯ୍ୟ ହେଇଛନ୍ତି ସେମାନେ କେମିତି, ଏ ସବୁ ବୈଷ୍ଣବଙ୍କ କୃପାରେ ଗୋଲକ ବୃନ୍ଦାବନ ବୈକୁଣ୍ଠକୁ ଯିବାକୁ ହେଲେ, ଗୋଲକ ବୃନ୍ଦାବନକୁ ଯିବାକୁ ହେଲେ ଆପଣଙ୍କ ଉପରେ କେହି ରୁଷ୍ଟ ଯେମିତି ନ ହେଇଥିବେ ତାହେଲେ ଆପଣ ଯାଇପାରିବେ। କୌଣସି ଜୀବ ଯଦି ଆପଣଙ୍କ ଉପରେ ଅସନ୍ତୁଷ୍ଟ ଆପଣ ଅଟକି ରହିଯିବେ। ତେଣୁ ଜଣେ ବୈଷ୍ଣବ ଏତେ ସନ୍ତୁଷ୍ଟ କରି ସବୁ ସବୁ ଜୀବକୁ ରଖିବା ଦରକାର। ସମସ୍ତେ ମୋତେ ଆଶୀର୍ବାଦ କର।
ସବାକାର ପଦ ରେଣୁ ଶିରେ ରହ ମୋର, ସବାକାର ପଦ ରେଣୁ ଶିରେ ରହ ମୋର, ସବାକାର ପଦ ରେଣୁ ଶିରେ ରହ ମୋର। ଯାହାର ପ୍ରସାଦ ତରି କଳି ମହାଘୋର, ଯାହାର ପ୍ରସାଦ ତରି କଳି ମହାଘୋର।
ଏ ଘୋର କଳିକାଳ, ଏ କଳିକାଳରେ ଏଠି ତରିବାକୁ ହେଲେ ଏଠି ସମସ୍ତଙ୍କର ଆଶୀର୍ବାଦ। ସବାକାର ପଦରେଣୁ ଶିରେ ରହୁ ମୋର, ବୈଷ୍ଣବ ମାନଙ୍କୁ ସମସ୍ତଙ୍କର ଆଶୀର୍ବାଦ ଭିକ୍ଷା ଦରକାର। ସବୁ ବୈଷ୍ଣବ ମାନେ ଯେତେବେଳେ ଆମକୁ କୃପା କରିବେ, ଆମେ କଳିଯୁଗର ଭୟଙ୍କର କରାଳ କବଳରୁ ଯାଇକି ରକ୍ଷା କରିବା ପାରିବା, ବୈକୁଣ୍ଠକୁ ଯିବା। ସମସ୍ତଙ୍କର ଆଶୀର୍ବାଦ ଦରକାର। ତା ଭିତରେ ବୈଷ୍ଣବ ସେବା ହଉଛି ପରମ ସେବା। ସବୁବେଳେ ସମସ୍ତେ ମନେ ରଖିବା ଦରକାର। ମହାପ୍ରଭୁ ବିଶେଷ କରି ଗ୍ରସ୍ତ ମାନଙ୍କୁ କହୁଛନ୍ତି, କୃଷ୍ଣ ନାମ ନିରନ୍ତର କର ତୁମେ ନାମ ସଂକୀର୍ତ୍ତନ। ଆଉ ପ୍ରଭୁ କହେ କୃଷ୍ଣ ସେବା ବୈଷ୍ଣବ ସେବା। ସବୁବେଳେ ବୈଷ୍ଣବ କୃଷ୍ଣଙ୍କର ସେବା ସହିତ ବୈଷ୍ଣବକୁ ସେବା କରେ, ବୈଷ୍ଣବ ସେବନ କରେ। କାହିଁକି ନା ଆଜ୍ଞା, ଭଗବାନଙ୍କୁ ସେବା କଲେ ଆପଣ ସିଦ୍ଧି ପାଇବେ କି ନାହିଁ ସଂଶୟ ଅଛି। ସିଦ୍ଧି ଭବତୀ ବା ନତି ସଂଶୟ ଅଚ୍ୟୁତ ସେ ବିନାମ। ଯେ କୃଷ୍ଣଙ୍କ ପୂଜା କରୁଛି ସେ ସିଦ୍ଧି ପାଇବ କି ନାହିଁ ତାର ସଂଶୟ ଅଛି, ମନେ ରଖ। ଭଗବାନ ଶ୍ରୀକୃଷ୍ଣ ଯେଉଁ ସେବା ଆପଣ କରୁଛନ୍ତି, ଏ ସେବାରେ ଆପଣଙ୍କର ସିଦ୍ଧି ପାଇବେ କି ନାହିଁ ସଂଶୟ, ଆପଣ ଗ୍ୟାରେଣ୍ଟି ଦେଇପାରିବେନି। ଆପଣଙ୍କ ମନ ଇନ୍ଦ୍ରିୟ ଭାବ, ମନ ଇନ୍ଦ୍ରିୟ ସଂଯମ ଥିବ, ଭାବ ପରିପକ୍ୱ ଅବସ୍ଥାରେ ଥିବ, ଅଲଗା କାମନା ବାସନା ନଥିବ, ତାହେଲେ ସିଦ୍ଧି ପାଇବେ। ସିଦ୍ଧି ଭବତୀ ବା ନେତି ସଂଶୟ ଅଚ୍ୟୁତ ସେ ବିନାମ। ଅଚ୍ୟୁତଙ୍କୁ ଯିଏ ସେବା କରୁଛି ସଂଶୟ ଅଛି, ମିଳିପାରେ କୃଷ୍ଣ ମିଳିପାରନ୍ତି ନ ମିଳିପାରେ, କିନ୍ତୁ ଗୋଟିଏରେ ନିଶ୍ଚିତ କୃଷ୍ଣ ମିଳିବେ। କୋଉଥିରେ? ନିଃସଂଶୟସ୍ତୁ ତତ୍ ଭକ୍ତ ପରିଚର୍ଯ୍ୟ ରତାତ୍ମନ। କିନ୍ତୁ ତାଙ୍କ ଭକ୍ତ ସେବାରେ ଯିଏ ଲାଗି 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 ରହିଛି, ଗ୍ୟାରେଣ୍ଟି ଭଗବାନ ତାଙ୍କୁ ମିଳିବ। ସେଥିପାଇଁ ମହାପ୍ରଭୁ କହୁଛନ୍ତି କୃଷ୍ଣ ସେବା କର କିନ୍ତୁ ବୈଷ୍ଣବ ସେବନ କରିବ। ତେଣୁ ଯାହାର ବୈଷ୍ଣବଙ୍କ ପ୍ରତି, ହରିନାମ କରୁଥିବା ଭକ୍ତମାନଙ୍କ ପ୍ରତି ଆଦର ନାହିଁ, ସେ ଭଗବାନଙ୍କୁ ପାଇପାରିବେ। ବୈଷ୍ଣବ ଦେଖିକି ଆମକୁ ଆନନ୍ଦ ଲାଗୁନି, ମାଳି ତିଳକ ଦେଖିକି ଆନନ୍ଦ ଲାଗୁନି। ଜଣେ ତିଳକ କରି, ଜଣେ ମାଳି କରିଛି, ହରି ହରିନାମ କରିଛି, ତାକୁ ଦେଖିକି ଆମକୁ ଖୁସି ଲାଗୁନି, ତାହେଲେ ବୁଝିବାକୁ ପଡିବ ଭକ୍ତି ଦେବୀ ଆମ ଉପରେ ପ୍ରସନ୍ନ ନାହାନ୍ତି, ଖୁସି ନାହାନ୍ତି। ବୈଷ୍ଣବ ସେବା ବହୁ ବଡ଼। ଏପରିକି ଆପଣମାନେ ଉତ୍ତର ଭାରତକୁ ଯିବେ, ଉତ୍ତର ଭାରତରେ ତାଙ୍କର ବାପାଙ୍କର ଶ୍ରାଦ୍ଧ ହବ, ଯାହା ହବ ଖାଲି ବୈଷ୍ଣବ ଡାକି ଖାଇବାକୁ ଦେବେ। ଦେଖିଛନ୍ତି ନା, ବୃନ୍ଦାବନ ଗଲେ, ଅଯୋଧ୍ୟା ଗଲେ, ବୈଷ୍ଣବ ସେବା, ବୈଷ୍ଣବ ସେବା, ବ୍ରାହ୍ମଣ ସେବା, ବୈଷ୍ଣବ ସେବା। ସେମାନେ ସାଧାରଣ ଲୋକ କିଛି ପୁଣ୍ୟ ପାଇଁ ସେମାନେ ବୈଷ୍ଣବ ସେବା କରୁଛନ୍ତି, କିନ୍ତୁ ଭକ୍ତିରେ ବୈଷ୍ଣବ ସେବା ହେଉଛି ଗୋଟେ ଅଙ୍ଗ। ବୈଷ୍ଣବ ସେବା ନ କଲେ ଭଗବାନ କେବେ ହେଲେ ମିଳିବେନି, ତାଙ୍କ ଆନୁଗତ୍ୟରେ ସେବା କରିବାକୁ ପଡିବ। ଆଉ ଯେତେ ଜଣ ଭଗବାନଙ୍କୁ ପାଇବେ ସେ ବୈଷ୍ଣବ ସେବାରେ ପାଇବେ। ଚୈତନ୍ୟ ମହାପ୍ରଭୁ ସିଦ୍ଧାନ୍ତ ଦେଉଛନ୍ତି ନୀଳାଚଳରେ, କୃଷ୍ଣ ସେବା ହୋଇତେ ଓ, ଚୈତନ୍ୟ ଭାଗବତ, କୃଷ୍ଣ ସେବା ହୋଇତେ ଓ ବୈଷ୍ଣବ ସେବା ବଡ, ବୈଷ୍ଣବ ସେବା ହୋଇତେ ଓ ବୈଷ୍ଣବ
ভাগবত আদি সব শাস্ত্রে কইল দড় ভাগবত আদি সব শাস্ত্রে কইল দড় এতক বৈষ্ণব সেবা পরম উপায় সেবা হইতে সে সবাই কৃষ্ণ পায় ভক্ত সেবা হইতে সে সবাই কৃষ্ণ পায়
যে মানে ভগবান কো পাইবে বৈষ্ণব সেবার সেপমে যে মানে চাহুচন্তি ভগবান কো পাইয়া পাই নাম সংকীর্তন সহিত বৈষ্ণব সেবা গুরুঙ্গর সেবা আপন মানে কি প্রশ্ন করিবে বৈষ্ণব সেবা করি বৈষ্ণব মানে তো বহুত দোষ দেখা হচ্ছে এ বৈষ্ণব রাগি সে বৈষ্ণব এভি সে বৈষ্ণব নাই কিছু সব আমি দোষ পুরা সমস্ত দেখা হচ্ছে কিন্তু আম দোষ মু হচ্ছে পুরা ঠিক আর সমস্ত ভুল ইয়ে বৈষ্ণব ভাব নয় সমস্ত ঠিক মো ভুল বৈষ্ণব যে হরিনাম করুছি চৈতন্য মহাপ্রভু কলে যার মুখে কৃষ্ণ নাম শুনিয়ে কবার যা মুহরে থরে কৃষ্ণ নাম শুনে তাকে বৈষ্ণব বলে তুমি জানো তাহলে জনে ষোলমালা নাম করুছে বৈষ্ণব নুহে আমার দৃষ্টিটা হোনি সেভাবে বৈষ্ণব দৃষ্টি আমার সেমিতি হওয়া দরকার আমাকে ফল মিলবে চৈতন্য ভাগবত চৈতন্য মহাপ্রভু কহিলে সবু প্রাণী মাত্রকে বৈষ্ণব সবু জীবন্তর ভগবান আছে আমার সেই দৃষ্টি আসুনি কোণ বৈষ্ণব সেবা করি কে বৈষ্ণব আছে আমাকে ইয়া লাগুছে কে বৈষ্ণব সে তো ইয়া করছে সে তো সেয়া করছে সে তো সেয়া করছে কে বৈষ্ণব নয় মু হচ্ছে একমাত্র বৈষ্ণব আউ কে বৈষ্ণব কিন্তু বৈষ্ণব সেবা কিভাবে করুলে ভগবান শ্রীকৃষ্ণ দিলে গোটে লীলা ভগবান শ্রীকৃষ্ণ লাবে দ্বাপর যুগে ভগবান ভক্ত দিলে ময়ূর ধ্বজ ভগবান সময় সমসাময়িক পুরা বৈষ্ণব সেবী সাধু সেবী সে যেটি রাজা যেটি সাধু কু দেখবে তা গড়তল পড়বে ঘর ডাকি আনবে খাইবা পিবা ধন সম্পদ যা চাইবে সব দিয়ে দেবে দেখুন বৈষ্ণব কেউ দৃষ্টি দেখবাকে পড়বে তাকে কিভাবে সেবা করা পড়বে আমার দৃষ্টি যদি বৈষ্ণবতা রহিলা আমি তার সেবা কলে তার দোষ দৃষ্টির ফল আমাকে মিলবনি আমাকে ফল মিলব তার বৈষ্ণবতার ফল মিলবে দুইটা চোর খবর পাইগলে দুইটা চোর খবর পাইগলে ময়ূরধ্বজ কাহাকে ভালো পাওছি বৈষ্ণব মান সে তিলক হই পুরা রাবণ ভালিয়া তিলক হইকি ড্রেস পিঁধি পুরা চালে কী না রাজাঙ্কর দুর্বলতা কাহা প্রতি অছি বৈষ্ণব রাজা তো বৈষ্ণব ভালো পাঁচ কিন্তু আঙ্কর মুখ্য উদ্দেশ্য হল চোরি করা কে বৈষ্ণব হয়ে পশিগলা মাত্রে সুবিধা কোণ হব রাজা তালা ফালা পকাইবে পুরা সব ঘর দ্বার দেখে দেবে যা উঠেবা কথা উঠেবে রাতে আয়ূরধ্বজ ভারি ভজন প্রেম সাধু প্রেম এ চোর দুই জন ড্রেস চেঞ্জ করে তিলক মারি মাড়ি পিঁধি চালি আসে আসিকি পৌঁছিলে তাঁর পাদ ধৌত কলে তাঁর সেবা কলে রাণীকে কইদেলে তাঙ্কর রাণীকে নিজ দাসী করতে বৈষ্ণব মানকর কলে বৈষ্ণব মানকর তুমি সিধা সেবা করিব মু যাউছি ঠিক ময়ূরধ্বজ প্রায় সময় পড়ান্তি বণ ভজন করেন একান্ত ভজন করেন সেদিন বিশেষ কাম পড়েছি পড়েছেন চোর দুইটা সুবিধা মিলিগাল রাজা তো না রাণী তাঁর সেবা করছেন এমানে কোণ কলে না রাণীকে মারিদেলে দুই জন এ বৈষ্ণব বেশরে অছন্তি রাণীকর বেকু কাটিদেলে যা সোনা অলঙ্কার রাণীকর অন্তপুরে লা সব ধরি গোটে মুন্ডে মুন্ডে ভোর ভোর আসুচি কিন্তু ময়ূরধ্বজ চিন্তা করছেন সেনে থাকি আরে বৈষ্ণব মানুষ ছাড় দিয়ে আসছিলি দেখ দুইটা চোর আরে বৈষ্ণব মানুষ ছাড় দিয়ে আসছিলি সেমানকর সেবা ঠিক হেলা কি না যাচ্ছি ভোর ভোর যাবি ভোর ভোর আসি যেতে পৌঁছান অধা রাস্তার দেখা ইয়ে মুন্ডে মুন্ডে দিয়ে চালছেন
ଆଜ୍ଞା ସାଙ୍ଗେ ସାଙ୍ଗେ ଗୋଡ଼ାରୁ ଉଡ଼େଇକି ପ୍ରଣାମ କଲେ, କହିଲେ ଆଜ୍ଞା ବୈଷ୍ଣବ ମହାରାଜ ଆପଣ ମାନେ ପଳେଇ ଆଇଲେ, ମୁଁ ନଥିଲି ବୋଲି ମୋ ଆପଣଙ୍କ ସେବାରେ କିଛି ତ୍ରୁଟି ହେଲା କି? ଆପଣଙ୍କ ସେବାରେ କିଛି ତ୍ରୁଟି ହେଇଛି ଆଜ୍ଞା, ଆପଣ ରାଗିକି ପଳେଇ ଆସିଛନ୍ତି ଆଜ୍ଞା। ଇଏ ଚୋର ଦି ଜଣ କହୁଛନ୍ତି, ନା ଆଜ୍ଞା ଆମେ ହଉଛୁ ଆଜ୍ଞା ଚୋର। ସିଏ ଭାବିଲେ ରାଜା ଆମକୁ ଧରି ନେବେ, କାରଣ ଧନ ସମ୍ପଦ ଧରିକି ଆସିଛନ୍ତି। କହିଲେ ଆଜ୍ଞା ଆମେ ବୈଷ୍ଣବ ନୁହଁ, ଆମେ ଆଜ୍ଞା ଚୋର, ଆମେ ଆପଣଙ୍କର ଟଙ୍କା ପଇସା ସବୁ ଧରିକି ପଳେଇ ଆସୁଛୁ, ସୁନା ରୂପା ଧରିକି ପଳେଇ ଆସୁଛୁ, ଆପଣ ଏଇଟାକୁ ରଖନ୍ତୁ। ମାନେ ପ୍ରାଣ ଡରରେ କହୁଛନ୍ତି, ଆମକୁ ଛାଡ଼ି ଦିଅନ୍ତୁ, ଆପଣ ଏଇଟା ରଖନ୍ତୁ। ଇଏ କହୁଛନ୍ତି ମୟୂର ଧୋଜ, ନା ନା ଆଜ୍ଞା ଆପଣ ମାନେ ମତେ ଛଳନା କରିକି, ବୈଷ୍ଣବ ସେବା ମୁଁ ନ କରିକି, ମୁଁ ଆଜ୍ଞା କରିପାରିଲିନି, ମୋ ସ୍ତ୍ରୀ କିଛି ଦୋଷ କରିଛି, ଆପଣ ମାନେ ଘରକୁ ଆସୁ। ଇଏ କହିଲେ ଆଜ୍ଞା ଆମେ ମୋଟେ ଘରକୁ ଯିବୁନି, ଆମେ ଆଜ୍ଞା ଚୋର ଦୁଇ ଜଣ, ଆମେ ଚୋରି କରିକି ଆଣିଛୁ, କାରଣ ସ୍ତ୍ରୀକୁ ମାରିକି ଆସୁନୁ। କିନ୍ତୁ ରାଜାଙ୍କ ପାଖରେ ମନ୍ତ୍ରୀ ଅଛନ୍ତି। ମୟୂର ଧୋଜ କହିଲେ, ନାଇଁ ଆଜ୍ଞା ଆପଣ ଛଳନା କରନ୍ତୁ, ଆପଣ ବୈଷ୍ଣବ, ଆପଣ ଆମ ଘରକୁ ଆସୁ। କହିଲେ ଯେ ନ ଯିବୁ ତାହେଲେ ଏଇଠି ଆମକୁ ଫାଶୀ ଦେଇଦେବେ କି ଡରେଇ ଦେବେ କଣ କରିବେ। ବାଧ୍ୟ ହେଇକି ସେ ସମ୍ପତ୍ତିକି ଧରିକି ମୁଣ୍ଡେଇକି, ରାଜା ହିଁ ପଚାରୁନି କଣ ମୁଣ୍ଡେଇକି ଆଣିଛ, ରାଜା ଆମ ଭଳି ଲୋକ ନୁହନ୍ତି। ଚୋର ଦୁଇ ଜଣ ଖାଲି ତିଳ କରି ତାଙ୍କ ବୈଷ୍ଣବ ଜ୍ଞାନ କରୁଛନ୍ତି, ସର୍ବସ୍ୱ ଯିଏ ଲୁଣ୍ଠନ କରିଛନ୍ତି, ରାଣୀକୁ ଯିଏ ମାରିଛନ୍ତି। ଆସିଲେ ମୟୂରଧ୍ୱଜ, ଆସିକି ଦେଖିଲେ, ପ୍ରଥମେ ଆସିଲା ବେଳକୁ ବସେଇଲେ ସେ ଚୋର ଦୁଇଟା ବସେଇଲେ, ତାଙ୍କର ପାଦକୁ ଧୋଇଦେଲେ, ପାଦ ଜଳକୁ ପାନ କଲେ, ସ୍ତ୍ରୀର ମୁଣ୍ଡ କଟାକି ସେଠି ପଡିଛି। ଆଜ୍ଞା ପାଦ ଧୋଉତ ଜଳକୁ କାହାର, ସେ ଚୋରର ପାଦ ଧୋଉତ ଜଳକୁ ତାଙ୍କ ସ୍ତ୍ରୀ ଉପରେ ଫୋପାଡ଼ି ଦେଲେ। ଆଜ୍ଞା ସ୍ତ୍ରୀ ସାଙ୍ଗେ ସାଙ୍ଗେ ବଞ୍ଚିଲା, ସ୍ତ୍ରୀ ସାଙ୍ଗେ ସାଙ୍ଗେ ଜୀବିତ ହେଇଗଲା। ଆଜ୍ଞା ଦେଖୁଛନ୍ତି କିଏ ଦି ଜଣ ଚୋର ଦିଟା ଦେଖୁଛନ୍ତି, ଦେଖନ୍ତୁ ଚୋର ବୈଷ୍ଣବ କି? ଚୋର ବୈଷ୍ଣବ ନୁହେଁ, ଚୋରଙ୍କୁ ମୟୂରଧ୍ୱଜ ବୈଷ୍ଣବତା ଜ୍ଞାନ କରୁଛନ୍ତି। ଆଙ୍କର ବୈଷ୍ଣବ ଭକ୍ତି, ବୈଷ୍ଣବଙ୍କ ପ୍ରତି ଯୋଉ ଭକ୍ତିର ପରିପ୍ରକାଶ ଦେଖନ୍ତୁ କେମିତି। ଚୋର ଦି ଜଣ ଆଖିରେ ଦେଖିଲେ, ଆରେ ଆକୁ ମାରିଥିଲୁ, ଏହାର ସ୍ତ୍ରୀକୁ ମାରିଥିଲୁ, ଇଏ କଣ ହେଲା, ଇଏ ଜୀବିତ ହେଲା। ତାହେଲେ ଆମେ ଚୋର ହେଇକି ବୈଷ୍ଣବ ବେଶ ହେଇକି ଆମ ପାଦଭୂତ ଜଳର ମହିମା ହେଲା, ତାହେଲେ ଯଦି ଆମେ ଠିକ ବୈଷ୍ଣବ ହବୁ ଆମକୁ କେବଳ ଚୋରି କରିବାକୁ ପଡିବ? ଆଜ୍ଞା ଆଙ୍କର ମହିମାଟା, ମୟୂରଧ୍ୱଜଙ୍କର ଏ ମହିମାକୁ ଦେଖି ଦୁଇଟା ଚୋର ସାଙ୍ଗେ ସାଙ୍ଗେ ଭକ୍ତ ହେଇ ସାଙ୍ଗେ ସାଙ୍ଗେ ଭଗବାନଙ୍କର ଭକ୍ତି ଆଶ୍ରୟ କଲେ। ତେଣୁ ବୈଷ୍ଣବ ସେବା, ଆମେ ବୈଷ୍ଣବଙ୍କର ଦୋଷ ଦେଖିବା ଆବଶ୍ୟକ ନାହିଁ, ଆମେ ବୈଷ୍ଣବ ସେବା କରିବା ଦ୍ୱାରା ବୈଷ୍ଣବର ଯେଉଁ ସୁଗୁଣ ଅଛି ସେ ସୁଗୁଣଟା ଆମ ନିକଟକୁ ଆସିଛି। ତା ପରବର୍ତ୍ତୀ ସେତେବେଳେ ମହାପ୍ରଭୁ ପୁଣି ଯାଇ ପହଞ୍ଚିଲେ, ଏଇମାନେ ଯାଇକି କୋଉମାନେ କୁଳିନବାସୀ ଗ୍ରାମ ମାନେ ଗ୍ରାମୀଣ ଭକ୍ତମାନେ ପୁଣି ଆର ବର୍ଷ ଯେତେବେଳେ ପୁରୀରେ ଯାଇ ପହଞ୍ଚିଲେ, ପୁଣି ପଚାରିଲେ, କହିଲେ ପ୍ରଭୁ ଆମେ ତ ଗୃହସ୍ଥ ଲୋକ, ଆଉ ଆମେ କଣ କରିବୁ କୁହନ୍ତୁ। ଆମେ ପୂର୍ବ ବର୍ଷ ପଚାରିଥିଲେ, ଆମେ ଗୃହସ୍ଥ ଲୋକ ଆମର କର୍ମ କଣ, ମହାପ୍ରଭୁ କଣ କହିଥିଲେ, ନିରନ୍ତର କୃଷ୍ଣ ନାମ କରିବ, ବୈଷ୍ଣବ ସେବା କରିବ, ଆଉ କୃଷ୍ଣ ସେବା କରିବ। କିନ୍ତୁ ଏବାର ଯେତେବେଳେ ପଚାରିଲେ ମହାପ୍ରଭୁ ଗୋଟେ କାଟିଦେଲେ, ମହାପ୍ରଭୁ କହିଲେ କେବଳ କୃଷ୍ଣ ବୈଷ୍ଣବ ସେବା କର, ନିରନ୍ତର କର, ନାମ ସଂକୀର୍ତ୍ତନ, ଆଉ କୃଷ୍ଣ ସେବା କହିଲେ। ସତ୍ୟରାଜ ଖାନ ପଚାରିଲେ, ପ୍ରଭୁ ବୈଷ୍ଣବ ଚିହ୍ନେବି କେମିତି, ସେ କାଲି ପଚାରୁଥିଲେ, ସେ କାଇଁ ଆଜି ଆସିନାହାନ୍ତି, ବୈଷ୍ଣବ ଚିହ୍ନେବି କେମିତି, କିଏ ବୈଷ୍ଣବ? ମହାପ୍ରଭୁ କହିଲେ, ଶୁଣ, ପ୍ରଭୁ କହେ ଯାର ମୁଖେ ଶୁନି ଏକ ବାର, ପ୍ରଭୁ କହେ ଯାର ମୁଖେ ଶୁନି ଏକ ବାର, ନାମ ସେଇ ପୂଜ୍ୟ ଶ୍ରେଷ୍ଠ ସବାକାର, କୃଷ୍ଣ ନାମ ସେଇ ପୂଜ୍ୟ ଶ୍ରେଷ୍ଠ ସବାକାର। ପ୍ରଥମ ବର୍ଷ ଏ କଥା କହିଥିଲେ, ପ୍ରଥମ ବର୍ଷ କହିଥିଲେ, ଯାହା ମୁହଁରେ ଗୋଟିଏ କୃଷ୍ଣ ନାମ ଆସୁଛି ତାକୁ ବୈଷ୍ଣବ ବୋଲି ଜାଣିବ। କହିଲେ ଗୋଟେ ଥରେ କୃଷ୍ଣ ନାମ କଲେ କେମିତି ବୈଷ୍ଣବ ହେଇଯିବ? ଆଜ୍ଞା ଥରେ କୃଷ୍ଣ ନାମ କଲେ ଏଇନା ବୈଷ୍ଣବ କେମିତି ହବ? ମହାପ୍ରଭୁ କହିଲେ ସେ ପୂଜ୍ୟ, ତାଙ୍କୁ ପୂଜା କରିବ। କାହିଁକି? ମହାପ୍ରଭୁ କାରଣ ଦେଲେ,
ଏକ କୃଷ୍ଣ ନାମ କରେ ସର୍ବ ପାପ କ୍ଷୟ, ଏକ କୃଷ୍ଣ ନାମ କରେ ସର୍ବ ପାପ କ୍ଷୟ, ନବବିଧା ଭକ୍ତି ନାମ ହୈତେ ପୂର୍ଣ୍ଣ ହୟ।
ଥରେ ଯେ କୃଷ୍ଣ ତାହେଲେ ଏଠି ଯେତେବେଳେ ବସିଛନ୍ତି ସେ ବସିଛନ୍ତି ନାହିଁ ଆଜ୍ଞା? ଯିଏ ମନ୍ଦିରକୁ ଇସ୍କନ ମନ୍ଦିରକୁ ଯିଏ ଆସିକି ଥରେ ହରେ କୃଷ୍ଣ କହିଲେ ସେ ବୈଷ୍ଣବ। ଆମକୁ ଏଇ ଦୃଷ୍ଟିରେ ଦେଖିବାକୁ ପଡିବ, ଯିଏ ଆସିକି ହରେ କୃଷ୍ଣକୁ ତାକୁ ବୈଷ୍ଣବ ବୋଲି ଜ୍ଞାନ କରିବେ। ସେ ପାପୀ ହେଇଛି, ଆମିଷ ଖାଉଥିଲା, କିଏ ପ୍ରଶ୍ନ କରିବ? କହିଲେ ନା ନା, ଏକ କୃଷ୍ଣ ନାମ କରେ ସର୍ବ ପାପ କ୍ଷୟ, ନବବିଧା ଭକ୍ତି ପୂର୍ଣ୍ଣ ନାମ ହୋଇତ ହୟ। ନାମ କରିଦେଲେ ନବବିଧା ଭକ୍ତି ପୂର୍ଣ୍ଣ ହେଇଗଲା, ସବୁ ପାପ କ୍ଷୟ ହେଇଗଲା। ଜଣେ ପ୍ରଶ୍ନ ପଚାରିବ, ସେ ତ ଦୀକ୍ଷା ନେଇନି, ସେ କିନ୍ତୁ ବୈଷ୍ଣବ। ଯିଏ ଦୀକ୍ଷା ନେଇନି, ଯିଏ ହରିନାମ କରୁଛି କିନ୍ତୁ ଦୀକ୍ଷା ନେଇନି, ସେ ବୈଷ୍ଣବ ନା ନାହିଁ? ବୈଷ୍ଣବ।
ଦୀକ୍ଷା ପୁରସ୍ୟ ବିଧି ଅପେକ୍ଷା ନା କରେ, ଅପେକ୍ଷା ନା କରେ, ଆଚାଣ୍ଡାଲେ ଜିହ୍ୱା ସ୍ପର୍ଶେ ସକାଲି ଉଧାରେ, ଆଚାଣ୍ଡାଲେ ଜିହ୍ୱା ସ୍ପର୍ଶେ ସକାଲି ଉଧାରେ।
ହରିନାମର ଏତେ ବଡ ମହିମା, କିଏ ଦୀକ୍ଷା ନ ନେଇକି ଯଦି ହରିନାମ ଗଲା ତାର କଣ ହବ? ଦୀକ୍ଷା ପୁରଶ୍ଚର୍ଯ୍ୟ ବିଧି, ପୁରଶ୍ଚର୍ଯ୍ୟ ମାନେ ସଂକଳ୍ପ କରି ପୁରସ୍ମରଣ କରନ୍ତି, ସେ ଦୀକ୍ଷା ନେଇନି କିନ୍ତୁ ହରିନାମ କରୁଛି। ଆଚାଣ୍ଡାଲେ ଜୁହା ସ୍ପର୍ଶ ସକଲି ଉଦ୍ଧାରେ, ଯା ଜୁହାରେ ହରିନାମ ଆସିଲା ସେ ଉଦ୍ଧାର ହେଇଯିବ। ତାହେଲେ ପ୍ରଶ୍ନ କରି ଆଉ ଦୀକ୍ଷା କାହିଁକି ନେବି? ଥରେ ତ କୃଷ୍ଣ ନାମ କରିଥିଲେ, ଏତେବାର ଏତେ ଫଳ ମିଳିଯାଉ, ଦୀକ୍ଷା ନବା କଣ ଆବଶ୍ୟକ ଅଛି? ଅଜାମିଳି ଦୀକ୍ଷା ନେଇଥିଲା କି? ଅଜାମିଳି ବୈକୁଣ୍ଠକୁ ଗଲା, କିନ୍ତୁ ଭଗବାନଙ୍କୁ ଭକ୍ତି ପାଇବାକୁ ହେଲେ, ଗୋଲକ ବୃନ୍ଦାବନ ଯିବାକୁ ହେଲେ ଗୁରୁଙ୍କ ଆଶ୍ରୟ କରିବାକୁ ପଡେ। କାରଣ ଭକ୍ତି, ଭକ୍ତ ବିନା ଭକ୍ତି ମିଳିବ। ଭଗବାନ ଯେହେତୁ ଭକ୍ତର ଅଧୀନ, ଭକ୍ତି ବିକାର ଅଧୀନ, ଭକ୍ତର ସେଥିପାଇଁ ଦୀକ୍ଷା ନିଆଯିବ। କିନ୍ତୁ ହରିନାମ ଖାଲି କଲେ, ଜଣେ ଯଦି ସମ୍ପୂର୍ଣ୍ଣ ଆଶ୍ରୟ କରି ହରିନାମ କରିବ ସେ ଭକ୍ତି ପାଇଯିବ। ଧର୍ମ ଅର୍ଥ କାମ ଯଦି ପୂର୍ଣ୍ଣ ବିଶ୍ୱାସରେ ପାପ ତ୍ୟାଗ କରି ଗଲା ସେ ମୁକ୍ତି ପାଇଯିବ। କିନ୍ତୁ ବୈକୁଣ୍ଠକୁ ଯିବା, ଗୋଲକ ବୃନ୍ଦାବନକୁ ଯିବା, ଭକ୍ତି ପାଇବା ବିନା ଗୁରୁଙ୍କ ଦ୍ୱାରା ହବନି, ସେଥିପାଇଁ ଗୁରୁ ଗ୍ରହଣ କରାଯିବ। ଏ ପ୍ରଥମ ବର୍ଷ କହିଲେ, ଦ୍ୱିତୀୟ ବର୍ଷ ଆସିକି ପଚାରିଲେ, ପ୍ରଭୁ ଆମେ ଗୃହସ୍ଥ ଲୋକ କଣ କରିବୁ? ମହାପ୍ରଭୁ କୃଷ୍ଣ ସେବକ କାଟିଦେଲେ, ମହାପ୍ରଭୁ ସିଧା ବୈଷ୍ଣବ ସେବା କହିଲେ।
ପ୍ରଭୁ କରେ ବୈଷ୍ଣବ ସେବା ନାମ ସଂକୀର୍ତ୍ତନ, ପ୍ରଭୁ କହେ ବୈଷ୍ଣବ ସେବା ନାମ ସଂକୀର୍ତ୍ତନ, ଦୁଇ କର ଶୀଘ୍ର ପାବେ ଶ୍ରୀକୃଷ୍ଣ ଚରଣ, ଦୁଇ କର ଶୀଘ୍ର ପାବେ ବୈଷ୍ଣବ।
ମହାପ୍ରଭୁ ପ୍ରଥମ ବର୍ଷ କହିଲେ କୃଷ୍ଣ ସେବା, ବୈଷ୍ଣବ ସେବା, ନାମ ସଂକୀର୍ତ୍ତନ। ଏବାର ତାହେଲେ ଦ୍ୱିତୀୟ ବର୍ଷ ପଚାରିଲେ, ମହାପ୍ରଭୁ କହିଲେ ପ୍ରଭୁ କହେ କୃଷ୍ଣ, ପ୍ରଭୁ କହେ ବୈଷ୍ଣବ ସେବା ନାମ ସଂକୀର୍ତ୍ତନ, ଦୁଇ କର ଶୀଘ୍ର ପାଇବେ ଶ୍ରୀକୃଷ୍ଣ ଚରଣ, ଦୁଇଟା କର ଶୀଘ୍ର ପାଇଯିବ। ଆରଥର ଶୀଘ୍ର ପାଇବା କଥା କହିଲେନି, ଏଥର କହିଦେଲେ ଶୀଘ୍ର ପାଇବ ଭଗବାନଙ୍କୁ ଯଦି ବୈଷ୍ଣବ ସେବା କରିବ ଆଉ ନାମ ସଂକୀର୍ତ୍ତନ କରିବ। ସତ୍ୟରାଜନ ଖା ପଚାରିଲେ, ଆଜ୍ଞା ବୈଷ୍ଣବ କିଏ? ଆରଥର ପଚାରିଥିଲେ ବୈଷ୍ଣବ କିଏ, ମହାପ୍ରଭୁ କଣ କହିଥିଲେ? যে থরে কৃষ্ণ নাম করছে সে বৈষ্ণব, থরে কৃষ্ণ নাম করছে যে বৈষ্ণব আমি সন্দেহ লাগুছে না নাই। এথর পুনি পচারছেন প্রভু বৈষ্ণব চিনিবি কেমনে, বৈষ্ণব কেমি চিনিবি, কারণ আজিকালি এই যে এইসব কুহা হয়েছে বাহার লোক তো টোটাল বিশ্বাস করু না, এ তিলক মালি করি এই কাম কলে সে এমনি বদমাশ কলে। বৈষ্ণব মানে যে বিষ্ণু ভক্ত হচ্ছেন তিলক ধারণ করছেন, ভক্তি বিনোদ ঠাকুর তিলক ধারণ করুন কিন্তু জজ লে পুরী মন্দির পচারা যা সে পুরীর তাঁর কিছু কমিট ভক্ত মানুষ ভাগবত সব আলোচনা কর, তাঁকু তুমি তিলক কী ধারণ করুন তুমি বৈষ্ণব হয়েছ নাম করুছ না, মো গুরুদেব মতো কই না তিলক করিয়া, কারণ তিলক জন ধারণ কলা মাত্রে সে কোণ হল যেভাবে জন নালি কপড়া পিঁধা মাত্রে সে ত্যাগী বলে আসিগল, সে কিছু ভুল কর্ম করে এই দোষটা কা প্রতি যাব সম্প্রদায় প্রতি গুরু প্রতি ভগবান প্রতি পুরা বৈষ্ণব সমাজ প্রতি যাব, সেভাবে তিলক পিঁধিকি যদি কি ভুল কর্ম কলা সমাজ দেখিব, কিন্তু আমমানঙ্ক পাই অন্তরঙ্গ শান্ত হেলা আমি এত উচ্চ স্তরক যা দরকার যে থরে ভগবান নাম করি তা জানা দরকার হচ্ছে বৈষ্ণব, এটা সহজ না সহজ বহু কষ্ট কেমি বৈষ্ণব কহবা কেতে প্রকার বৈষ্ণব অনেক সে আম গুরুদেব কুহতি এ বৈষ্ণব কি রে এটা বিরাড়ি বৈষ্ণবটা আম গুরুদেব প্রবচন দিয়ে গোটে ইংলিশে দিরা প্রবচন দিয়েছেন বিরাড়ি বৈষ্ণব আর বগ বৈষ্ণব, বককু বগ দেখিলা সে গোটে পুখরে রয়েছে মাছ আইপার সব এ পিলা কি পাটি করছে রে, সে পোখরী ভিতরে মাছ সব চালাক হয়ে কারণ সে ধরা দেউ না, বগ কোণ কলা তিলক করেদেলা বেকার গোটে মাড়ি ঝুলাই দেলা আসি ঠিয়া মাছ মানে দূর দেখি পচারলে কি রে বগ কোণ কিছু করুনি খালি অনেক রয়েছে তিলক কোণ করছে মাড়ি ঝুলাইছি আউ থন্টারে কোণ করছে তুলা দিয়ে দিয়েছি তুলা দিয়ে দিয়েছি তাকে পচারছেন মাছ মানে ভাই দূর পচারছেন কাল পাখ গেলে খুম্পি দেব রে ভাই আজকাল কোণ থন্টরে তো তুলা দিয়েছ না মা বৈষ্ণব হয়ে গেলি মু আউ আমিষ খাইবিনি কালে মো পাটি ভিতরে কি মাছ পশি যাব পাটি ভিতরে মাছ পশি যায় মানে চালাখরে প্রবচন দু যে এটা হচ্ছে কি বিরাট মানে বগ বৈষ্ণব বলে মো পাটি ভিতরে কালে মাছ পশি যাব মু সে নাকি তুলাটা দিয়ে দিয়েছি মাছ মানকর বিশ্বাস হেলা যে পাটিরে থন্টরে তুলা দেলানি সি আউ সে খাইব না সে দি চার দিন পুরো আরাম সে চারি ঘর বুললে বগ তার কিছু কলে না গোটে দিন উপাস রয়ে আগে বিশ্বাস হয়ে যাও তাঁকর তারপরে ধীরে ধীরে চালিও আর কোণ যেতে সব মাছ মানে বিশ্বাস হয়ে গেল বাস তার খুপিকে আরম্ভ গেল আর কোণ ই হলে বক বৈষ্ণব আউ বিরাটি বৈষ্ণব বিরাটি বিষয় গলা বিরাটিকে মূষা মিললানি গোটে দিন মূষা খাইলে মূষা মানে দেখিদেলে বিরাটি আইলানি সে আউ আসলে বিরাট তার তিলক করে দিয়ে ঘণ্টি গোটে ঝুলাই গলা ঠং 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 মূষা মানে কহিলেন ইয়ে তো ধীরে ধীরে আসে শব্দ হুয়ে না আজি কোণ শব্দ হলানি বেকর ঝুলাইছি ঘণ্টি না মু হরিনাম করছি ঘণ্টি বজাইকি ঠাকুরকু চিন্তা করছি বিরাড়ি হরিনাম করিকি শুকুয়া গন্ধ বাজিলে তিন কিলোমিটর যাওয়া লোক তিলক করিদেছি ঘণ্টি বাজুছি মূষা মানে পচারুচ্ছে রে ভাই আজি কোণ হলো কি না মু বৈষ্ণব হয়েগলি মু বৈষ্ণব হয়েগলি আউ কিছু আমিষ খাইবিনি দেখুন না মু কেমতি আরতি কলা ভাবে ঘণ্টি বেকর বজি সববেলে নাম করছি ঘণ্টি বজি মূষা মানে আরামসে কে ইয়ে বৈষ্ণব হয়ে গেল গলা আম পিলা ছুয়া বড়িয়ে সংসার আমি আরামসে খেলা ইয়ে তার বগ ভাড়া চাপি চুপচাপ রহলা সব নির্ভয় হয়ে খেলে হল গোটে গোটে আমি কোণ কইদেলে হরিনাম থরে কলা বেড়ে জন বৈষ্ণব বলে আমি জ্ঞান করা মহাপুরুষ আমি ক্লিয়র ডেফিনেসন দে বৈষ্ণব কি বৈষ্ণব তোর কি বৈষ্ণব তম কি কনিষ্ঠ অধিকারী বৈষ্ণব কি মধ্যম অধিকারী বৈষ্ণব কি উত্তম অধিকারী বৈষ্ণব কি কিন্তু মনে রাখা পড়ব বাহার লোক মানে বৈষ্ণব কু নিন্দা করে পারে বগ ভাড়া কে কর্ম করুচি কি বিরাটি ভাড়া কর্ম করুচি কিন্তু বৈষ্ণব কেবে হলে এবং নিন্দা করবেনি কাহিঁকি নিন্দা করবেনি প্রকৃত সে যদি হরিনাম করুচি ভগবান তাকে নিশ্চিত পরিবর্তন করে দেবে ନିଶ୍ଚିତ ପରିବର୍ତ୍ତନ କରିଦେବେ। କିନ୍ତୁ ହରିନାମ ନ କରିକି ତିଳକ ମାଳା ଧରିକି ନିଜର ସ୍ୱାର୍ଥ ପାଇଁ ଲାଗିଛି, ଭଗବାନ ତାକୁ ନିଶ୍ଚିତ ଦଣ୍ଡ ଦେବେ। କାରଣ ଏ ରାସ୍ତାରେ ଆପଣ କେବେ ଠକେଇ ପାରିବେନି। ଆଉ କୃଷ୍ଣ ଠକ ନୁହନ୍ତି, କୃଷ୍ଣ ସବୁଠୁ ଚାଲାକ, ତାଙ୍କ ନାମ ଆପଣ କରୁଛନ୍ତି, ସେ ସବୁଠୁ ବଙ୍କା। ଆପଣ ତାଙ୍କ ଆଗରେ ବୁଦ୍ଧି ଖର୍ଚ୍ଚ କଲେ ଆପଣଙ୍କୁ ତିନି ବଙ୍କା ଆସିବେ, ଆପଣଙ୍କୁ ଛଅ ବଙ୍କା କରି ଛାଡ଼ିବେ, ତାଙ୍କ ପାଖରେ ବଦମାସ କରିବେ। ଆଜି ହରିନାମ କରିକି ତାଙ୍କ ଆଗରେ ଚତୁରତା ତିଆରି କରିବ, ତାର ସର୍ବନାଶ କରିଦେବେ ସେ। ସେଥିପାଇଁ ବୈଷ୍ଣବ କେବେ ହେଲେ କପଟା ଆଚରଣ କରିବେ। ତେଣୁ ଏମାନେ ପଚାରିଲେ, ପ୍ରଭୁ ଆର ବର୍ଷ ଆପଣ କହିଥିଲେ ନାମ ସଂକୀର୍ତ୍ତନ, କୃଷ୍ଣ ସେବା, ବୈଷ୍ଣବ ସେବନ, ଏ ବର୍ଷ କହିଲେ ଆପଣ କୃଷ୍ଣ ସେବାକୁ କାଟିଦେଇକି ବୈଷ୍ଣବ ସେବାକୁ ଏତେ ବଡ଼ ଦେଇଦେଲେ, ନାମ କୀର୍ତ୍ତନ ତ କରିବୁ କରିବୁ। ତାହେଲେ ବୈଷ୍ଣବକୁ ଆମକୁ ଚିହ୍ନାନ୍ତି, କିଏ ବୈଷ୍ଣବ? ବୈଷ୍ଣବ ଶ୍ରେଷ୍ଠ କିଏ? ଫାର୍ଷ୍ଟ କ୍ଲାସ ବୈଷ୍ଣବ କିଏ, ସେକେଣ୍ଡ କ୍ଲାସ ବୈଷ୍ଣବ କିଏ, ଥାର୍ଡ କ୍ଲାସ ବୈଷ୍ଣବ? କିନ୍ତୁ ୟାର ଏଇଟା ଜାଣିଲା ପରେ ଆପଣ ମାପିବେନି, ଖୋଜିବେ, ଖାଲି ବୁଲିବେ କିଏ ଫାର୍ଷ୍ଟ କ୍ଲାସ ବୈଷ୍ଣବ, କିଏ ସେକେଣ୍ଡ କ୍ଲାସ ବୈଷ୍ଣବ, କିଏ ଥାର୍ଡ। ଏଇଟା କୁହାଯାଉଛି ଆମକୁ ଫାର୍ଷ୍ଟ କ୍ଲାସ ବୈଷ୍ଣବ ହବା ପାଇଁ, ବା ମୋର ସ୍ତର କ'ଣ ନିଜକୁ ଜାଣିବା ପାଇଁ ଶାସ୍ତ୍ରରେ ଲକ୍ଷଣ ଦିଆଯାଉଛି, ଅନ୍ୟକୁ ମାପିବା ପାଇଁ ନୁହେଁ। ଅନ୍ୟକୁ ମାପିବାକୁ ଗଲେ ଆମେ ଠକିଯିବା। କୃଷ୍ଣ ନାମ ନିରନ୍ତର ଯାହାର ବଦନେ, କୃଷ୍ଣ ନାମ ନିରନ୍ତର ଯାହାର ବଦନେ, ସେଇ ବୈଷ୍ଣବ ଶ୍ରେଷ୍ଠ ଭଜ ତାହାର ଚରଣେ, ସେଇ ବୈଷ୍ଣବ ଶ୍ରେଷ୍ଠ ଭଜ ତାହାର ଚରଣେ। ବୈଷ୍ଣବ କୃଷ୍ଣ ନାମ ନିରନ୍ତର ଯାହାର ବଦନେ, ଯାହା ମୁହଁରେ ସବୁବେଳେ ଭଗବାନଙ୍କର କଥା ଆସୁଛି, ଭଗବାନଙ୍କର ନାମ ଆସୁଛି, ତାକୁ ଜାଣିବେ ସେ କଣ? ଶ୍ରେଷ୍ଠ ବୈଷ୍ଣବ, ଉତ୍ତମ ଅଧିକାରୀ ବୈଷ୍ଣବ। ସବୁବେଳେ ଭଗବାନଙ୍କର ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ, ସବୁବେଳେ ପ୍ରଭୁଙ୍କର ନାମ କରୁଛି, ସେଠି ଉତ୍ତମ ବୈଷ୍ଣବ। ଉତ୍ତମ ବୈଷ୍ଣବ ଲକ୍ଷଣକୁ ପୁଣି ଦେଲେ ଚିହ୍ନିବୁ କେମିତି? ନା ଶାସ୍ତ୍ର ଯୁକ୍ତେ ଶୁନି ପୁଣ ଦୃଢ ଶ୍ରଦ୍ଧା ଜାର, ଶାସ୍ତ୍ର ଯୁକ୍ତେ ଶୁନି ପୁଣ ଦୃଢ ଶ୍ରଦ୍ଧା, ଉତ୍ତମ ଅଧିକାରୀ ସେଇ ତାର ଏ ସଂସାର, ଉତ୍ତମ ଅଧିକାରୀ ସେଇ ତାର ଏ ସଂସାର। ଉତ୍ତମ ଅଧିକାରୀ ବୈଷ୍ଣବ ତାର ଦିଟା ଲକ୍ଷଣ, ଶାସ୍ତ୍ର ଯୁକ୍ତିରେ ଶୁନିପୁଣ। କିନ୍ତୁ ମନେ ରଖିବେ, ତିନି ଜଣ ବୈଷ୍ଣବଙ୍କର ସେବା କରିବେ, ବୈଷ୍ଣବ ସେବା ଯେତେବେଳେ ଚୈତନ୍ୟ ମହାପ୍ରଭୁ କହିଲେ, କେବଳ କହିଲେନି ଉତ୍ତମ ବୈଷ୍ଣବଙ୍କ ସେବା କରିବ, ଆମର ସେଇଆ ହଉଛି ନା, ମହାରାଜ ମାନେ ଆସିଲେ ପ୍ରଭୁ ଆସିଲେ, ଆଉ ଜଣେ ବୈଷ୍ଣବ ହେଲେ ସିଏ ବୈଷ୍ଣବ ନୁହଁଥିବ, ମହାରାଜ ଆସିଲେ ତାଙ୍କୁ ପୂଜା କରିବା, ଅଲଗା ବୈଷ୍ଣବ। ଆରେ ଗୁରୁଙ୍କୁ ପୂଜା କରିବା, ଗୁରୁଙ୍କର ଶିଷ୍ୟଙ୍କୁ ପୂଜା ନ କରିବା, ତାଙ୍କୁ ଆଦର ନ କରିବା, ଏଇ ବୈଷ୍ଣବ ଅପରାଧ ହେଲାନି? ରାମାନୁଜାଚାର୍ଯ୍ୟଙ୍କୁ ଆମନ୍ତ୍ରଣ ଦେଇଛ, ରାମାନୁଜାଚାର୍ଯ୍ୟ ଖବର ପଠେଇଲେ, କହିଲେ ଯାଅ ଆମେ ସେ ଗାଁ ଦେଇକି ଯିବା, ସେଠି ମୋର ଶିଷ୍ୟ ଅଛି, ତାକୁ କହିଦେବ ତାଙ୍କ ଘରେ ଆଜି ବୈଷ୍ଣବ ଭୋଜନ ହବ, ଗୁରୁଦେବ ଆସିବେ। ସେ ଯାଇକି ପହଞ୍ଚିଗଲେ, ସେ କହିଲେ, କହିଲେ ଗୁରୁଦେବ ଶିଷ୍ୟ ଏଠି ଧନୀ ଲୋକ, କହିଲେ ଆଜି ଗୁରୁଦେବ ତୁମ ଘରକୁ ଆସିବେ। ସେ ଖୁସି, ପୁରା ଖୁସି, ଆନନ୍ଦ ହେଇ ସବୁ ଚାକରୁ ଦେଲେ, ଗୁରୁଦେବ ଆସିବେ, ସବୁ ପରିଷ୍କାର ପରିଚ୍ଛନ୍ନ କରେ, ଏ ଆଣ ତାଣ ତାଣ। ଶିଷ୍ୟମାନେ ଫେରିକି ରାମାନୁଜାଚାର୍ଯ୍ୟଙ୍କୁ କହିଲେ, ରାମାନୁଜାଚାର୍ଯ୍ୟ ପଚାରିଲେ, କହିଲେ ବାପା ତୁମେ ଯାଇଥିଲ, ତୁମେ କଣ କହିଲ? ନା କହିଲୁ ଆମେ ଗୁରୁଦେବ ଆସିବେ। ସେ ଶୁଣି କଣ ହେଲା ନା, ବହୁତ ଖୁସି ହେଇଗଲା। ତୁମର କଣ ସେବା କଲ? ନା ଆଜ୍ଞା ଆମକୁ ପାଣି ଗ୍ଲାସ ବି କିଛି ତ କହିଲେନି, ତା ଘରକୁ ଆମେ ଯିବା। ତାର ବୈଷ୍ଣବ ଦୃଷ୍ଟି ନାହିଁ, ଆରେ ସେ ଗୁରୁଙ୍କୁ ଆଦର କରୁଛି, ମତେ ଆଦର କରୁଛି, ଅର୍ଥାତ୍ ତୁମେ ମୋର ଶିଷ୍ୟ, ତୁମ ବୈଷ୍ଣବ, ତାର ବୈଷ୍ଣବ ଦୃଷ୍ଟି ନାହିଁ, ତା ଘରକୁ ଯିବା। କହିଲେ ଗୁରୁଦେବ ଆପଣ ତାଙ୍କ ଘରକୁ ଯିବେନି, ଆଉ ଏତେ ଆମେ ଶିଷ୍ୟ ଯିବା, କାହା ଘରକୁ ଯିବା, କାହା ଘରକୁ ଯିବା? ନା ଯାଅ ସେଇ ଗାଁ ଆଗରେ ଆଉ ଗୋଟେ ଗରିବ ଲୋକ ଅଛି, କିନ୍ତୁ ତା ଘରେ ଖବର ଦେବନି। ଦେଖ ବୈଷ୍ଣବ ସେବା କିଏ କରି ଶିଖିଛି, ବୈଷ୍ଣବ ସେବା କିଏ କରି ଶିଖିଛି, ଯାହାର ଧନ ଅଛି କେବଳ ବୈଷ୍ଣବ ସେବା କରିବ ତା ନୁହେଁ, ଯିଏ ବୈଷ୍ଣବକୁ ଜାଣେ ସିଏ ବୈଷ୍ଣବ ସେବା କରିବ, ବୈଷ୍ଣବ ମହିମାକୁ ଜାଣେ। କହିଲେ ଦେଖ ତୁମେ ଭାବୁଛ ଆମେ ସେ ଧନୀ ଲୋକ, ସିଏ କେବଳ ଖାଇବାକୁ ଦେଇପାରିବ, ଆଉ କେହି ବୈଷ୍ଣବ ଦେଇପାରିବେନି। ମୋର ଗୋଟେ ଶିଷ୍ୟ ଅଛି ଭାରି ଗରିବ ବ୍ରାହ୍ମଣ ଭିକାରୀ, ସେ ତା ଘରକୁ ଯିବା କିନ୍ତୁ ଆମନ୍ତ୍ରଣକୁ ଜଣେଇବାରେ, ଦେଖ ସେ ବୈଷ୍ଣବ ସେବା କରୁଛି କିନ୍ତୁ ଚାଲ। ସାଙ୍ଗରେ ସମସ୍ତ ଶିଷ୍ୟ ଅଛନ୍ତି ବ୍ରାହ୍ମଣାଚାର୍ଯ୍ୟ, ଆଜ୍ଞା ସେ ଏତେ ଗରିବ ବୈଷ୍ଣବ, ତା ସ୍ତ୍ରୀର ଖଣ୍ଡିଏ ଶାଢ଼ୀ, ଭଙ୍ଗା ଘର, କବାଟ ଉପରେ ସବୁ ଫାଙ୍କ ଅଛି, ସେ ସ୍ନାନ କରୁଛି ଘର ଭିତରେ, ଘରେ ଆଗରୁ ସବୁ କଣ ଥାଏ ନା ବାହାର ଘର ସବୁ ଖରା ପଡ଼େ, ଯୋଉଠି ଗାଧେ ସ୍ତ୍ରୀ ଲୋକମାନେ ବି ଗାଧାନ୍ତି, ସେ ଗାଧୋଉଛି ବାହାର ଘରେ ଗାଧୋଉଛି। ଶିଷ୍ୟମାନେ ଯାଇ କହୁଛନ୍ତି ମା କବାଟ ଖୋଲ, କବାଟ ଖୋଲ, ନା ଧରି ଡାକୁଛନ୍ତି, ଗୁରୁଦେବ ଆସିଛନ୍ତି, ଗୁରୁଦେବ ଆସିଛନ୍ତି। ଇଏ କଣ କରିବେ, ଶାଢ଼ୀ ସିନା ସିନା ପାଲଟିବେ, ବୈଷ୍ଣବ ସେବା କେମିତି କରାଯାଏ ଦେଖନ୍ତୁ, ବୈଷ୍ଣବ କେମିତି। ବ୍ରାହ୍ମଣାଚାର୍ଯ୍ୟ ଦୁଃଖୀ ହେଇଗଲେ, ଆରେ ମୋ ସେବା କରିବା ପାଇଁ ଧନୀ ଲୋକଟା ଆନନ୍ଦିତ ହେଇଗଲା କିନ୍ତୁ ତୁମକୁ ଟିକେ ପାଣିକୁ ଆସିଦେଲାନି, ତାର ବୈଷ୍ଣବ ଭିତରେ ଭେଦ ଦୃଷ୍ଟି ଅଛି, ତା ଘରକୁ ଯିବାନି। କିନ୍ତୁ ଚାଲ ଗରିବ ଘରୁ ଚାଲ ଦେଖିବ ସେ କେମିତି ସେବା କରିବ, ଜାଣନ୍ତି ଗୁରୁ ଡାକିଲେ ଡାକିଲେ ଆଜ୍ଞା ଶିଷ୍ୟମାନେ ଯେତେ ଡାକୁଛନ୍ତି ସେ କବାଟ ଖୋଲିଲେ, କେମିତି କବାଟ ଖୋଲିବ, ଗୋଟିଏ କପଡ଼ା ବା କପଡ଼ାଟା ଶୁଖିଲେ ସେ ଘରେ କବାଟ ଦେଇକି ରହିବ, ସ୍ୱାମୀ ଯିବ ଭିକ ମାଗିକି ଆଣିବ, ସ୍ନାନ କରିସାରିକି ସେ କପଡ଼ାଟା ଶୁଖେଇ ସାରିଲା ପରେ ପିନ୍ଧିବ। ବୈଷ୍ଣବ ତଥାପି ଆନନ୍ଦ ଭଜନରେ, ଖାଲି ଲୋକ ଭାବୁଛି ଟଙ୍କା ପଇସା ହେଲେ ଆମେ ବୈଷ୍ଣବ ହେଲେ, ବର୍ତ୍ତମାନ ବୈଷ୍ଣବ ହେଇ ଖାଲି ଆମେ ଚିନ୍ତା ଆମର ପଇସା କୋଉଠା, କଣ ପଇସା ଦରକାର, ଆମେ ବିଶ୍ୱମ୍ବର ଭଜନ କରୁଛେ ଯେ ବିଶ୍ୱକୁ ଭରଣ ପୋଷଣ କରୁଛନ୍ତି, ଆମେ ହରିନାମ କରୁଛେ, ଆମ ଉଦ୍ଧାର ଆମ ଅଭାବ ରହିବ, ଦୁଃଖରେ କଷ୍ଟରେ ଭଜନ କରିବାର ଯୋଉ ଆନନ୍ଦ ଧନରେ ନାହିଁ, ସେ ଜାଣିଛନ୍ତି। ସେଥିପାଇଁ ସେ ସ୍ୱାମୀଙ୍କୁ କହିବ, ସ୍ୱାମୀ ଗୁରୁଦେବ କହିଛନ୍ତି ଜପ କରିବା ପାଇଁ, ନାମ କରିବା ପାଇଁ, ଆପଣ ଯିବେ ଭିକ ମାଗିକି ଆଣିବେ, ଆମର ଅଧିକ ଏ ପିଲା କିଏ ସେ ପାଟି କରୁଛି, ସେଠି ୱାଲରେ କିଏ ବସିଛ ସେଠି, ଆଉ ତୁମେ କେବେ ହେଲେ ଅଧିକା ସମୟ ନଷ୍ଟ କରିବନି, କେବଳ ଭିକ୍ଷା ମାଗିଦେବ, ନିର୍ଦ୍ଦିଷ୍ଟ ଘରେ କେବଳ ଭିକ୍ଷା ମାଗିବ, ଚାରି ପାଞ୍ଚଟି ଘରେ ଭିକ୍ଷା ମାଗିଦେଇ ପଳେଇ ଆସିବ, ଆମର ଯେତିକି ଧନ ଆମେ ସେତିକିରେ ଚଳିବା, ଠାକୁରଙ୍କର ନାମ କରିବ। କିନ୍ତୁ ଶିଷ୍ୟମାନେ କବାଟକୁ ବାଡ଼େଇ 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 ଥକିଗଲେଣି, କବାଟ ଖୋଲିନି କାହିଁକି, ଲୁଗାଟା ଶୁଖିନି, ପିନ୍ଧି ଗୁରୁଦେବଙ୍କୁ ଆସିକି ପ୍ରଣାମ କରିବେ, ବୈଷ୍ଣବମାନଙ୍କୁ ପ୍ରଣାମ କରିବେ କେମିତି। ରାମାନୁଜାଚାର୍ଯ୍ୟ ବୁଝିଦେଲେ ଆଜ୍ଞା ଗୁରୁ ନା, ସେ କଣ କଲେ ତାଙ୍କର ଯୋଗପଟ ସାମ୍ନେ ସେମାନେ ଯୋଗପିଣ୍ଡ ପିନ୍ଧନ୍ତି, ଦେଖିକି ବେକର ପକେଇଥାନ୍ତି, କାଢ଼ିଲେ କାଢ଼ିକି ଫୋପାଡ଼ିଲେ, ସେ ଶିଷ୍ୟମାନେ କିଛି ବୁଝିପାରୁନା, ଇଏ ବୁଝିଦେଲେ କିଏ, ଏଇଟା ମୋ ଗୁରୁଦେବଙ୍କର ଯୋଗପଟ, ସନ୍ନ୍ୟାସ ଯୋଗପଟ, ସେ ସେଇଟାକୁ ପୁରା ଆବରଣ କଲେ, ଗୋଟିଏ ବସ୍ତ୍ର ଏକ ବସ୍ତ୍ର ହିଁ ପିନ୍ଧିଲେ, ଯଦି କବାଟଟା ଖୋଲିଲେ, କବାଟ ଖୋଲିକି ଦେଖିଲେ ସବୁ ବୈଷ୍ଣବମାନେ, ଦେଖନ୍ତୁ ନାରୀର ବୈଷ୍ଣବ ଭକ୍ତି କେମିତି, ଶହ ଶହ ବୈଷ୍ଣବ, ରାମାନୁଜାଚାର୍ଯ୍ୟ ସ୍ୱୟଂ ଲକ୍ଷ୍ମଣଙ୍କର ଅବତାର, ପାଦ ତଳେ ପଡ଼ିକି ଭୋ ହୋଇ କାନ୍ଦିଲେ, ଆଉ ପ୍ରେମରେ ଗଦଗଦ ହେଇଯାଉଛନ୍ତି, ଏତେ ବୈଷ୍ଣବ ମୋ ଘରକୁ, ଆପଣ କୋଟିଏ ଟଙ୍କା ଦେବେ ବୈଷ୍ଣବ ପାଇବେ, କୋଟିଏ ଟଙ୍କା ଆପଣ ଖର୍ଚ୍ଚ କରିପାରନ୍ତି, ଦଶ ଜଣ ବୈଷ୍ଣବ ଏକା ସାଙ୍ଗରେ ଡାକିକି ଆପଣ ଘରକୁ ନେଇପାରିବେ, ୟାଙ୍କ ମନ ଆନନ୍ଦ, ଆରେ ମୁଁ ଗରିବ ଲୋକ, ମୋର ଭଙ୍ଗା କୁଡିଆ ଘର, ବସିବା ପାଇଁ ଜାଗା ନାହିଁ, କିନ୍ତୁ ବିନା ଆମନ୍ତ୍ରଣରେ ମୋର ଏତେ ବୈଷ୍ଣବ ଆସିଛନ୍ତି। କିନ୍ତୁ ସାଙ୍ଗେ ସାଙ୍ଗେ ଗୁରୁଦେବ କହିଦେଲେ ଆଜି ଏତେ ବୈଷ୍ଣବ ତୁମ ଘରେ ଭୋଜନ କରିବି, ଆଜ୍ଞା କଣ ହେଇଥିବ ତାଙ୍କ ମନ, ଆମେ କହିଥାନ୍ତେ ଆଜ୍ଞା ଏତେ ଲୋକ ଆଜ୍ଞା ମୋ ଘରେ ଆଜ୍ଞା ବାସନ କୁସନ ନାହିଁ, ଆମର ଯଦି ପ୍ରଭୁ କହିବେ ଆଜ୍ଞା ଚାଳିଶ ଜଣ ଭକ୍ତ ଆସିବେ, ଚାଳିଶ ଜଣ ଭକ୍ତ ଆଜ୍ଞା ଏତେ ବାସନ କୁସନ ନାହିଁ ବସିବାକୁ କୋଉଠି କହିଲେ, ଆଜ୍ଞା ସିଏ ତାର ବସିବାକୁ ଜାଗା ନାହିଁ, ଖାଇବାକୁ କଥା ଛାଡ଼ନ୍ତୁ, ଯିଏ ଗୋଟେ ଶାଢ଼ୀ କି ଦୀପ ଶୁଖେଇକି ପିନ୍ଧୁଛି ସିଏ କଣ ବୈଷ୍ଣବମାନଙ୍କ ସେବା କରିପାରିବ, ଏଠି ସ୍ୱାମୀ ନାହାନ୍ତି ଭିକ ମାଗିବାକୁ ଯାଇଛନ୍ତି କରିବେ କଣ, ଏଠି ଗୁରୁଦେବ କହୁଛନ୍ତି ଶୀଘ୍ର ଭୋଜନ ଦିଅ, କହିଲେ ମୁଁ ଆଜି ଯାହା ବି ହେଲେ କେତେ କେବେ ଘରୁ ବାହାରି ନାହାନ୍ତି ସୁଦାମା ସ୍ତ୍ରୀ ଭଳି ଆଜି ବାହାରି ଗଲେ ଗୋଟେ ଦୋକାନରେ ଧାର ମାଗିବାକୁ, ଏ ଦୋକାନୀ କହିଲେ ଆଜ୍ଞା ଆଜି ମୋତେ ଟିକେ ସଉଦା ଦିଅନ୍ତୁ, ଯାହା ଦରକାର ଆପଣଙ୍କର ମୁଁ ସବୁ ଦେବି, ଇଏ ଜାଣିଛି ଏଇଟା ଭିକାରୀ ଲୋକଟା, ୟା ସ୍ୱାମୀଟା ଭିକାରୀ, ୟାର କିଛି ନାହିଁ, ଇଏ ଗୋଟେ କୋଉଠି ବାବାଜୀର ନାଲି କପଡ଼ା ପିନ୍ଧିକି ଆସିଛି, ଇଏ କଣ ମୋତେ କଣ ଦବ, କିନ୍ତୁ ୟାର ବ୍ୟାକୁଳତା ୟାର କ୍ରନ୍ଦନ ଦେଖିକି ସିଏ ଭାବିଲା ଏଇଟା ଗରିବ ଲୋକଟା, ତାକୁ ବାର୍ଗେନିଂ କଲା। ତାର ମନ ଭିତରେ ରହିଲା ଠିକ ଅଛି ମୁଁ ଗୋଟେ କାମ କରିବି, ଏ ସ୍ତ୍ରୀଙ୍କୁ ଯାହା ପାରେ ତା ସଉଦା ଦେଇଦେବି, କିନ୍ତୁ ଇଏ କହୁଛି ସବୁ ଦେଇପାରିବ ମୁଁ ଆକୁ ଭୋଗ କରିବି, ଏ ବୁଦ୍ଧିରେ ସିଏ ରଖିଲା। କିନ୍ତୁ ବୈଷ୍ଣବ ସେବାର ମହିମା ଦେଖ, ସେ ଯାହା ଲିଷ୍ଟ କରିଥିଲା ସବୁ ଭଲ ଭଲ ଜିନିଷ ସବୁ ଦେଇଦେଲା, କିଏ ଦୋକାନଦାର ଦେଇଦେଲା, ଏ ସବୁ ନେଇଗଲେ। ଆଜ୍ଞା ଗୁରୁଙ୍କୁ କହିନାହାନ୍ତି ଯାହାର ବୋଧେ ନିଜର ଯୌବନକୁ ନିଜର ନାରୀର ଲଜ୍ଜା ହଉଛି ଭୂଷଣ, ଆଜି ଭୂଷଣକୁ ଲଜ୍ଜାକୁ ନିଜର ଯୌବନକୁ ବନ୍ଧା ପକେଇ ଆଣିଛନ୍ତି ଗୁରୁ ସେବା କରିବା। ଗୁରୁଙ୍କୁ କହିନାହାନ୍ତି କି ସ୍ୱାମୀଙ୍କୁ କହିନା, ସ୍ୱାମୀ ତାର ଭିକ ମାଗି ଆଇଲା ବେଳକୁ ଦେଖନ୍ତୁ ଭଗବାନଙ୍କ ପରୀକ୍ଷା, ସେଇଦିନ କଣ୍ଟେ ଭିକ ମିଳିବ, ସବୁଦିନ ଭିକ ମିଳେ ସେଦିନ ଭିକ ମିଳିବ, ଭଗବାନ ପରୀକ୍ଷା କରିବା। ସ୍ୱାମୀ ଆସିକି ଦେଖିଲା ବେଳକୁ ଘରେ ଏତିକି ବୈଷ୍ଣବ, ତା ମୁଣ୍ଡରେ ବଜ୍ର ପଡ଼ିଗଲା, ଆରେ ଆଜି ଭିକ ବି କଣ୍ଟେ ମିଳିନି, ଗୁରୁଦେବ ଆସିଛନ୍ତି। ସ୍ତ୍ରୀ ଦେଖିଲା ବେଳକୁ ରୋଷେଇ କରିକି ରୋଷେଇ ଘରେ ସବୁ ଭରି କରି ରଖିସାରିଲେଣି, ସ୍ତ୍ରୀ ଉପରେ ପୁରା ଖୁସି ହେଇଗଲା, କହିଲା କୋଉଠି ତୁ ଆଣିଲୁ କଣ କଲୁ, ସ୍ତ୍ରୀ କିଛି କରୁନୁ, ଆଉ ସ୍ତ୍ରୀ ଉପରେ ଭାରି ଖୁସି, ଯାହା ହଉ ମୋ ସ୍ତ୍ରୀ ଆଜି ପ୍ରକୃତ ସ୍ତ୍ରୀ ଆଜି ଏତେ ବୈଷ୍ଣବର ସେବା କରୁଛି। ଗୁରୁଙ୍କୁ ଜଣା ପଡ଼ିଲା, ଯେତେବେଳେ ଭୋଗ ଲାଗିସାରିକି ରାମାନୁଚର୍ଯ୍ୟ ଯେମିତି ପ୍ରସାଦ ଗଲା, ରାମାନୁଚର୍ଯ୍ୟ ପ୍ରସାଦ ଖାଇଲେ, ଶିଷ୍ୟକୁ ଡାକିଲେ ସେବକକୁ ଡାକିଲେ, କହିଲେ ଏଇ ପ୍ରସାଦ ପ୍ଲେଟର ଯାହା ବାକି ରହିଲା ଏଇଟା କେହି ଆଜି ଖାଇପାରିବନି, ଏଇଟା ଅଲଗା ରଖ। କହିଲେ ଡାକ ସେ ସ୍ତ୍ରୀକୁ ଡାକ, ସେ ଶିଷ୍ୟକୁ ଡାକ, ମୋର ଡାକି କହିଲେ ମା ଏ ପ୍ରସାଦ ପ୍ଲେଟରୁ ତୁମେ ଅଧା ପାଇବ, ଆଉ ଅଧା ଭଲ ଜିନିଷକୁ ସବୁ ନେଇକି ତୁମେ ଯାହା କତିରୁ ଆଣିଥିଲେ ସଉଦା ତାକୁ ନେଇକି ତୁମେ ଦେବ। ଆଜ୍ଞା ଏଇ ବୈଷ୍ଣବମାନେ ପୁରା ଆନନ୍ଦରେ ସବୁ ଭୋଜନ କଲେ। ରାମାନୁଚର୍ଯ୍ୟ ପଚାରିଲେ କିଏ ଧନୀ ଲୋକ ଯାଇଥିଲା ତୁମ ଧନୀ ଘରକୁ, ତୁମକୁ ପଚାରିଲେ ଇଏ ଦେଖୁଛ ନା ମୋ ବସ୍ତ୍ର ପିନ୍ଧିକି ରୋଷେଇ କଲା, ଆଜି କେତେ ବୈଷ୍ଣବଙ୍କୁ ଆଦରରେ ଖାଇବାକୁ ଦେଲା, ଦେଖିଲେ ତ ବୈଷ୍ଣବ ସେବାର ମହିମା। କିନ୍ତୁ ଗୁରୁଙ୍କର କଥାଟାକୁ ମନେ ରଖିଛନ୍ତି, କାହିଁକି ଗୁରୁ ଜାଣନ୍ତି ଆପଣ ଗୋଟେ ବିପଦ ଅଛି, ଏ ଯୌବନକୁ ଲଜ୍ଜାକୁ ନାରୀତ୍ୱକୁ ବନ୍ଧା ଦେଇକି ଆଜି ମୋର ସେବା କରିଛି। ଗୁରୁଦେବ କହିଲେ ପଳେଇଗଲେ, ସନ୍ଧ୍ୟା ବାଜିଗଲା, ସନ୍ଧ୍ୟା ବାଜିଲା ଯେତେବେଳେ କାନ୍ଦିବା ଆରମ୍ଭ କଲା, କାହା ପାଖରେ ସ୍ୱାମୀ ପାଖରେ, ସ୍ୱାମୀ କହିଲେ କାନ୍ଦୁଛୁ କାହିଁ, ନା ମୁଁ ଆଜି ସତୀ ନାରୀ ହେଇକି ମୁଁ ବୈଷ୍ଣବୀ ହେଇକି ଆଜି ମୋ ଯୌବନକୁ ବନ୍ଧା ଦେଇକି ମୁଁ ଆଣିଛି ଗୁରୁଙ୍କ ପାଇଁ ସେବା ପାଇଁ। କହିଲେ ଏଥିରେ ତୋର ଆମର ଏଟା କୀର୍ତ୍ତି, ଆରେ ଶରୀର ଦିନେ ନଷ୍ଟ ହବ, ଏ ଶରୀର ପଞ୍ଚଭୂତର ଶରୀର, ଏ ଶରୀରକୁ ତୁ ଜଳାଞ୍ଜଳି ଦେଇକି ଭଗବାନଙ୍କ ଗୁରୁଙ୍କର ସେବା ପାଇଁ ତୁ ଆଣିଛୁ, ତ ଏଥିରେ ଗର୍ବ କରିବା ଦରକାର, ଚାଲ ତୋ ସାଙ୍ଗରେ ମୁଁ ଯିବି, ଚାଲ ଦେଖନ୍ତୁ କେମିତି ବୈଷ୍ଣବ ସ୍ତ୍ରୀ ଯୌବନକୁ ବନ୍ଧା ପକେଇଛି ଗୁରୁଙ୍କ ସେବା ପାଇଁ, ସ୍ୱାମୀ ତା ପଛେ ମଛି ଯାଉଛି ଧରିକି, ଚାଲ ତାର କାମନା ପୂରଣ କରିବି, ଚାଲ ମାନେ ଆମେ ବୈଷ୍ଣବ ହେଇକି ଅସତ୍ୟ ହେଇଯିବା, ଚାଲ ତାକୁ ଠକିବା ଆମେ। ଇଏ ସ୍ତ୍ରୀ କଣ କରୁଛି, ତାର ମନେ ପଡ଼ୁଛି ଗୁରୁଙ୍କର କଥା, ପ୍ରସାଦରେ ଧରିକି ଯାଉଛି, କହିଲା ଆଜ୍ଞା ଗୁରୁଦେବ କହିଛନ୍ତି ପ୍ରସାଦରେ ନେଇ ତାକୁ ଦବା, ଚାଲ। ସ୍ୱାମୀ ପଚାରିଲେ ତତେ ତୁ କଣ କହିଥିଲୁ, ନା ମୁଁ ସଉଦା ଆଣିଲା ବେଳେ ସେ ସବୁ ସଉଦା ଦେଲେ, କିନ୍ତୁ ସେ କହିଥିଲେ ମୁଁ ଯାହା ଚାହିଁବି ତୁ ତାହା ଦବୁ, ତାର ଏଇ ଲକ୍ଷ୍ୟ ଅଛି ଭୋଗ ଲକ୍ଷ୍ୟ। ଏ ଯାଇ ପହଞ୍ଚିଗଲେ, ପହଞ୍ଚିଗଲା ତ ସେ ଖୁସି ହେଇଗଲା, ସେ ତ କାମୀ ବହୁତ ଆନନ୍ଦିତ ହେଇଗଲା ଦେଖି। କିନ୍ତୁ ଦେଖନ୍ତୁ ବୈଷ୍ଣବ ସେବାର ଫଳଟା କଣ, ଗୁରୁ ଭକ୍ତିର ଫଳ କଣ, ଆମର ବୁଦ୍ଧି ବହୁତ ନିଚକୁ ପଡ଼ୁଛି, ଆମେ ବୈଷ୍ଣବ ହେଇ ଯେତେବେଳେ ବୈଷ୍ଣବ ସେବା ପାଇଁ ସୁଯୋଗ ମିଳିବ ଆମ ଜମିବାଡ଼ି ବିକ୍ରି ହେଲେ ଖୁସି ହେବା ଦରକାର, ସବୁବେଳେ ଆମେ ଚିନ୍ତା କରିବା ଦରକାର ସେ ବୈଷ୍ଣବ ତିଳକ ମାଳି ବାରିଥିବା ଲୋକ ମୋ ଘରକୁ ସବୁବେଳେ ଆସୁ, ଭଗବାନ ମୋର ଏତିକି ହଉ, ମୋ ଜୀବନର ଏଇଟା ଲକ୍ଷ୍ୟ ସବୁବେଳେ ବୈଷ୍ଣବମାନେ ମୋ ଘରେ ଆସିକି ପାଦ ପକା, ଇଏ ହଉଛି ଗୃହସ୍ଥର ଜୀବନ, ସେ ଘର ହେଲା ବୈକୁଣ୍ଠ। ଆଉ ଯୋଉ ଗୃହକୁ ବୈଷ୍ଣବମାନେ ଯାଉନାହାନ୍ତି ସେ ଘର କଣ, ଫେରୁରାଜ ଗୃହ ଉପମା, ସେ ଶୃଗାଳର ଘର, ଶୃଗାଳର ଗର୍ତ୍ତରେ ଯେମିତି କେହି ଯାଆନ୍ତି ନା, ଯିଏ ବୈଷ୍ଣବ ହେଇକି ବୈଷ୍ଣବଙ୍କୁ ଡାକୁନି, ତା ଘରେ ନାମ କୀର୍ତ୍ତନ କରୁନି, ତାକୁ ଭୋଜନ ଦଉନି, ସେ ବୈଷ୍ଣବ ଘର। ଆଜ୍ଞା ଏ ପ୍ରଥମେ ଗଲେ ସ୍ୱାମୀ ତାର ରହିଲା ବାହାରେ, ଦୋକାନୀ ତାର ଦୋକାନ ବନ୍ଦ କଲା, କହିଲା ଆସ ସ୍ତ୍ରୀ ଡାକି ନେଇଗଲା, ତ ଭୋଗ କାମନା ଅଛି ତ ବନ୍ଧା ଦେଇଛନ୍ତି, କଥା ପ୍ରତିଶ୍ରୁତି ଦେଇଛନ୍ତି, କହିଲା ଆଜି ଗୋଟେ ରାତି ତୁମେ ମୋ ଘରେ ରହିବ, ସ୍ୱାମୀ ଜଗିକି ବସିଛି ବୈଷ୍ଣବ ସେବି, କହିଲା ଆଜ୍ଞା ଆପଣ ମୋତେ ଆଜି ଗୋଟେ ରାତ୍ରି ରଖିବେ କିଛି ଅସୁବିଧା ନାହିଁ, କିନ୍ତୁ ଆଜ୍ଞା ମୁଁ ଆଜି ରୋଷେଇ କରିଥିଲି ଏତେ ଠାକୁରଙ୍କ ତରଫ ଭୋଗ ଲଗେଇଦେଲି ଆପଣ ଖାଲି ପ୍ରସାଦ ପାଆନ୍ତି। ଏଠି ଦୁଇଟା କଥା ଶୁଣିବେ ଶିକ୍ଷା କରିବେ, ଗୁରୁ ସେବାର ମହିମା କିଭଳିଆ, ଆଉ ବୈଷ୍ଣବର ଉଚ୍ଚିଷ୍ଟ ଗୁରୁଙ୍କର ଉଚ୍ଚିଷ୍ଟର ଶକ୍ତି କିଭଳି। ହେଲା ଆଜ୍ଞା ମୋ ହାତରୁ ଆପଣ ଟିକେ ପ୍ରସାଦ ଟିକେ ପାଆନ୍ତୁ, ତାପରେ ମୁଁ ଗୋଟେ ରାତି ରହିବି କିଛି ଅସୁବିଧା ନାହିଁ। ଆଜ୍ଞା ଗୋଟେ ପ୍ରସାଦ ଦେଇଛନ୍ତି ଆଉ, ଇଏ ତ ପ୍ରସାଦ ପାଟିରେ ପୁରିଛି ଆଉ କ'ଣ, ପ୍ରସାଦ ପାଟିରେ ପୁରି ଖାଲି ଭୋ ହୋଇକି କାନ୍ଦିକି ନୃତ୍ୟ କରୁଛି କାହିଁକି, ଏ ରାମାନୁଜାଚାର୍ଯ୍ୟଙ୍କ ପ୍ରସାଦ ଜଣେ ଶୁଦ୍ଧ ଭାବରେ ଗୋଟେ ବୈଷ୍ଣବର ସେବା କରିଛି ନା, ଭଗବାନଙ୍କର ପୁରା ଆଶୀର୍ବାଦ କୃପା ତା ଉପରେ ଅଛି। ଆଜ୍ଞା ପାଇଦେଲା ବେଳକୁ ତା ଆଖିରୁ ଧାରଧାର ଖାଲି ଲୋତକ ବହୁଛି, ଖାଲି ଗଦଗଦ ହେଇଯାଉଛି, ସରସ ପୁଲକିତ ହେଇଯାଉଛି। ଆଜ୍ଞା ଭୋଗ ହୋଇ କ୍ରନ୍ଦନ କରୁଛି, ସ୍ୱାମୀ କଣ କରୁଛି ନା ସ୍ୱାମୀ କବାଟକୁ ପିଟୁଛି କାହିଁକି, ସିଏ ଭାବୁଛି ବୋଧେ ମୋ ସ୍ତ୍ରୀ ଅସତୀଟା ତାକୁ ପ୍ରତିଶ୍ରୁତି ଦେଇକି ଆଣିଥିଲା ସଉଦା, ବୋଧେ ମୋ ସ୍ତ୍ରୀ ତାକୁ ବାଡ଼ପିଟା କରୁଛି। ସ୍ୱାମୀ କହୁଛି ଏଇ କସତୀ ତୁ ତ ଯୌବନକୁ ବନ୍ଧା ଦେଇକି ଆଣିଥିଲୁ, ସିଏ ଆମର ଗୁରୁ ସେବା ପାଇଁ ସବୁ ଦେଇଛି, ତୁ ତାକୁ ମାରୁଛୁ ମାରୁଛୁ କବାଟକୁ ବାଟଉଛି, କିନ୍ତୁ ଇଏ କାନ୍ଦୁଛି କାହିଁକି, ଏହା ଅନ୍ତରଟା ପରିବର୍ତ୍ତନ ହେଇଗଲା। ଆଜି ଗୋଟେ କାମୀ ଯିଏ କାମୀ ଯିଏ ବୈଷ୍ଣବ ନାରୀକୁ ଦେଖି ଯାହାର କାମ ଆସିଛି ତା ହୃଦୟ ଆଜି ପରିବର୍ତ୍ତନ ହେଇଗଲା। ସିଏ ବୋ ହୋଇ କାନ୍ଦି କଣ କରୁଛି ନା ସେ ସ୍ତ୍ରୀର ପାଦ ତଳେ ଖାଲି ପଡୁଛି, ଇଏ ସ୍ତ୍ରୀ କିଛି ବୁଝିପାରୁନି, ଇଏ ଖାଲି ଖାଲି କହୁଛି ମୋତେ କ୍ଷମା କର ମୋତେ କ୍ଷମା କର ମୋତେ କ୍ଷମା କର, କାହିଁକି ବୈଷ୍ଣବ ସେବା କରି ଗୁରୁଙ୍କର ଯୋଉ ପ୍ରସାଦ ପାଇଦେଲା ଇଏ ପ୍ରସାଦ ତାକୁ ଦେଇଦେଲା ତା ହୃଦୟଟା ପୁରା ପରିବର୍ତ୍ତନ ହେଇଗଲା। ସେଥିପାଇଁ କୁହାଗଲା ଭକତ ସେବା ପରମ ସିଦ୍ଧି, ଆଉ ମହାପ୍ରଭୁ ବାରମ୍ବାର ସବୁବେଳେ କୃଷ୍ଣ ମାନଙ୍କୁ କହୁଛନ୍ତି କୃଷ୍ଣ ସେବା ବୈଷ୍ଣବ ସେବନ ଆଉ ନାମ ସଂକୀର୍ତ୍ତନ, ଭଗବାନଙ୍କ ସେବା ହଉ ବା ନ ହଉ ଆଗେ ବୈଷ୍ଣବ ସେବା ହବ, ଆଗେ ବୈଷ୍ଣବ ସେବା ତାପରେ ଭଗବାନଙ୍କର ସେବା। ଯଦି ଅର୍ଚ୍ଚନ ଠାକୁରଙ୍କର ଅର୍ଚ୍ଚନ ବି ବୈଷ୍ଣବ ଆସିକି ପହଞ୍ଚିଗଲେ କି ଆଗେ ଅର୍ଚ୍ଚନ ଛାଡ଼ିକି ଆସିକି ବୈଷ୍ଣବ ସେବା କରିବେ, ଆଉ ବୈଷ୍ଣବ ପଳେଇଯିବେ, ସିଏ ପଳେଇଗଲା ମାନେ ଭଗବାନ ଭଗବାନଙ୍କ ଦ୍ୱାରା ଦେଶକୁ ଆସିଛନ୍ତି ପ୍ରଭୁ ପ୍ରଭୁ ପଳେଇଗଲେ ବୋଲି ଜାଣିବେ। ଆମର ବୈଷ୍ଣବମାନଙ୍କ ପ୍ରତି ଏଇ ଦୃଷ୍ଟି ରହିବା ଦରକାର, ଏଥିରେ ଆଜ୍ଞା ଭଗବାନଙ୍କୁ ପାଇପାରିବେ। ଆଜ୍ଞା ପାଦ ତଳେ ପଡ଼ିକି ଖାଲି କାନ୍ଦୁଛି ଆଉ ତା ଅନ୍ତର ପୁରା ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଇ ଆଉ କ୍ଷମା ପ୍ରାର୍ଥନା କଲା, କବାଟ ଖୋଲିଲା କିଏ ସ୍ତ୍ରୀ କବାଟ ଖୋଲିଲା, ତା ସ୍ୱାମୀ ଆସିଲେ ସ୍ୱାମୀଙ୍କ ତରଫ ପ୍ରାର୍ଥନା କଲା, କହିଲା ଆଜ୍ଞା ମୁଁ ଆଜିଠାରୁ ବୈଷ୍ଣବ ହେଇଯିବି, ମୋ ଜୀବନର ଯେଉଁ ଖରାପ ବୃତ୍ତି ମୋର ଅନ୍ତରରେ ଯେଉଁ ଖରାପ ଦୃଷ୍ଟି ଆସିଥିଲା ଏଇ ଟିକେ ପ୍ରସାଦ ପାଇକି ମୋର ପରିବର୍ତ୍ତନ। ଆଜ୍ଞା ସେ ପ୍ରସାଦ କୋଉଠି ଭୋଗ ଲାଗିଥିଲା ସିଏ କିଏ ସେ ତାଙ୍କୁ ଦେଖିବେ, ତାଙ୍କୁ ଧରିକି ନେଇକି ରାମାନୁଜାଚାର୍ଯ୍ୟଙ୍କ ପାଖରେ ପହଞ୍ଚେ, ରାମାନୁଜାଚାର୍ଯ୍ୟ ସିଏ ତ ଜାଣନ୍ତି ଗୁରୁ ସେ ନେଇ ପ୍ରସାଦଟା ଦେଇଛନ୍ତି, ଇଏ ଦୁଇ ଜଣ ଗରିବ ଲୋକ ଧରି ଧରିକା ନେଇକି ଗୁରୁ ଯେତେବେଳେ ଫେରିଲେ ପହଞ୍ଚି କହିଲେ ଗୁରୁଦେବ ତାଙ୍କରି ପାଖରୁ ସବୁ ସମ୍ପତ୍ତି ଆଣିକି ମୋ ସ୍ତ୍ରୀ ଆପଣଙ୍କର ସେବା କରିଲେ। ଇଏ ଆଜି କଣ କହୁଛି ଯିଏ ଯୌବନ ମାଗୁଥିଲା ସିଏ ଆଜି କଣ ମାଗୁଛି ନା ଗୁରୁଦେବ ମୋତେ ମନ୍ତ୍ର ଦେଲେ, ଯିଏ କାମ ମାଗୁଥିଲା ସିଏ ଆଜି ପ୍ରେମ ମାଗୁଛି ହରିନାମ ମାଗୁଛି, ବୈଷ୍ଣବ ସେବାର ହଉଛି ଏଇପଟ ତା ସମ୍ପତ୍ତି ଗଲା ବୈଷ୍ଣବ ସେବାର ଲାଗିଗଲା, ଦେଖନ୍ତୁ ତାର ପରିବର୍ତ୍ତନ କେମିତି ହେଇଗଲା। ତେଣୁ କେହି ଏଭଳି ଭାବିବା ଉଚିତ ନୁହେଁ ସିଏ ବଡ ବୈଷ୍ଣବ ସିଏ ଛୋଟ ବୈଷ୍ଣବ, ନା ବୈଷ୍ଣବ 3000 ଅଛନ୍ତି କିନ୍ତୁ ସବୁ ବୈଷ୍ଣବକୁ ସମ୍ମାନ ଦେବେ। ସମୟ ହେଇଗଲାଣି, ମୁଁ ଖାଲି ସଂକ୍ଷେପରେ 3 ବୈଷ୍ଣବଙ୍କର ଲକ୍ଷଣ କହିଦେଇ କଥାକୁ ବିଶ୍ରାମ ଦେବି। ଉତ୍ତମ ବୈଷ୍ଣବ ଯିଏ ଶାସ୍ତ୍ର ଯୁକ୍ତି ସୁନିପଣ ଦୃଢ଼ ଶ୍ରଦ୍ଧା ଯା ଶାସ୍ତ୍ର ଯୁକ୍ତିରେ ଦକ୍ଷ ଆଉ ଶ୍ରଦ୍ଧା ଭଗବାନଙ୍କର ନାମ ଉପରେ ରୂପ ଉପରେ ଗୁଣ ଉପରେ ଲୀଳା ଉପରେ ପୂର୍ଣ୍ଣ ବିଶ୍ୱାସ ସେ ଉତ୍ତମ ଅଧିକାରୀ। ମତେ ମଧ୍ୟମ ଅଧିକାରୀ କିଏ, ଶାସ୍ତ୍ର ଯୁକ୍ତି ନାହିଁ ଜାଣି ଦୃଢ଼ ଶ୍ରଦ୍ଧା ଯାର, ଶାସ୍ତ୍ର ଯୁକ୍ତି ଏତେ ଜାଣିନି କିନ୍ତୁ ଭଗବାନଙ୍କ ଉପରେ ଭଗବାନଙ୍କ ନାମ ଉପରେ ପୂର୍ଣ୍ଣ ବିଶ୍ୱାସ ସେ ହେଲା ମଧ୍ୟମ ଅଧିକାରୀ। କନିଷ୍ଠ ଅଧିକାରୀ କିଏ, ଯାହାର କୋମଳ ଶ୍ରଦ୍ଧା ସେ କନିଷ୍ଠ ଜନ କ୍ରମେ କ୍ରମେ ସେଇ ଭକ୍ତ ହଇବେ ଉତ୍ତମ, ଯାହାର କୋମଳ ଶ୍ରଦ୍ଧା। କୋମଳ ଶ୍ରଦ୍ଧା କାହାକୁ କୁହାଯାଏ, ସମସ୍ତେ କୀର୍ତ୍ତନ କରୁଛନ୍ତି ସେ ଦେଖି ଟିକେ କୀର୍ତ୍ତନ କରିଦେଉଛୁ, ସମସ୍ତେ ବହି ପଢୁଛନ୍ତି ସେ ଦେଖି ଟିକେ ବହି ପଢିଦେଉଛୁ, ତାହେଲେ ସମସ୍ତେ ନିରାଶ ହେଇଯିବେ, ଯିଏ ଯିଏ ତାକୁ ହରିନାମ ଶିଖେଇଥିଲା ସିଏ ଯଦି ହରିନାମ ନ କଲା ୟା ମନେ ଭାଙ୍ଗିଯିବ, ସିଏ ତ ଏଦିନ ହରିନାମ କରିକି କଲାନି ମୁଁ ଆଉ କ'ଣ କରିବି, ତାର ଶ୍ରଦ୍ଧାଟା ଜାଗ୍ରତ ହେଇଛି ଜଣକୁ ଦେଖିକି, ତାର ଶାସ୍ତ୍ର ଉପରେ ଶାସ୍ତ୍ରୀୟ ଶ୍ରଦ୍ଧା ହେଇନି। ଶ୍ରଦ୍ଧା ଦୁଇ ପ୍ରକାର, ଗୋଟେ କୋମଳ ଶ୍ରଦ୍ଧା ଲୌକିକ ଶ୍ରଦ୍ଧା, ଗୋଟେ ଶାସ୍ତ୍ରୀୟ ଶ୍ରଦ୍ଧା, ମଧ୍ୟମ ଅଧିକାର ଶାସ୍ତ୍ରୀୟ ଶ୍ରଦ୍ଧା। ସୃଷ୍ଟି ପ୍ରଳୟ ହେଇଗଲେ ବି କିଏ ଭଜନ କରନ୍ତୁ ନ କରନ୍ତୁ ସିଏ ନାମ ଗୁରୁଙ୍କ କତରୁ ବିଶ୍ୱାସଟା କେବେ ହେଲେ ହଟେଇବନି, ଶାସ୍ତ୍ର ଉପରେ ବିଶ୍ୱାସ ହଟେଇବନି। ସେଥିପାଇଁ ଭକ୍ତିମୟ ଠାକୁର ଲେଖିଦେଲେ, ଏ ଭାଇ ତୁମ ପାଦ ତଳେ ମୁଁ ପଡ଼ିକି ପ୍ରାର୍ଥନା କରୁଛି, ତୁମର ଯଦି ସର୍ବସିଦ୍ଧି ହବ କେବଳ ବୈଷ୍ଣବ ସେବା କର। ତିନି ପ୍ରକାର ବୈଷ୍ଣବ,
କନିଷ୍ଠ ମଧ୍ୟମ ଉତ୍ତମ ପ୍ରଭେଦେ, କନିଷ୍ଠ ମଧ୍ୟମ ଉତ୍ତମ ପ୍ରଭେ, ବୈଷ୍ଣବ ତ୍ରିବିଧ ଗାଣୀ, ବୈଷ୍ଣବ ତ୍ରିବିଧ କନିଷ୍ଠ ଆଦର ମଧ୍ୟମେ ପ୍ରଣତି, କନିଷ୍ଠ ଆଦର ମଧ୍ୟମେ ପ୍ରଣତି, ଉତ୍ତମେ ଶୁଶ୍ରୂଷା ଶୁଣି, ଉତ୍ତମେ ଶୁଶ୍ରୂଷା ଶୁଣି, ଯେ ଜନ ବୈଷ୍ଣବ ଚିନିଆ ଲଇଆ, ଯେ ଜନ ବୈଷ୍ଣବ ଚିନିଆ ଲଇଆ, ଆଦର କରିବେ ଯବେ, ଆଦର କରିବେ ଯବେ, ବୈଷ୍ଣବ କୃପା ତାହେ ସର୍ବସିଦ୍ଧି, ବୈଷ୍ଣବ କୃପା ଚାହେ ସର୍ବସିଦ୍ଧି, ବୈଷ୍ଣବ କୃପା ଯାହେ ସର୍ବସିଦ୍ଧି, ବୈଷ୍ଣବ କୃପା ଅବଶ୍ୟ ପାଇବ ତବେ, ଅବଶ୍ୟ ପାଇବ ତବେ, ତୁମି ଅବଶ୍ୟ ପାଇବ ତବେ, ତୁମି ଅବଶ୍ୟ ପାଇବ
ତବେ। ତିନି ପ୍ରକାର ବୈଷ୍ଣବକୁ ତିନି ପ୍ରକାର ଆଦର କରିବି, କିନ୍ତୁ କେବେ ଶୁଣିବେ ବୈଷ୍ଣବ ଧର୍ମ ଆହୁରି ଉଚ୍ଚା ଅଛି। ଚୈତନ୍ୟ ମହାପ୍ରଭୁ ଏକ କଥା ବି କହିନାହାନ୍ତି, ଭକ୍ତିମୟ ଠାକୁର ତ ଆମକୁ ରକ୍ଷା କରିବା ପାଇଁ ତିନି ପ୍ରକାର ବୈଷ୍ଣବ କଥା କହିଦେଲେ। ଚୈତନ୍ୟ ମହାପ୍ରଭୁ କହିଲେ, ଯାହାକୁ ଦେଖୁଛୁ ତାକୁ ପ୍ରଣାମ କର, ଦଣ୍ଡ ଭଳି କୁକୁର କୁକୁର ଚାଣ୍ଡାଳ ସମସ୍ତଙ୍କୁ ପ୍ରଣାମ କରିବ। ବୈଷ୍ଣବ କଥା କଣ କୁହ, ଯିଏ ତିଳକ ମାରିବ ସେ କୁକୁରକୁ ଦେଖିଲେ ମାନସରେ ପ୍ରଣାମ କରିବ, ଭଗବାନ ଅନ୍ତର ଅଛି ଆଉ କରିପାରୁଛେ। ବୈଷ୍ଣବ ଧର୍ମ ଏତେ ଉଚ୍ଚା, କହିଲେ ତିନି ପ୍ରକାର ବୈଷ୍ଣବ, କନିଷ୍ଠ ମଧ୍ୟମ ଉତ୍ତମ, ତେଣୁ ତିନି ପ୍ରକାର ସେବା କେମିତି କରିବେ। କନିଷ୍ଠେ ଆଦର, ଯିଏ ନୂଆ ଭକ୍ତ ହେଇଛି, ଆମେ ବହୁ ଦିନର ଭକ୍ତ, ଆମେ ବି ତାର ସେବା କରିବାକୁ ପଡିବ। ସେବା କଣ, ତାକୁ ଆଦର ଦେବାକୁ ପଡିବ, ଘୃଣା କରିବାନି, ଆଦର କରିବାକୁ ପଡିବ। ମଧ୍ୟମେ ପ୍ରଣତି, ମଧ୍ୟମ ସ୍ତରରେ ଯିଏ ଭକ୍ତ ତାର ଦୃଢ଼ ବିଶ୍ୱାସ, ତାକୁ ଦେଖିଲେ ପ୍ରଣାମ କରିବେ। ଉତ୍ତମେ ଶୁଶ୍ରୂଷା ମାନେ, ଯିଏ ଉତ୍ତମ ଅଧିକାରୀ ତାର ସେବା କରିବେ। ଜେଜନ ବୈଷ୍ଣବ ଚିନିଆ ଲଇଲ ଆଦର କରିବେ ଯବେ, ଯିଏ ଯେଉଁ ବୈଷ୍ଣବ ସ୍ତରରେ ଅଛନ୍ତି ତାଙ୍କୁ ଯିଏ ଚିହ୍ନି ନେଲେ, ଆପଣ ତାଙ୍କୁ ଆଦର କଲେ, ବୈଷ୍ଣବ କୃପାଏ ତାହେ ସର୍ବସିଦ୍ଧି, ବୈଷ୍ଣବ କୃପାଏ ଯାହେ ସର୍ବସିଦ୍ଧି ଅବଶ୍ୟ ପାଇବ ତମେ, ବୈଷ୍ଣବ ମାନଙ୍କର କୃପାରେ ତୁମର ସର୍ବସିଦ୍ଧି ହବ। ଆମେ ତ ସମସ୍ତେ ଭଗବାନଙ୍କର ଡାଇରେକ୍ଟ କୃପା ଚାହୁଁଛେ, ଆଉ ବୈଷ୍ଣବ କୃପା ନହେଲେ ଭଗବାନ କୃପା ହବନି। କିଏ ଯଦି କହିବ ବୈଷ୍ଣବର ଦୋଷ ଅଛି, ଭକ୍ତିମୟ ଠାକୁର କହିଲେ ମୁଁ କେବେ ମାନିବିନି। ବୈଷ୍ଣବ ଚରିତ ସଦାଇ ପବିତ୍ର, ବୈଷ୍ଣବ ଚରିତ ବୈଷ୍ଣବ ଚରିତ ସଦାଇ ପବିତ୍ର, ବୈଷ୍ଣବ ଚରିତ ଯେଇ ନିନ୍ଦା ହିଂସା କରେ, ଯେଇ ନିନ୍ଦା ହିଂସା କରେ, ଭକତି ବିନୋଦ ନା ସମ୍ଭାସେ ତାରେ, ଭକତି ବିନୋଦ ନା ସମ୍ଭାସେ ତାରେ, ଥାକେ ସଦା ମୌନ ଧରି, ଥାକେ ସଦା ମୌନ, ଥାକେ ସଦା ମୌନ ଧରି, ଥାକେ ସଦା ମୌନ ଧରି। ଭକ୍ତିମୟ ଠାକୁର କହୁଛନ୍ତି ଏଭଳି ଦୃଷ୍ଟି, ବୈଷ୍ଣବ ଚରିତ୍ର ସଦାଇ ପବିତ୍ର, ଯେଇ ନିନ୍ଦା ହିଂସା କରେ, ଯେ ବୈଷ୍ଣବ ହିଂସା କରୁଛି ନିନ୍ଦା କରୁଛି, ଭକତି ବିନୋଦ ନା ସମ୍ଭାଷେ ତାରେ, ଭକ୍ତିମୟ ଠାକୁର ତା ସାଙ୍ଗରେ କଥାବାର୍ତ୍ତା କରିବେ। ତାହେଲେ ଆପଣ ଶୁଣି କହିବେ, ଆମେ ତ ଦେଖୁଛୁ ବହୁତ ବୈଷ୍ଣବଙ୍କର ଦୋଷ ଆସୁଛି, ନାହିଁ ତାର ପୂର୍ବ ଉପର ତାଙ୍କର କର୍ମଫଳ ଏତେ ଖରାପ, ଏତେ ତାଙ୍କର ପ୍ରାରବ୍ଧ ଖରାପ, ଏ ଜନ୍ମରେ ହରି ଆଶ୍ରୟ କରିକି ବି ତାଙ୍କର ଦୋଷଟା ଦେଖାଯାଉଛି। କିନ୍ତୁ ମନେ ରଖିବାକୁ ପଡିବ, ସାପର ଦାନ୍ତଟାକୁ ଭାଙ୍ଗି ଦେଲା ପରେ ସାପ ଯଦି ଦଂଶନ କରେ ସେଥିରେ କଣ ବିଷ ଅଛି କି? ବିଷ। ଯେହେତୁ ପୂର୍ବରୁ ବହୁ ଖରାପ ଅଭ୍ୟାସ ଅଛି, ବୈଷ୍ଣବ ହେଲା ପରେ ବି ହରିନାମ କଲା ପରେ ବି ବେଳେବେଳେ ତାଙ୍କର କଣ ହଉଛି, ଏଇ ଦୋଷ ଗୁଡିକ ଅଭ୍ୟାସ ବଶତଃ ଆସିଯାଉଛି। କିନ୍ତୁ ସିଏ ଭଗବାନଙ୍କୁ ଆଶ୍ରୟ କରିଛନ୍ତି, ଯଦି ସିଏ କିଛି ଭୁଲ କରନ୍ତି ତାଙ୍କ ଦଣ୍ଡ ଭଗବାନ ଦେବ। କିନ୍ତୁ ଆମେ ଯଦି ତାକୁ ନିନ୍ଦା କଲେ ଆମର କ୍ଷତି ହେଇଯିବ। ଯଦି କୌଣସି ବୈଷ୍ଣବ ତାଙ୍କର ଆଚରଣ ଆମେ ତ୍ରୁଟି ଦେଖୁଛେ, ଆମେ କିଛି କହିବା ଆବଶ୍ୟକ ନା, ଆମେ ଦୂରେଇ ରହିବା ଦରକାର, ଆମେ ଦୂରେଇ ରହିବା ଦରକାର। କିନ୍ତୁ ନିନ୍ଦା କରି ନିନ୍ଦା କଲା ମାତ୍ରେ ଅସୁବିଧା ହେଇଯିବ, କାହିଁକି ନା ସେ ଭକ୍ତି ମହାରାଣୀଙ୍କୁ ଆଶ୍ରୟ କରିଛନ୍ତି। ଭକ୍ତି ମହାରାଣୀ ଗୋଟେ ଜୀବକୁ ଶୋଧନ କରିବା ପାଇଁ କେତେ ସମୟ ଲାଗିବ? ଯଦି ଦଶୁ ରତ୍ନାକରକୁ ପରିବର୍ତ୍ତନ କରିଦେଇପାରିଲେ ରାମ ନାମ, ଯେ ମୁରାରୀ ବ୍ୟାଧକୁ ବୈଷ୍ଣବ କରିପାରିଲେ, ତାହେଲେ ଇଏ କଣ ଭଗବାନଙ୍କୁ ପରିବର୍ତ୍ତନ କରିପାରିବେନି? ମୁଁ କାହିଁ କହିବି? କାରଣ ଅନ୍ୟର ଦୋଷ ଦେଖିବା ଦ୍ୱାରା ଅନ୍ୟର ଦୋଷଟା ଆମ ହୃଦୟ ଭିତରକୁ ପଳେଇ ଆସେ। ସେଥିପାଇଁ ମହାପ୍ରଭୁ କେବଳ ଏଇ କଥା ହିଁ ଶିକ୍ଷା ଦେଲେ, ବିଶେଷ କରି ବୈଷ୍ଣବମାନଙ୍କୁ ତିନୋଟି ଅସ୍ତ୍ର ଦେଲେ, ତା ଭିତରେ କୃଷ୍ଣ ସେବା, ବୈଷ୍ଣବ ସେବନ, ନିରନ୍ତର ନାମ ସଂକୀର୍ତ୍ତନ। ଏଇ ତିନୋଟି କଥା ମହାପ୍ରଭୁଙ୍କର ସବୁ ଶିକ୍ଷାରେ ସାର। ତେବେ ପ୍ରସଙ୍ଗ ତ ମୁଁ ଆସିଥିଲି ଯାହା କହିବା ପାଇଁ ସେ ରହିଗଲା, କାରଣ ତାକୁ ଦେଖିଲି ମୁଁ ହାତ ମାରିକି ପାରିବିନି, ଯେ ହରିନାମ ନାମଭାଷ କଣ, ଶୁଦ୍ଧ ନାମ କଣ, ଅପରାଧ ଯୁକ୍ତ ନାମ କଣ, ନାମଭାଷ କେତେ ପ୍ରକାର, କିଭଳି ଭଗବାନଙ୍କର ନାମ କରାଯିବ, ମନ ନାମ କଲାବେଳେ ମନ କାହିଁକି ଚଞ୍ଚଳ ହଉଛି, ଅନାବଧାନ ନାମ କଣ, ନାମ ବ୍ୟବଧାନ କଣ, କିଭଳି ଶୁଦ୍ଧ ନାମ ହବ, କିଭଳି ଦଶ ଅପରାଧରୁ ବଞ୍ଚିବା, କିଭଳି ବୈଷ୍ଣବତାରୁ ବଞ୍ଚିବା, ଇଏ ମିନିମମ 5-6 ଦିନର କଥା। କେତେବେଳେ ଭଗବାନ ସୁଯୋଗ ଦେଲେ ଆମେ ଶୁଣିବା, ତେବେ ଏଇଠି ମୁଁ କଥାକୁ ବିଶ୍ରାମ କରିବି। ଆଉ ଯଦି ମୋର କିଛି ଦୋଷ ତ୍ରୁଟି ଥାଏ ଆପଣମାନେ କ୍ଷମା କରିବେ, ଆପଣମାନେ ମୋତେ ସମସ୍ତେ ଆଶୀର୍ବାଦ କରିବେ, କେମିତି ଭଗବାନ ଗୁରୁକୃଷ୍ଣଙ୍କ ଚରଣରେ ମୋର ମତି ରହୁ, ଭଗବାନଙ୍କର ସେବା କରି ମୋର ଜନ୍ମଟି ଯାଉ ସାର୍ଥକ ହଉ, ଆପଣମାନଙ୍କର ଆଶୀର୍ବାଦ ମୁଁ ଭିକ୍ଷା କରୁଛି। ଆଉ ବିଶେଷ କରି ଆମର ହେମହରି ପ୍ରଭୁ ଆଉ ପୂର୍ଣ୍ଣଗୌର ପ୍ରଭୁ, ସେ ମୋତେ ପୂର୍ଣ୍ଣଚନ୍ଦ୍ର, ମୋତେ ସବୁବେଳେ ପୂର୍ଣ୍ଣଗୌର ପ୍ରଭୁ କୁହେ।